ओम नमो भगवते वासुदेवाय। श्रीमद्भागवतम दसम स्कंध चौसठम अध्याय श्लोक 26। पूर्वं देवाशुभं भुञ्ज इति प्राह पतेति सः तावदद्राख्यमात्मानम् रूकला संपतन प्रभो। पूर्वं देवा शुभं भुञ्ज इति प्राह पतेति सः तावद्राख्यमात्मानम् रूकला संपतन प्रभो। ଅନୁବାଦ। ମୁଁ ଉତ୍ତର ଦେଲି, ପ୍ରଥମେ ହେ ପ୍ରଭୁ, ମୋତେ ପାପକର୍ମର ଫଳ ଭୋଗ କରିବାକୁ ଦିଅନ୍ତୁ। ଏବଂ ଯମରାଜ କହିଲେ, ତାହେଲେ ପତନ ହେଉ। ତତ୍କ୍ଷଣାତ୍ ମୋର ପତନ ହେଲା ଏବଂ ହେ ପ୍ରଭୁ, ପତନ ସମୟରେ ମୁଁ ନିଜକୁ ଗୋଟିଏ ହୋଇଥିବାର ଦେଖିବାକୁ ପାଇଲି। ନାହିଁ ଭାବାର୍ଥ ପରବର୍ତ୍ତୀ ଶ୍ଳୋକ ଦେଖିବା। ब्राह्मणस्य वदान्नस्य तवदास्य स केशव स्मृतिनाद्यापि विध्वस्ता भवश्चन भवश्चन दर्शनार्थिनः। अनुवाद। हे केशव, आपणक दास रूपे मु ब्राह्मण मानंको अकातर दान करूथिली एवं सदा सर्वदा आपणक दर्शन लाभ करिया पय उत्सुक होय रहिथिली। तेणु वर्तमान मध्य मो अतीत जीवन को मु विस्मृत होय नाही। बाबार्थ ଶ୍ରୀ ଜୀବ ଗୋସ୍ୱାମୀ ଏହି ଶ୍ଳୋକର ଭାଷ୍ୟ ଏପରି ଭାବରେ ପ୍ରଦାନ କରିଛନ୍ତି। ଭାଷ୍ୟ ଦନ୍ତେଶ ଭାଷ୍ୟ ଏପରି ଭାବରେ ପ୍ରଦାନ କରିଛନ୍ତି, ଯେହେତୁ ନୃଗରାଜ ଦନ୍ତେଶ ଅଛି ନା, ଭାଷ୍ୟ ତାଲବେ ମୁଦିନେ ସହ ହବ, ପ୍ରିଣ୍ଟିଂ ମିଷ୍ଟେକ୍। ଶ୍ରୀଲା ଜୀବ ଗୋସ୍ୱାମୀ ଭାଷ୍ୟ ଏହିପରି ଭାବରେ ପ୍ରଦାନ କରିଛନ୍ତି, ଯେହେତୁ ନୃଗରାଜ ଅକୁଣ୍ଠ ଭାବରେ ବ୍ୟକ୍ତ କରିଥିଲେ ଯେ ତାଙ୍କର ଦୁଇଟି ଉଲ୍ଲେଖଯୋଗ୍ୟ ବୈଶିଷ୍ଟ୍ୟ ଥିଲା, ପ୍ରଧାନତଃ ବ୍ରାହ୍ମଣଙ୍କ ପ୍ରତି ଭକ୍ତି ଏବଂ ଦାନଶୀଳତା। ଏଥିରୁ ସ୍ପଷ୍ଟ ବୁଝାହଉଛି ଯେ ସେ ଆଂଶିକ ଭାବରେ ଏ ସମସ୍ତ ଗୁଣର ଅଧିକାରୀ ଥିଲେ, କାରଣ ଯେ ପ୍ରକୃତ ପକ୍ଷେ ଶୁଦ୍ଧ ଚିତ୍ତ ସେ କେବେ ହେଲେ ସେ କେତେବେଳେ ହେଲେ ତାର ଦମ୍ଭର ସହିତ କୁହେ ନାହିଁ। ଏହା ସ୍ପଷ୍ଟ ବୁଝାଉଛି ଯେ ନୃଗରାଜ ଅନ୍ୟ କୌଣସି ଲକ୍ଷ୍ୟରେ ସେ ଦାନଶୀଳତାକୁ ବିବେଚନା କରୁଥିଲେ, ତେଣୁ ସେ ଭଗବାନ କୃଷ୍ଣଙ୍କ ପ୍ରତି କେବେ ହେଲେ ଶୁଦ୍ଧ ଭକ୍ତି ଯଥାର୍ଥ ଭାବରେ ଉପଲବ୍ଧି କରିନାହାନ୍ତି। ବହୁତ ବଡ ଅର୍ଥ ଅଛି, ସଂକ୍ଷେପରେ ମୁଁ କହୁଛି, କାଲି ଯିଏ ପଢିବେ ସେ କହିଦେବେ, କାରଣ ମୋତେ ଆଉ ଗୋଟେ ଶ୍ଳୋକ ଦେଇଦେଇଛନ୍ତି। ମୁଁ 2 ଘଣ୍ଟା ସକାଳୁ ପ୍ରିପେୟାର ହେଇଛି ସେ ଶ୍ଳୋକ ଉପରେ, ଏବେ ଆସିଲା ବେଳେ ଶ୍ଳୋକ ଦେଖିଲେ ଅଲଗା ଶ୍ଳୋକ। ଠିକ୍ ଅଛି, ଭଗବାନଙ୍କର ଇଚ୍ଛା। ପୂର୍ବ ଦେବାଶୁତମ ଭୁଞ୍ଜମ ଇତି ପ୍ରାହ ପତେତି ସ ତାପଦ ଅଦ୍ରାକ୍ଷତମ ଆତ୍ମାନ କୃକଲାସମ ପତନ ପ୍ରଭୁ। ମହାରାଜ ନୃକ ଭଗବାନ ଏହି ଚରିତ୍ରଟିକୁ ନିଜର ପୁତ୍ରମାନଙ୍କ ସହିତ, ସମ୍ପୂର୍ଣ୍ଣ ଚରିତ୍ରଟିକୁ ପୁତ୍ରମାନଙ୍କ ସହିତ ଯାହା କୁହନ୍ତି ସେୟାର କରିଛନ୍ତି, ବା ନିଜେ ଉପସ୍ଥିତ ଥିଲେ, ସାମ୍ବାଦି ପୁତ୍ରମାନେ ସବୁ ଉପସ୍ଥିତ ଥିଲେ। କାରଣ ଭଗବାନ ଭକ୍ତିଟାକୁ, ଭକ୍ତି ଯେଉଁ ଶିକ୍ଷା ଦେଇଛନ୍ତି ନା, ସବୁଠୁ ବଡ଼ ଜିନିଷ ହେଲା ଭଗବାନଙ୍କର ଆଚରଣଟା ଦ୍ୱାରକାରେ ଏତେ ପ୍ରାଧାନ୍ୟ ରହିଛି। ଦ୍ୱାରକା ଲୀଳାରେ ସମ୍ପୂର୍ଣ୍ଣ ଗୃହସ୍ଥ ଜୀବନର ଜଣେ ଗୃହସ୍ଥ ସଦ୍ଗୃହସ୍ଥ କିଭଳି ଭକ୍ତିରେ ଆପ୍ଲୁତ ହେଇକି ତା ଜୀବନଯାପନ କରିବ, ତା ସହିତ ପ୍ରତି ପଦକ୍ଷେପରେ ଧର୍ମକୁ ମାନିବ। ଏ ଯେଉଁ ନୃଗରାଜଙ୍କର ପତନ ହେଇଛି, ବ୍ରାହ୍ମଣଙ୍କୁ ସେ ଦାନ କରୁଥିଲେ, ଜୀବ ଗୋସ୍ୱାମୀ ଯାହା ଲେଖିଛନ୍ତି, ବ୍ରହ୍ମଣ୍ୟତା ତାଙ୍କର ଆଉ ଦାନଶୀଳତା ଦୁଇଟା ଭଲ ଗୁଣ ଥିଲା। ଭାଗବତରେ ଆମେ କେତେ ଭଲ ଭଲ ଚରିତ୍ର ଆମେ ଦେଖିବା ସବୁ, ସେ ଗୁଣ ଗୁଡ଼ିକରୁ, ସେ ଚରିତ୍ର ଗୁଡ଼ିକୁ ଆମର ନିଜ, ଆମେ ଭଗବାନଙ୍କର ଭକ୍ତ ହେଇଛେ, ଦାନ କରିବା, ଜପ କରିବା, ଦାନ କରିବା, ତପ କରିବା, ଦୟା କରିବା, ସବୁ କେତେ ଗୁଣ। କିନ୍ତୁ ଯେକୌଣସି କାର୍ଯ୍ୟକୁ, ଯେକୌଣସି ଯେମିତି ଦାନ କରିବା, ଦୟା କରିବା, ଏଗୁଡ଼ିକ ଯଦି ଶୁଦ୍ଧ ଭାବରେ କରାଯାଏ, ତାର ଫଳ ହେଉଛି କୃଷ୍ଣ ଭକ୍ତି। ଡାଇରେକ୍ଟ ତ କୃଷ୍ଣ ଭକ୍ତି ଆମେ ଜାଣିନେ ନା,
ଯେତେ ମହାରାଜ ଭକ୍ତି ପାଇଁ କରୁନଥିଲେ, ଦାନ କରିବାଟା ତାଙ୍କର ଗୋଟେ ପ୍ରବୃତ୍ତି ହେଇଯାଇଥିଲା, ଆଉ ବ୍ରାହ୍ମଣ ମାନଙ୍କୁ ଭଲ ପାଉଥିଲେ, ଏଟା ତାଙ୍କର ଗୋଟେ ସ୍ୱାଭାବିକ ଗୁଣ ଥିଲା। କାରଣ ଜୀବର କେତୋଟି ସ୍ୱାଭାବିକ ଗୁଣ ଥାଏ, ଓଡ଼ିଆରେ ତ କୁହାଯାଏ ଜନ୍ମଜାତ ଗୁଣ, ବର୍ନ ନେଚର। ସେ ବର୍ନ ନେଚର ଗୋଟେ ଭାରି ପ୍ରମିନେଣ୍ଟ, ସେଟାକୁ ସଂସ୍କାର କୁହାଯାଏ, ସେଟାକୁ ବଦଳେଇ ହେବନି। ସେଟା ଗୋଟେ ଜୀବ ତାର ମାନେ ନିଜର ପ୍ରଚେଷ୍ଟାରେ ବଦଳେଇ ହେବନି। ପ୍ରତ୍ୟେକ ବ୍ୟକ୍ତିର ଗୋଟେ ଗୋଟେ ବର୍ନ ନେଚର ରହିଛି, କାହାର ଷ୍ଟ୍ରିକ୍ଟ ନେଚର, କିଏ ଗୋଟେ କାହାର ଗୋଟେ ଆଳସ୍ୟ ଭାବ ରହିଛି, କାହାର ଅର୍ଥ ଲାଳସା ରହିଛି, କାହାର ଭୋଜନ ଲାଳସା ରହିଛି। ଶରୀର ମାନେ ଏ ଗୋଟେ ଶରୀର ମିଳିଛି, ଏ ଶରୀରଟା ଆମକୁ ସୂଚନା ଦେଉଛି ଆମର କିଛି ଗୋଟେ ୱିକନେସ୍ ଅଛି। ଇଂଲିଶରେ ୱିକନେସ୍ ମାନେ କ'ଣ, ଦୁର୍ବଳତା ରହିଛି, ଯେଉଁଟା ଆମର ଜନ୍ମଜାତ ସଂସ୍କାର। ଏଥିପାଇଁ ପ୍ରଥମେ ଗୁରୁକୁଳକୁ ପଠାଯାଉଥିଲା ବାଳକମାନଙ୍କୁ, କାହିଁକି ସେ ଜନ୍ମ ହେଇଛି ମାନେ ତାର ଗୋଟେ କର୍ମଫଳ ରହିଛି। ଯେତେବେଳେ ପିଲାମାନେ ଗୁରୁକୁଳକୁ ଆସୁଥିଲେ ସେତେବେଳେ କ'ଣ ତାଙ୍କର ଗୋଟେ ଖରାପ ସଂସ୍କାର କିଛି ଆସିଥିଲେ କି? ସେତେବେଳେ ସେମାନେ ଛୋଟ ପିଲା ଥିଲେ, ତାଙ୍କ ଗୁରୁକୁଳ କାହିଁ ପଠା ହଉଥିଲା? କାରଣ ଫାଦର ମଦର ମାନେ ଜାଣିଥିଲେ ଆମେମାନେ ବି ଏଭଳି ଛୋଟ ପିଲା ଥିଲୁ, ଆମେ ଯେତେବେଳେ ବଢ଼ିଗଲୁ ଆମର ଯେଉଁ କୁସଂସ୍କାର ଆସିଛି, ଆମେ ଯେଉଁ ଚ୍ୟାଲେଞ୍ଜେସ୍ ଫେସ୍ କରୁଛେ, ମୋ ପୁତ୍ର ସେଇଟା ଫେସ୍ ନ କରୁ, ମୋ କନ୍ୟା ମୋର ପୁତ୍ର ବିଶେଷ କରି ଫେସ୍ ନ କରୁ, ସେ ଯାଉ ଗୁରୁକୁଳକୁ। ଏଇଟା ଗୋଟେ ଜନ୍ମଜାତ ସଂସ୍କାର। ସେତେ ଭଜନ ସାଧନ କଲାବେଳେ ଆମକୁ ସବୁବେଳେ ଲକ୍ଷ୍ୟ କରିବାକୁ ପଡ଼ିବ ମୋର ବର୍ନ ନେଚରଟା କ'ଣ, ଆମେ ସେଇଟାକୁ ହେଟ୍ କରିପାରିବାନି। ଗୋଟେ ବହୁତ ସମୟରେ ପାଖେଇ ଦିଅନ୍ତି ଆମକୁ, ମୋର କିଛି ହବନି, ନୋ 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 ନୋ, ସେଇଟା ତୁମେ ଭାବନି। ବଡ଼ ବଡ଼ ମହାତ୍ମାମାନଙ୍କର ସଙ୍ଗ କରିକି ଲୋକ ନେଚରକୁ ଚେଞ୍ଜ କରିପାରନ୍ତିନି। ଯାହାର ଯେଉଁ ସ୍ୱଭାବ, ଆଜି ମୁଁ ଟୀକା ଦେଖୁଥିଲି, ମୁଁ ତ ଅଲଗା ଶ୍ଳୋକରେ ଦେଖୁଥିଲି, ଯାହାର ଯେଉଁ ସ୍ୱଭାବ, ସେ ବିଶ୍ୱନାଥ ଚଟ୍ଟୋପାଧ୍ୟାୟଙ୍କର କମେଣ୍ଟରେ ଏତେ ସୁନ୍ଦର କମେଣ୍ଟରି ପଢ଼ିଥିଲେ, ମୁଁ ସେ ଭୁଲି ଯାଇଥିଲି, ଦଶମ ସ୍କନ୍ଧରେ ସେ କହୁଛନ୍ତି ଯେଭଳି ବିଦୁରଙ୍କର ଜନ୍ମଜାତ ସଂସ୍କାର ପିତାମହ ଭୀଷ୍ମଙ୍କର ଜନ୍ମଜାତ ସଂସ୍କାର ଇଏ ଅଲଗା, ସେ ହେଉଛନ୍ତି ବାଲାନ୍ସ ନେଚର, ସାପେକ୍ଷ ବ୍ୟବହାରିକ ସାପେକ୍ଷ ଗୋଟେ କ'ଣ ଟର୍ମ ଲଗାଉଛନ୍ତି, ଏତେ ସୁନ୍ଦର ଲଗାଉଛନ୍ତି। ଦ୍ରୌପଦୀର ବସ୍ତ୍ର ଆଣିବା ବେଳେ ସତ୍ୟ କ'ଣ ଜାଣିଛନ୍ତି କିଏ? ପିତାମହ ଭୀଷ୍ମ, କିଏ ସେ ନିରପେକ୍ଷ ରହିବ, ସାପେକ୍ଷ ନିରପେକ୍ଷ ପ୍ରଜ୍ଞା। ଜ୍ଞାନୀ ବ୍ୟକ୍ତି ବି ଦୁଇ ପ୍ରକାର, ଜ୍ଞାନୀ ବ୍ୟକ୍ତିଙ୍କର ନେଚରଟା ତାଙ୍କ ସ୍ୱଭାବଟା, ପିତାମହ ଭୀଷ୍ମ ଦେଖୁଛନ୍ତି ବାଲାନ୍ସ, ପଥରେ ବାଲାନ୍ସ କରିବାକୁ ପଡ଼ିବ, କିନ୍ତୁ ବିଦୁର ଷ୍ଟ୍ରେଟ୍ କହୁଥିଲେ, ନିରପେକ୍ଷ କହୁଥିଲେ। ଯେମିତି ଉଦାହରଣ ଦେଉଛନ୍ତି ଆମର କଂସର, ଯେତେବେଳେ କଂସର ରଙ୍ଗଶାଳା ଭିତରକୁ ପ୍ରବେଶ କରୁଛନ୍ତି କିଏ, ଭଗବାନ କୃଷ୍ଣ, ସେ କୁବଳ ପିଡ଼ା ହସ୍ତୀକୁ ମାରିଦେଇଛନ୍ତି, ତାର ଶୁଣ୍ଢଟାକୁ କାନ୍ଧରେ ପକାଇଛନ୍ତି, ରକ୍ତ ସବୁ ତାଙ୍କ ଶରୀରରେ ପୁରା ରକ୍ତ ବିନ୍ଦୁ ସବୁ ଲାଗିଛି। ସେତେବେଳେ ପ୍ରବେଶ କରୁଛନ୍ତି, ସେଠି କଥାବାର୍ତ୍ତା ହେଉଛନ୍ତି କିଏ ମାନେ, ସ୍ତ୍ରୀମାନେ, ତାଙ୍କ ବାତ୍ସଲ୍ୟ ରସ ଆସିଛି ଭଗବାନ କୃଷ୍ଣଙ୍କୁ ଦେଖି। ସେମାନଙ୍କୁ ଏଇଟା ଅନ୍ୟାୟ, ଗୋଟେ କଂସ ରାଜା ଯାହା କଲା କଲା, ଏଭଳି ଛୋଟ ବାଳାଙ୍କ ସହିତ ଏ ଧର୍ମସଭାରେ ରହିବା ଉଚିତ ନୁହେଁ, ସେମାନେ ଧର୍ମସଭାରେ ଉଠିକି ପଳାଇଛନ୍ତି, ଏ ଶ୍ଳୋକ କହିକି ଉଠିକି ପଳାଇ ଯାଉଛନ୍ତି। ଏ ଛୋଟ ବାଳକମାନଙ୍କ ସହିତ ଏଇ ଚାରଣ ମୁଷ୍ଟିକ ଯେଉଁ ଯୁଦ୍ଧ କରିବାଟା ଗୋଟେ ଅନ୍ୟାୟ, ସେଇ ପ୍ରସଙ୍ଗରେ ସେ ଲେଖିଛନ୍ତି। ଏ ସ୍ୱଭାବର ଏଇଟା, ସେ ସ୍ୱଭାବ ଗୁଡ଼ିକୁ ପରିବର୍ତ୍ତନ କରିବା ଆମ ଭଜନର ଲକ୍ଷ୍ୟ। ଯେମିତି ମହାରାଜ ମୃଗଙ୍କର ସ୍ୱଭାବ କ'ଣ ରହିଥିଲା, ଆମେ କ'ଣ କହୁଛୁ ମୋ ସ୍ୱଭାବ ଯାହା ରହିଛି ରା, ମୁଁ ସେମିତି ଭଜନ କରିବି, ନୋ ଦିସ୍ ଇଜ୍ ନଟ୍ ପସିବୁଲ, ସେଇଟା ସମ୍ଭବ ନୁହେଁ। ସେଇଟା ସେ ବାହାରକୁ ଯାଇଥିଲେ ସେ କଥା କହୁଥିଲେ, ଦେଖ ଆମ ସ୍ୱଭାବ ନେଇକି ଆମେ ଭଜନ କଲେ ଭଗବାନ ଖୁସି ହେବେନି, ଭଗବାନଙ୍କ ସ୍ୱଭାବରେ ଆମକୁ ଭଜନ କରିବାକୁ ପଡ଼ିବ। ଆମେ ଯାହା ଲୋକ ଯାହା ପାଖକୁ ଯିବା ତାଙ୍କ ସ୍ୱଭାବଟା ଜାଣିବା ଦରକାର, ସିଏ କ'ଣ ପସନ୍ଦ କରନ୍ତି, ଆମ ପସନ୍ଦ ହିସାବରେ ଭଜନ ହେବନି। ଆମେ ଏଇ ଆଇଡ଼ିଆ ଗୁଡ଼ିକୁ ମନରୁ ବାହାର କରିଦେବାକୁ ପଡ଼ିବ, ମୋତେ ଏଇଟା ଭଲ ଲାଗୁଛି, ମୋର ନେଚର ଏଇଆ, ତୁମ ଆମ ନେଚରଟା ହେଇପାରେ, କିନ୍ତୁ ଭଗବାନଙ୍କର ନେଚରଟା କ'ଣ, ଭଗବାନ ତାଙ୍କର ଭକ୍ତର ସ୍ୱଭାବ କ'ଣ, ତାଙ୍କ ସ୍ୱଭାବ କ'ଣ। ଭକ୍ତର ସ୍ୱଭାବ ଗୀତାରେ କହିଦେଲେ, ତାଙ୍କର ସ୍ୱଭାବ କ୍ଲିଅର ଗୀତାରେ କହିନାହାନ୍ତି, କେତେଟା ଶ୍ଳୋକରେ କହିଛନ୍ତି, ଦ୍ୱାଦଶ ଅଧ୍ୟାୟରେ ଭକ୍ତର ସ୍ୱଭାବ କହିଦେଲେ, ଏଇ ଭକ୍ତ ମୋର ପ୍ରିୟ, ଏଇ ଭକ୍ତ ମୋର ପ୍ରିୟ। ଆଉ ତାଙ୍କର ସ୍ୱଭାବ କ'ଣ, ଭାଗବତରେ କହିଲେ, ସବୁବେଳେ ଭାଗବତରେ ତାଙ୍କ ସ୍ୱଭାବ କହୁଛି, ମୋ ସ୍ୱଭାବ ଏଇଆ, ମୁଁ ଭକ୍ତ ବତ୍ସ, ଭକ୍ତ ବତ୍ସଳ। ଆମେ ଯାହା ପାଖରେ ରହିବା ତା ସ୍ୱଭାବଟାକୁ ଜାଣିବାକୁ ପଡ଼ିବ, ନହେଲେ ସଙ୍ଗ ସୁଖ ଆସେ ନା, ସଙ୍ଗ ସୁଖ ସ୍ୱଭାବରୁ ଆସେ। ମଦ୍ୟପ ସମସ୍ତେ ଅଛନ୍ତି, କିନ୍ତୁ ସବୁ ମଦୁଆ ସମ୍ବନ୍ଧୀୟ ସେମାନେ ମିଶିବେନି, ତାଙ୍କ ସ୍ୱଭାବ ମିଶୁନି, ଡ୍ୟୁଟି ଗୋଟେ, ସ୍ୱଭାବ ଗୋଟେ ବହୁତ ବଡ଼ ଜିନିଷ। ତେଣୁ ଏ ଯେଉଁ ସଂସ୍କାରର ସ୍ୱଭାବର ପରିବର୍ତ୍ତନ, ଏଗୁଡ଼ିକ ବହୁତ ବଡ଼ ଧ୍ୟାନ ପୂର୍ବକ ପ୍ରାର୍ଥନାରେ ହୁଏ। କିନ୍ତୁ ଯାହାର ଉତ୍ତମ ସ୍ୱଭାବ ରହିଛି, ଯିଏ ଦାନଶୀଳତା, ଭରତ ମହାରାଜଙ୍କର ଦୟା, ଦେଖ ଭାଗବତରେ ତିନିଟା ପ୍ରସିଦ୍ଧ ଚରିତ୍ର ଅଛି, ଯେଉଁଠି ସେମାନେ ଅଲଗା ଗୁଣବାନ ପୁରୁଷ ଥିଲେ କିନ୍ତୁ ସେମାନେ ଭଗବାନଙ୍କୁ ପାଇଗଲେ। ଶୁଦ୍ଧ ଭାବରେ ଜଣେ ଦେବତାଙ୍କୁ ପୂଜା କଲେ ବି ସେ ଭଗବାନ ପାଖକୁ ପଳେଇ ଆସିବେ, କାରଣ ଦେବତାମାନେ ବୈଷ୍ଣବ ନା, ତାଙ୍କୁ ପଠେଇଦେବେ ଭଗବାନ ପାଖକୁ। ଦେଖ ସନାତନ ଗୋସ୍ୱାମୀ ପାଖକୁ ଯିଏ ବ୍ରାହ୍ମଣ ଆସିଥିଲେ, ଦେଖ ବଦ୍ରୀନାଥ ପାଖକୁ ଯାଇଥିଲେ ଯିଏ ଦାନ କରିବା ପାଇଁ, ତାଙ୍କୁ ପଠେଇଦେଲେ ନା, ଯାଅ ରଘୁନାଥ ଦାସ ଗୋସ୍ୱାମୀଙ୍କ ପାଖକୁ। ଯେ ପିଓର ମୁଡ୍ ରହୁନି, ଭକ୍ତିର ବି ଭକ୍ତିର ଫଳ ବି ଆମକୁ ଠିକ୍ସେ ମିଳିବନି, ସେଥିପାଇଁ ଅନ୍ନାଭିଳାଷୀ ତାଙ୍କୁ ଶୂନ୍ୟମ୍ କହିଲେ। ଅନ୍ନାଭିଳାଷୀ ତା ରହିବ ବୋଲି ବି ସେ କହିଦେଇ ଜାଣିଛନ୍ତି ନା, ଶୂନ୍ୟମ୍ କାହିଁକି କହିଲେ, ଅନ୍ୟାଭିଳାଷୀ ତା ରହିବ କିନ୍ତୁ ଏଇଟା ଅନ୍ୟାଭିଳାଷୀ ରହିଲେ କେବେ ଭକ୍ତି ଆମେ ପାଇପାରିବା ନାହିଁ, ଶୂନ୍ୟମ୍। ଠିକ୍ ଭୁଲ ଛାଡ଼ିଦିଅ, ଏଇଟା ଠିକ୍ ଏଇଟା ଭୁଲ, ଠିକ୍ ଭୁଲ ଜଜ୍ କଲେ ଏ ଜଗତରେ ସବୁବେଳେ ଚାଲିଯିବ। କ୍ଷୀର ନୀର ଯେମିତି ମିଶିକି ରହିଛି, ଏ ଜଗତରେ ଠିକ୍ ଭୁଲ ସବୁବେଳେ ରହିଛି, ଏଇଟା ଚେଞ୍ଜେସ୍ କରିହବନି, ଏଇଟା ଜଗତର ଧର୍ମ। ତୁମେ ତୁମର ସ୍ୱଭାବକୁ ଦେଖ, ତୁମେ ଭଗବାନ ପାଖକୁ ଯିବ, ଜଗତକୁ ତୁମେ ନେଇକି ଯାଇପାରିବନି, ତୁମେ ଯୋଗାଚାର୍ଯ୍ୟ ନୁହଁ, ମୁଣ୍ଡରୁ ଏଇଟାକୁ ବାହାର କରିଦେବାକୁ ପଡ଼ିବ। ଆମେ ଯୋଗାଚାର୍ଯ୍ୟ ନୁହନ୍ତି, ଆମେ ପ୍ରଭୁପାଦ ନୁହନ୍ତି, ଆମେ ନିଜେ କେମିତି ଭଗବାନ ପାଖକୁ ଯିବା। କିନ୍ତୁ ନିଜର ସ୍ୱଭାବକୁ ଏମିତି ପରିବର୍ତ୍ତନ ନ କରିପାରିବା, ଗୋଟେ ଭଲ ଗୁଣ ନ ଆଣିପାରିବା, ଭଗବାନ ପାଇପାରିବେନି, ଆମେ କଦାପି ପାଇପାରିବେନି। ପ୍ରତ୍ୟେକ ଭକ୍ତ ଜଜ୍ କରିବା ଦରକାର, ଦେଖ ତାଙ୍କର କେମିତି ସୁନ୍ଦର ଗୁଣ ଥିଲା, କାହାର ମହାରାଜ ରୁଗର, ସେ ବ୍ରାହ୍ମଣମାନଙ୍କୁ ଭଲ ପାଉଥିଲେ, ଜୀବକୁ ସେମାନେ ରେଫର କରୁଛନ୍ତି, କିନ୍ତୁ ପିଓର ଭକ୍ତି କରୁନଥିଲେ, କିନ୍ତୁ ତାଙ୍କୁ ଫଳ ମିଳିଗଲା, ତାଙ୍କ ଶୁଦ୍ଧ ଭାବଟା ଥିଲା ବୋଲି ଆଜି ଭଗବାନ ଦର୍ଶନ ପାଇଗଲେ। ଆମର କ'ଣ ଶୁଦ୍ଧ ଭାବ ଅଛି, ଆମର କେଉଁଟା କାହା କେଉଁଟା ନା, ଦେଶ ସେବାର ଶୁଦ୍ଧ ଭାବ ଅଛି କି, ଆମେ ସ୍ୱର୍ଗକୁ ଯାଇପାରିବେନି। ମୋର କଥାଟା ଆପଣ ଖରାପ ଲାଗିପାରେ, ୱି ଆର୍ ନଟ୍ ଏଲିଜିବଲ୍ ଇନ୍ ଗୋ ଟୁ ହେଭେନ୍। ଆମେ ସ୍ୱର୍ଗକୁ ଯିବା ପାଇଁ, ଯେ ସ୍ୱର୍ଗର କ୍ୱାଲିଫିକେସନ୍ ଆମେ ଭାଗବତରେ ଦେଖିବା, ସବୁ ରିଜେକ୍ଟ ହେଇଯିବା, ଫର୍ଗେଟ୍ ଅବାଉଟ୍ ବୈକୁଣ୍ଠ ଗୋଲ, କାରଣ ଅନ୍ତରର ଭାବ ଗୁଡ଼ିକ ଏତେ ସୁନ୍ଦର ରହିବା ଦରକାର। ଜାଗତିକ ପ୍ରିନ୍ସିପୁଲ ସହିତ କିଛି ସମ୍ବନ୍ଧ ନାହିଁ, ଜାଗତିକ ପ୍ରିନ୍ସିପୁଲ ଭଗବାନ ଥିଲାବେଳେ ବି ଥିଲା କି ନାହିଁ, ପ୍ରଭୁ ଥିଲାବେଳେ ଦୁର୍ଜନ ଥିଲେ, ଶକୁନି ଥିଲା, ବିଦୁର ଥିଲା, ଜାଗତିକ ପ୍ରିନ୍ସିପୁଲ ସବୁବେଳେ ଜଗତରେ ରହିବ, ଏଥିରେ କି ଡିଷ୍ଟର୍ବ ହେବା ଉଚିତ ନୁହେଁ। ଏ ଜଗତରେ ସବୁବେଳେ ତିନି ଗୁଣ ପୁରୁଷମାନେ ରହିବେ, ସାତ୍ତ୍ୱିକ ପୁରୁଷ ରହିବେ, ରାଜସିକ ପୁରୁଷ ରହିବେ, ତାମସିକ ପୁରୁଷ ରହିବେ, ତିନି ପ୍ରକାର ଭକ୍ତ ରହିବେ। ତୁମେ ଭୁବନେଶ୍ୱର ଚେଞ୍ଜ କରିକି ବମ୍ବେ ଯାଅ, ବମ୍ବେ ଚେଞ୍ଜ କରିକି ଫରେନ୍ ଯାଅ, ସେ ତିନି ପ୍ରକାର ଲୋକ ନା ଚତୁର୍ଥ ପ୍ରକାର ଲୋକ କି ଏଠି ଅଛନ୍ତି, ତେଣୁ ତିନି ପ୍ରକାର ଲୋକ ତ ରହିବେ, ପ୍ରୋବ୍ଲେମ ତିନି ପ୍ରକାର ଆସିବ। ବ୍ୟବହାରିକ ଜୀବନକୁ ଦେଖିଲେ ଆମେ ସଜେଇ ପାରିବାନି ଆମ ଜୀବନକୁ, ବ୍ୟବହାରିକ ଜୀବନ ଚାଲିବ। ଆମକୁ ଗୁରୁକୃଷ୍ଣଙ୍କର ଉପଦେଶ, ଆଚାର୍ଯ୍ୟଙ୍କର ଉପଦେଶ ରଖି ଆମର ସଂସ୍କାରକୁ ପରିବର୍ତ୍ତନ କରିବା, ଏଇଟା ଆମ ଫୋକସ୍, ଏଇଟା ପ୍ରଥମ ପ୍ରାଧାନ୍ୟ। ନହେଲେ କେତେ ବଡ଼ ବିଦ୍ୱାନ ବ୍ୟକ୍ତି ସେ କହୁଛନ୍ତି, ଆଜି ମୁଁ ନର୍କକୁ ଚାଲିଗଲି, ଦାନ ଦେଇକି ନର୍କକୁ ଚାଲିଗଲେ ସେ, କିନ୍ତୁ ନର୍କରୁ ଭଗବାନ ପାଖକୁ ଆସିଲେ, ଇଏ ହେଉଛି ଶୁଦ୍ଧର ମହିମା। ସେ ନର୍କରୁ ସିଧା ଭଗବାନ ପାଖକୁ ଆସିଲେ, ତାମାନେ ତାଙ୍କର ଦାନଟା ନଷ୍ଟ ହେଲାନି, ଦାନଟା ନଷ୍ଟ ହେଲା। ସେଥିପାଇଁ ଭାଗବତରେ ଦ୍ୱିତୀୟ ସ୍କନ୍ଦରେ ସ୍ତୁତି ଯେତେବେଳେ କରୁଛନ୍ତି, ଦାନସ୍ୟୁନା ଆଗ ନା, ତପସ୍ୟୁନା ଦାନ ପର ଯଶସ୍ୟୁନା ମନସ୍ୟୁନା ମନ୍ତ୍ର ବିଦ ସୁମଙ୍ଗଳା କ୍ଷମାନ୍ନ ବିନ୍ଦନ୍ତି ବିନା ଯଦର୍ପଣଂ ତସ୍ମୈ ସୁଭଦ୍ରେ ଶ୍ରବସେ ନମୋ ନମଃ। କାରଣ ଭାଗବତ ପୁରାଣ ମାନଙ୍କରେ ବହୁତ ଚରିତ ଗୁଡ଼ିକ ଅଛି ନା, ସେଗୁଡ଼ିକୁ ସୁଖଦେବ ରିଜେକ୍ଟ କରୁଛନ୍ତି, ବା ମହାଭାରତରେ ବହୁତ ପୁଣ୍ୟମାନ ବ୍ୟକ୍ତିଙ୍କ ଚରିତ ପାଇବ, ବିଭିନ୍ନ ପୁରାଣରେ ବହୁତ ପୁରାଣ ଚରିତ ପାଇବ, କିନ୍ତୁ ଭକ୍ତି ଭଗବାନଙ୍କ ଚରଣରେ ସମର୍ପିତ ନହେଲେ ଏସବୁ କ୍ଷମନ୍ନ ବିନ୍ଦନ୍ତି, କିଛି ମଙ୍ଗଳ ହବ ନାହିଁ। ଦାନସିନା ଅତ୍ୟନ୍ତ ଦାମୀ ବ୍ୟକ୍ତି, ତପସ୍ୟୁନା ମନ୍ତ୍ରବିଦ, ବହୁତ ମନ୍ତ୍ର ସେ ଜାଣିଛନ୍ତି, ସୁମଙ୍ଗଳା ସମସ୍ତଙ୍କର ମଙ୍ଗଳ କାର୍ଯ୍ୟ କରନ୍ତି, କିନ୍ତୁ କ୍ଷମନ୍ନ ବିନ୍ଦନ୍ତି ବିନା ଯଦାରଣ, ଯଦି ଭଗବାନଙ୍କୁ ଅର୍ପଣ ନ କରନ୍ତି ତାଙ୍କର ଫଳ କିଛି ପାଇବେ। ଏସବୁ ଖରାପ ଗୁଣ ନୁହେଁ, ଦୟା କରିବା, ଦାନ କରିବା, କିନ୍ତୁ ବିଶୁଦ୍ଧ ମନୋଭାବର ରହିଲେ ହବନି, ସେଟା ବନ୍ଧନ ହେଇଯାଏ। ତେଣୁ ଇଏ ବ୍ରାହ୍ମଣ ଭକ୍ତ ଥିଲେ, ଆଉ ଅକୁଣ୍ଠ ଚିତ୍ତରେ ଦାନ କରୁଥିଲେ, କିଏ ମହାରାଜ ମୃଗ, ତାର ଫଳ ଆଜି ହେଲା ସେ ଭଗବାନଙ୍କୁ ଦର୍ଶନ କଲେ, ନର୍କକୁ ଗଲେ, ନର୍କକୁ ଗଲେ, କିନ୍ତୁ ନର୍କରେ ସେ ବ୍ଲେସିଂସ ନେଇକି ଆସିଲେ, କାହାର, ଯମରାଜ। ଆଚ୍ଛା, ଦାନ ଦାନ କରୁଥିବା ବ୍ୟକ୍ତିମାନଙ୍କର ଡେଷ୍ଟିନେସନ କେଉଁଠି ହୁଏ, ଗୀତା ହିସାବରେ ସ୍ୱର୍ଗ ଲୋକ ହୁଏ, ନୃଗ ମହାରାଜ ସ୍ୱର୍ଗ କାହିଁ ଗଲେନି, ଏ କ୍ୱେଶ୍ଚନ କାହିଁକି ଆମେ କରୁନେ, ଏଇଟା କେତେ ବଡ କନସିୟସନେସରେ ଡିଫରେନ୍ସ ରହୁଛି, ଚେତନାରେ ତାଙ୍କର କେତେ ଡିଫରେନ୍ସ ଥିବ। ଜଣେ ଦାନ କରିବା ମାନେ ଇମିଡିଏଟଲି କୁଆଡ଼େ ଯିବ, ସ୍ୱର୍ଗକୁ ଯିବା ଦରକାର, ମହାରାଜ ନୁଗଙ୍କର ଯଦି ବ୍ରାହ୍ମଣ ଅସନ୍ତୁଷ୍ଟ ହେଇଗଲେ ପାପ ହେଇଗଲା, ସେ ଏଇ ଯୋଉ ଲିଜାର୍ଡ ବାଜା କୁହନ୍ତି ଏଣ୍ଡୁଅ ଜନ୍ମକୁ ଗଲେ, ତାପରେ ସେ କେଉଁଠିକି ଯିବା କଥା? ଯଦି ଏଣ୍ଡୁଅ ହେଲେ ପୁଣି ଦ୍ୱାରକାପୁରରେ କାହିଁକି ଏଣ୍ଡୁଅ ହେଲେ? ସେ ତ ସ୍ୱର୍ଗକୁ ଯିବା କଥା, ଭଗବାନ କିନ୍ତୁ ଦର୍ଶନ ପାଇଲେ ସେ। ତେଣୁ ସେ ଯୋଉ ଦାନଟା କରୁଥିଲେ ତାଙ୍କର ଚେତନଟା କଣ ଥିଲା ସେଇଟା ବୁଝିବାକୁ। ଯେମିତି ମହାରାଜ ମୁଚୁକୁନ୍ଦ, ମହାରାଜ ମୁଚୁକୁନ୍ଦ ମୁଚୁକୁନ୍ଦ ଯାଉଥିଲେ ଦେବତାମାନଙ୍କର ସେବା କରିବା ପାଇଁ, ଦେବତାମାନେ ତାଙ୍କୁ ଡାକୁଥିଲେ, ଦେବତାମାନେ ତାଙ୍କୁ ଡାକୁଥିଲେ ନା, କିନ୍ତୁ ସେ ଦେବତାମାନଙ୍କ ପାଇଁ ଯୁଦ୍ଧ କରୁଥିଲେ, କ୍ଷତ୍ରିୟ କର୍ମ କରୁଥିଲେ, ଦେବତାମାନଙ୍କ ପାଇଁ ସିଏ କଣ କୁହନ୍ତି ଲିଡର ଥିଲେ। ଅସୁରମାନେ ତ ଆକ୍ରମଣ କରନ୍ତି, ମୁଚୁକୁନ୍ଦ ତାଙ୍କୁ ସୁରକ୍ଷା ଦିଅନ୍ତି। କୌଣସି ସେବା ଯଦି ଶୁଦ୍ଧ ଭାବରେ କରାଯାଏ, ଏଇ ଶ୍ଳୋକର ଏସେନ୍ସ ଏତିକି ବାହାରିବ। ତୁମେ ଦାନ କର, ତପ କର, ଯଜ୍ଞ କର, ତୁମେ ତୁମେ ଯାହା ସବୁ କାର୍ଯ୍ୟ କରୁଛ ଯଦି ତୁମେ ଶୁଦ୍ଧ ଭାବରେ କରୁଛ, ଏଇଟା ଆମ ପାଇଁ ଆପ୍ଲିକେବୁଲ ନୁହେଁ କିନ୍ତୁ ସିଦ୍ଧାନ୍ତ ଏଇଟା, ତୁମେ ଶୁଦ୍ଧ ଭାବରେ କରୁଛ ତାହେଲେ ତାର ଫଳ ତୁମେ ନିଶ୍ଚିତ ଭଗବାନଙ୍କୁ ପ୍ରାପ୍ତ ହବ। ଭାଗବତରେ କେତେଟା ଚରିତ୍ର ତୁମେ ଦେଖ, ସେ ଭଗବାନଙ୍କୁ ଦ୍ୱାରକାପୁରରେ ପ୍ରାପ୍ତ ହେଲେ, ଭଗବାନ ଦର୍ଶନ କଲେ ନା, ସାକ୍ଷାତ ଦର୍ଶନ କରିଦେଲେ ମହାରାଜ ଲୋକ। ଯଦି ଏ ଭଗବାନଙ୍କର ଲୀଳା, କିନ୍ତୁ ଆମକୁ ଶିକ୍ଷା ଏଇଟା। ମୁଚୁକୁନ୍ଦଙ୍କର ଦେଖ, ମୁଚୁକୁନ୍ଦ ଯାଉଥିଲେ ଦେବତାମାନଙ୍କର ସେବା କରିବାକୁ, ସେ ଦେବତାମାନଙ୍କର ସେବା କରିବା ପାଇଁ ଯାଉଥିଲେ ନା ଆଉ, ତେଣୁ ଦେବତାମାନଙ୍କୁ ପ୍ରୋଟେକ୍ସନ୍ ଦେଉଥିଲେ। ଯେତେବେଳେ କାର୍ତ୍ତିକେୟ ମିଳିଗଲେ ସେନାଧ୍ୟକ୍ଷ ଭାବରେ, ଦେବତାମାନେ କହିଲେ ଆପଣ ବହୁତ ଦିନ ମୁଚୁକୁନ୍ଦ ଶୋଇନଥିଲେ, ଆମେ ଯାହା କରୁଛେ କୌଣସି ଆନୁଷ୍ଠାନିକ ଜିନିଷରେ କ୍ଷତି ହବନି, କିନ୍ତୁ ଆନୁଷ୍ଠାନିକ ଜିନିଷରେ ତୁମେ କିଛି ପୁଣ୍ୟ ପାଇପାରିବ, କିନ୍ତୁ ଅନ୍ତର ଭାବ ଯଦି ଶୁଦ୍ଧ ନାହିଁ, ନା ଭକ୍ତିର ଫଳ ମିଳିବ ନା ପୁଣ୍ୟର ଫଳ ମିଳିବ। କାରଣ ପୁଣ୍ୟ କ୍ଷେତ୍ରରେ ରହୁଥିବା ବ୍ୟକ୍ତିର ବି ଅନ୍ତର ଶୁଦ୍ଧ ନାହିଁ ବୋଲି, ଯେମିତି କଂସ ରହୁଥିଲା ଧାମରେ, ଅନ୍ତର ଶୁଦ୍ଧ ନାହିଁ, ସେମାନେ ଧାମର କୃପା କିଛି ପାଇଲାନି ନା କୃଷ୍ଣଙ୍କର କୃପା କିଛି ପାଇଲା। ବିଜନେସ୍ କରିବା ପାଇଁ ଲୋକ ଧାମରେ ରହୁଛନ୍ତି, ଇଏ ପୁଣ୍ୟ କମେଇବା ପାଇଁ ଯାଉଛନ୍ତି, ସେ ଧାମରେ ସେ ରହୁଛନ୍ତି, ଧାମରେ ଫଳ ପାଇପାରିବେନି। ଏସବୁ ଚେତନାର ଅନ୍ତର ରହୁଛି ନା, ଆମେ ଦାନ କରୁଛେ, ପୁଣ୍ୟ କରୁଛେ, ଭକ୍ତି କରୁଛେ, ଜପ କରୁଛେ, ସେବା କରୁଛେ, ଆମ ଚେତନା କଣ ରହୁଛି? ଶୁଦ୍ଧ ଭାବ ନ ରହିଲେ ଏଠି ପ୍ରବାଦ ଦେଖୁଛନ୍ତି ସେ କଥା, ପ୍ରକୃତ ପକ୍ଷେ ଶୁଦ୍ଧ ଚିତ୍ତ ସେ ସେତେବେଳେ ତାର ତାହା ଦମ୍ଭର ସହିତ କୁହେ ନାହିଁ। କାରଣ ମହାରାଜ ମୃଗ ତାଙ୍କର ଜିନିଷଟା କହୁଛନ୍ତି ନା, ସେଇଟାକୁ ଯିବକୁ ସମୟ ରେଫର କଲେ, ସେ ଶୁଦ୍ଧ ଚିତ୍ତ ନଥିଲେ, ନହେଲେ ସେ ନିଜେ ଦାନ କରିକି ଭଗବାନଙ୍କ ଆଗରେ କେମିତି କହୁଛନ୍ତି ମାନେ ମୁଁ ଏତେ ଦାନ କରିଛି, ଏଇଟା ରେଫର କରାହଉଛି। ଯଦି ଭଗବାନ କହୁଛନ୍ତି କହିବା ପାଇଁ, ନା ଆମ ଆଚାର୍ଯ୍ୟମାନେ ବହୁତ ତନ୍ନ ତନ୍ନ କରି ସବୁ ଦେଖନ୍ତି, ସେ ମୁଚୁକୁନ୍ଦ ଦେବତାମାନଙ୍କର ସେବା କରୁଥିଲେ, ଶୟନ ବି କରୁନଥିଲେ, କିନ୍ତୁ ମୁଚୁକୁନ୍ଦ ଦେବତାମାନଙ୍କୁ ପଚାରିଲେ ମୋର କେତେ ଦିନ ଆୟୁଷ ଅଛି କୁହନ୍ତୁ, ତାପରେ ତମକୁ ଆପଣ ଜାଣିଥିବେ ଷ୍ଟୋରି, ପଳେଇ ଆସେ, ପଳେଇ ଆସିକି ତପ କଲେ। ଏଠି ଗୋଟେ ବୈଷ୍ଣବ ଦେବତାମାନଙ୍କର ସେବାକୁ ସେ ବୈଷ୍ଣବ ସେବା ଭାବରେ କରୁଥିଲେ। ଦେଖ ତୁମେ ଯେତେ ରଘୁବଂଶର ଯେତେ ରାଜାମାନେ, ଇଏ ଗୋଟେ ଚେତନାର ଅନ୍ତର, ଆମେ ତ ଭଗବାନଙ୍କ ସେବା କରିକି ଭଗବାନ ସେ ବୋଲି ବିଚାର କରିପାରୁନି। ମୁଁ ଓଡ଼ିଆରେ ସେ କଥା କହେ, ମାନବ ସେବାକୁ ଲୋକମାନେ ମାଧବ ସେବା ଭାବୁଛନ୍ତି, ମାଧବ ସେବା କରିବା ଲୋକ ସେ ଭାବୁନାହାନ୍ତି ଯେ ଏଇଟା ମାନବ ସେବା ବୋଲି। ଆରେ କମସେ କମ ତୁମେ ମାନବ ସେବା ବୋଲି ଭାବ, ଆଉ ତୁମେ ଫଳ କ'ଣ ପାଇବ? ତୁମ ଚେତନା ତ ଶୁଦ୍ଧ ନାହିଁ, ଏଇଟା ଆନୁଷ୍ଠାନିକ କର୍ମକାଣ୍ଡ ନୁହେଁ। ମାନବ ସେବାଟାକୁ ଲୋକ ମାଧବ ସେବା ବୋଲି ଭାବୁଛନ୍ତି, କହୁଛନ୍ତି ନା ନାଇଁ, ଲକ୍ଷ ଲକ୍ଷ କରୋଡ଼ କରୋଡ଼ ଟଙ୍କା ଦେଇ ଦେଉଛନ୍ତି, କିନ୍ତୁ ଆମେ ମାଧବଙ୍କ ସେବା କରୁଛେ, ଆମର ଗୋଟେ ଚେତନା ଆସୁନି ଯେ ଏଇଟା ଭଗବାନଙ୍କର ସେବା, ଏଇଟା ଗୁରୁଙ୍କର ସେବା, ଏଇଟା ପ୍ରଭୁପାଦଙ୍କର ସେବା, ଏଇଟା ଚେତନା ସ୍ତରର କଥା ନା। ଆମର ଜନ୍ମଜାତ ସ୍ୱଭାବ ଅଛି, କିନ୍ତୁ ଜନ୍ମଜାତ ସ୍ୱଭାବକୁ ନେଇ ଭୋଜନ କରି ହୁଏ ନା। ସେଥିପାଇଁ ପ୍ରତ୍ୟେକ ଭକ୍ତ ମୁଁ ହୋଇପାରେ, ଆପଣ ହେଇପାରନ୍ତି, କିଏ ବି ହେଇପାରୁ, ଆମେ ଯେତେବେଳେ ବର୍ନ, ଆମର ବର୍ନ ନେଚର ରହିଛି, ସେ ବର୍ନ ନେଚରଟା ଆମର ଆମ ଭୋଜନ ସବୁଠୁ ବଡ଼ ବାଧକ ହୁଏ, ସେଇଟା ଚ୍ୟାଲେଞ୍ଜେସ୍, ଲଷ୍ଟ ଗ୍ରେଟ୍ ଏଙ୍ଗର, ଏଗୁଡ଼ାକ ଦେଖ ଆଗନ୍ତୁକ, ଧର୍ମ ହିସାବରେ ଆଗନ୍ତୁକ ହଉଛି, ଏ ଶରୀର ହିସାବରେ ଆଗନ୍ତୁକ ହଉଛି, ପୁଣି ଶରୀର କମିଗଲେ ବା ଶରୀର ପ୍ରତିକୂଳ ହେଇଗଲେ ଏଗୁଡ଼ା ଚାଲିଯିବ, କିନ୍ତୁ ବର୍ନ ନେଚରଟା ଯିବନି। ସେଇଟା କେବଳ ଏଇ ଭଗବାନଙ୍କର କୃପା, ଶୁଦ୍ଧ ଚେତନା ଦ୍ୱାରା ଯିବ, ନହେଲେ ପ୍ରତ୍ୟେକ ବ୍ୟକ୍ତିର ଏକ ସ୍ୱଭାବ ରହିଛି, ସେ ଏକ୍ସପ୍ରେସ୍ କରୁ ବା ନ କରୁ, ସେ ସ୍ୱଭାବଟା ତା ଭଜନରେ ବାଧା ହୁଏ। ଯେମିତି ମହାରାଜ ନୃଙ୍କର ଦାନ କରିବା ଗୋଟେ ସ୍ୱଭାବ, ତାଟା ତାଙ୍କର ସ୍ୱଭାବ ଥିଲା, ଆଉ ସେଇଟାକୁ ସେ ଶୁଦ୍ଧ ଭାବରେ କରୁଥିଲେ ବୋଲି ଆଜି ବ୍ରାହ୍ମଣମାନଙ୍କ ଦୟାରୁ ଭଗବାନଙ୍କୁ ଦର୍ଶନ କରିନେଲେ ନା। ଯଦିଓ ପରେ ଉଦ୍ଧାର ପାଇଁ ସେ ସ୍ୱର୍ଗକୁ ଗଲେ, କିନ୍ତୁ ସ୍ୱର୍ଗକୁ ଯିବାର ରେଫରେନ୍ସଟାକୁ ଆପଣ ଏଇଭଳି ଭାବରେ ନେବେ, ଅପୂର୍ଣ୍ଣ ଭାବ ଦର୍ଶନ, ଭଗବାନଙ୍କୁ ଦର୍ଶନ କଲେ ଲୋକ ଆଉ ଭବସାଗରରେ ରୁହେ ନା, ସେ ସ୍ୱର୍ଗକୁ କେମିତି ଗଲେ? ନଳକୂପରେ ମଣିଗ୍ରୀବ ଭଗବାନ ତାଙ୍କୁ ଉଦ୍ଧାର କରିଦେଲେ, ସେ ସ୍ୱର୍ଗକୁ କେମିତି ଗଲେ? ସେ କଣ୍ଟ୍ରାଡିକ୍ଟର ହଉଛି ନା ସିଦ୍ଧାନ୍ତରେ? ନାହିଁ, ଭଗବାନଙ୍କ ଇଚ୍ଛାରେ ଭଗବାନ ପଠାନ୍ତି, ତୁମେ ଯାଅ ମୋର ଯଶ ପ୍ରଚାର କର, ଦାନର ମହିମା ଦେଖ, ମୋର ଦୟାର ମହିମା ଦେଖ, ଭାବଟାକୁ ଶୁଦ୍ଧ, କୌଣସି ଜିନିଷଟାକୁ ଛୋଟ ବୋଲି ତୁମେ ଭାବନି, ଗୋଟେ ଦାନ କରିବା ବି ଭଲ ଗୁଣ, ଏ ଶୁଦ୍ଧ ଭାବରେ ତୁମେ କର, ଇଣ୍ଡାଇରେକ୍ଟଲି ତୁମେ ଭକ୍ତି ପାଇଯିବ। କିନ୍ତୁ ଆମକୁ ଡାଇରେକ୍ଟ ଭକ୍ତିରେ ଏନଗେଜ୍ କରାଯାଇଛି, ଆମକୁ କୁହାଯାଉନି ତୁମେ ଦାନ କର, କିନ୍ତୁ ଯାହା କରିବ ଭକ୍ତିଯୁକ୍ତ। ଯେମିତି ଆମର ଦେଖନ୍ତୁ ଭରତ ମହାରାଜ, ଭରତ ମହାରାଜ କ'ଣ କଲେ? ଯେତେ ଗୁଣ ଅଛି ସବୁଠୁ ବଡ଼ ଗୁଣ ହେଲା ଦୟା। ଆମେ ଯିବେ ଦୟା କହୁଛେ ନା, ଯିବେ ଦୟା ନା ଆମେ ରୁଚି, ତ ଭରତ ମହାରାଜ ଯିବେ ଦୟା କରୁଥିଲେ, କ୍ଷତି କ'ଣ ହେଲା? ଭରତ ମହାରାଜ ଯିବେ ଦୟା କରୁଥିଲେ, କ୍ଷତି କ'ଣ ହେଲା? ପୂର୍ବ ସେଠି ଗୋଟିଏ ଷ୍ଟେଟମେଣ୍ଟ ଲେଖିଛନ୍ତି, ଭରତ ମହାରାଜଙ୍କର ଗୋଟିଏ ଭୁଲ ରହିଗଲା, ସେ ଯାଇପାରିଲେନି, ମୁଁ ଆକୁ ଯେତେ ହେଲ୍ପ କଲେ ବି ଏଇ ମୃଗ ସାପ ଗୋଟିକୁ ତାର କନସିୟସନେସଟା କେବେ ଚେଞ୍ଜେସ୍ ହବ ନାହିଁ। ଆଉ ସେଇ ସମୟରେ ଭରତ ମହାରାଜଙ୍କ ପାଖରେ କି ସାଧୁ ନାହାନ୍ତି, ସେ ଏକାକି ଥିଲେ, ତେଣୁ ତାଙ୍କ ଦୟାଟା ଏତେ ବଡ଼ ସୁନ୍ଦର ଗୁଣଟା ଯେ ବନ୍ଧନର କାମ କାରଣ ହେଇଗଲା, କିନ୍ତୁ କ୍ଷତି ହେଲାଣି ଯେହେତୁ ସେ ପ୍ରଚୁର ଭକ୍ତି କରିଥିଲେ। ତେଣୁ ଜଣେ ଦୟା ଗୁଣ ହଉ, ଦାନ ଗୁଣ ହଉ, ତପସ୍ୟା ଗୁଣ ହଉ, ଯେମିତି ଆମର ଯେଉଁ ତପର ଶକ୍ତିଟା ପାଇଲେ କିଏ, ସରି ମୁଚୁକୁନ୍ଦ ଫେରିଲେ, ଓଡ଼ିଆରେ କୁହାଯାଏ ନା, ଆମର କେତେ କଥାକାର ମାନେ ସବୁ କୁହନ୍ତି ଯେ ଶୋଇ ଶୋଇକି ଭଗବାନଙ୍କୁ ତୁମେ ପାଇଯିବ, ଶୋଇକି ତୁମେ ଭଗବାନଙ୍କୁ ପାଇପାରିବ, ତୋ ଅନ୍ତରେ ଯଦି ସେତିକି ଶୁଦ୍ଧ ରହିଛି, ଯଦି ବୈଷ୍ଣବ କୃପା ପାଇଛ, ତୁମେ ଶୋଇକି ଭଗବାନଙ୍କୁ ପାଇଯିବ, ତ ଶୋଇକି ଭଗବାନଙ୍କୁ ପାଇବାର ପ୍ରମାଣ ହେଉଛି ମୁଚୁକୁନ୍ଦ, ସେ ଶୋଇଲେ ଉଠିକି ଆସି କୃପା କହୁଛନ୍ତି। ଭଗବାନ ପାଇବାଟା ଆମ ପାଇଁ ମାନେ ଆମ ପାଇଁ ଗୋଟେ ବହୁତ ବଡ଼ ଚ୍ୟାଲେଞ୍ଜ, ଆମର ବଡ଼ ଚ୍ୟାଲେଞ୍ଜ ହେଉଛି ଆମ ସ୍ୱଭାବ ଆମକୁ ଖାଉଛି, ଆମର ଅନ୍ତର ଥିବା ଅନର୍ଥ ଗୁଡ଼ିକ କାମ କରୁଥିବ, କିନ୍ତୁ ପ୍ରଭୁଙ୍କୁ ପାଇବାଟା ଏତେ କଷ୍ଟ ନୁହେଁ। କାହିଁକି କଷ୍ଟ ନୁହେଁ? ଯଦି ଆମର ଏଇ ଯେଉଁ ଜନ୍ମଜାତ ସ୍ୱଭାବ, ଯେଉଁ ସଂସ୍କାର ଗୁଡ଼ିକ ରହିଛି, ଏଗୁଡ଼ିକୁ ନେଇକି ଆମେ ଯେଉଁ ଯଦି ଭଗବାନଙ୍କ ଚରଣ କମଳରେ ସବୁ ଫୋପାଡ଼ି ଦିଅନ୍ତି, ପ୍ରାର୍ଥନା କରନ୍ତି, ପ୍ରଭୁ ଆପଣ ଯଦି ନ ବଞ୍ଚିବେ ମୁଁ ବଞ୍ଚିପାରିବି, ଏତେ କଠିନ ନୁହେଁ ଭକ୍ତିଟା। କିନ୍ତୁ ସ୍ୱଭାବ ନ ବଦଳିଲେ ଆମ ସ୍ୱଭାବ ଆମର ଚ୍ୟାଲେଞ୍ଜେସ୍ ଲାଇଫ୍ ସେଟ୍ଅପ୍ ରହୁଛି ନା, ବ୍ୟବହାରିକ ଜୀବନ ଆମର ସେଟ୍ଅପ୍ ହେଉଛି ନା ପାରମାର୍ଥିକ ଜୀବନ ଆମର ସେଟ୍ଅପ୍ ହେଉଛି, କେଉଁଟା ସେଟ୍ଅପ୍ କରିବାକୁ ଦେଉନି, ସେ ଷ୍ଟ୍ରଗଲିଂ ଏଇଟା। କିନ୍ତୁ ସ୍ୱଭାବ ଯାହାର ଭଲ ରହିଛି ସେ ଶୋଇ ଶୋଇ ଭଗବାନଙ୍କୁ ପାଇଯିବ। ମୁଁ ଗୋଟେ ଉଦାହରଣ ସବୁବେଳେ ଚିନ୍ତା କରେ, ଆପଣ ଦେଖନ୍ତୁ ଆମକୁ ବର୍ତ୍ତମାନ 2 ଘଣ୍ଟା ଜପ କରିବା ପାଇଁ କୁହାହେଉଛି, ପୁରୁଣା କାଳରେ ଯେଉଁ ବାବାମାନେ ସବୁ ଦୀକ୍ଷା ଦେଉଥିଲେ କେତେ ଘଣ୍ଟା ଜପ କରିବା ପାଇଁ କହୁଥିଲେ? ମୁଁ ନିଜେ ଦେଖିଛି, ନାଇଁ ଜପ କ'ଣ, ମୁଁ ନିଜେ ଦେଖିଛି ସମ୍ପ୍ରଦାୟରେ, ମୁଁ ଯେତେବେଳେ ମାୟପୁର ରହୁଥିଲି ସେମାନଙ୍କୁ 10 ମିନିଟ 15 ମିନିଟ ସମୟ ନାହିଁ, ଜଣେ ଜଣେ ସନ୍ନ୍ୟାସୀମାନେ ଠାକୁର ସେବା କରି, ରୋଷେଇ କରି, ଭଜନ କରି, ସେଥିରେ ଖାଲି ମହାମନ୍ତ୍ର କରୁଥିଲେ। ଆମକୁ ଏତେ ଡିପାର୍ଟମେଣ୍ଟ କରି କେତେ ରେଗୁଲାଇଜ୍ କରାଇ ତାଙ୍କୁ ଜପ କରିବାକୁ ବି ସମୟ ମିଳେନି, ସେମାନେ ଏତେ କାହିଁ ତାଙ୍କର ଭାବଟା ଏତେ ଶୁଦ୍ଧ ଥାଏ, ମୁଁ ଭଗବାନଙ୍କର ସେବା କରୁଛି। ମୁଁ ଥରେ ପଚାରିଲି ବହୁତ ବଡ଼ ପୁରୁଣା, ମହାରାଜ ଆପଣ କେତେ ମାଳ ଜପ କରିବେ? ବୋଲେ ଜପ କ'ଣ, ଆମର ତ ପ୍ରଭୁଙ୍କର ସେବା, ଏଇଥିରେ ତ ମୋ ଦିନ ଯାଉଛି, ଆଉ ପ୍ରଭୁଙ୍କ ସେବା ଆଉ କିଏ କରିବ? ସେମାନେ ବଡ଼ ଦମ୍ରେ ଆନନ୍ଦରେ କରନ୍ତି, ବଡ଼ ଖୁସିରେ କରନ୍ତି ସେମାନେ ସବୁ ସେବା। ଆମେ ଜପ ଭଜନଟା କରୁଛେ ଆମ ଚିତ୍ତବୃତ୍ତିଟାକୁ ନିର୍ମଳ କରିବା ପାଇଁ, ଶୁଦ୍ଧ ଗୋଟିଏ ଜିନିଷ ମନେ ରଖିବ, ପିଓର ଡିଜାୟାର ଶୁଦ୍ଧ ଭାବଟାକୁ ଆଣିବା ପାଇଁ। ଆମେ ହରିକଥା ପ୍ରଚାର କରିବା କିଛି କ୍ଷତି ନାହିଁ, ହରିକଥା ଶୁଣିବା କିଛି କ୍ଷତି ନାହିଁ, ଯାହା କରିବା କିଛି କ୍ଷତି ନାହିଁ, କିନ୍ତୁ ହୃଦୟର ଭାବଟା ଶୁଦ୍ଧ ଆସିବା ଦରକାର। ସେଥିରେ ଯଦି କିଛି ଦୋଷ ତ୍ରୁଟି ଥାଏ, ଭାବ ଯଦି ଶୁଦ୍ଧ ଥାଏ, ଭଗବାନ ସେଇଟାକୁ କ୍ଷମା କରିଦେବେ। ଯେମିତି ମହାରାଜଙ୍କ ମୃଗଙ୍କର, ତାଙ୍କ ବ୍ରାହ୍ମଣଙ୍କୁ ଭକ୍ତି କରିବାଟା, ବ୍ରାହ୍ମଣଙ୍କୁ ଭକ୍ତି କରିବା, ଦାନ କରିବା ତାଙ୍କର ଭଲ ଗୁଣ ଥିଲା, କିନ୍ତୁ ଏଥିରୁ ଜଣାପଡ଼ୁଛି ଜୀବକ ସଂଘ କଥାରୁ ତାଙ୍କର ଶୁଦ୍ଧ ଚିତ୍ତ ହେଇନଥିଲେ, କିନ୍ତୁ ଭଗବାନ ତାଙ୍କୁ ଦେଖନ୍ତୁ ତାଙ୍କ ଦାନ ଗୁଣ ଯୋଗୁଁ ତାଙ୍କ ଚରଣ କୋଣକୁ ନେଇଆସେ। ଜୀବ କେବେ ହେଲେ ଭାବିବା ଉଚିତ ନୁହେଁ ମୁଁ ପୁରା ସମ୍ପୂର୍ଣ୍ଣ ବିଶୁଦ୍ଧ ସ୍ଥିତିକି ମୋ ଶକ୍ତି ବଳରେ ମୁଁ ଯାଇପାରିବି, କେବେ ଯାଇପାରିବି, କିନ୍ତୁ କମସେ କମ୍ ସାଧୁ ସଂଘ ଯେଉଁ ଆମେ କରୁଛେ, ସାଧୁ ସଂଘର ଉଦ୍ଦେଶ୍ୟ ହେଉଛି ପୁଣି ଶୁଦ୍ଧ ଭାବ କେମିତି ଆଣିବା ଗୁରୁଙ୍କ ପ୍ରତି, ବୈଷ୍ଣବମାନଙ୍କ ପ୍ରତି, ବୈଷ୍ଣବ ଧାରା ପ୍ରତି। ଯେମିତି କାଲି ସେ ଯେଉଁ କ୍ଲାସ୍ ହେଉଥାଏ ସେ ପିଲାଟି ସେ ପ୍ରଶ୍ନ କରୁଥାଏ, ମାନେ ଇଏ ସବୁ ଅଜବ ପ୍ରଶ୍ନ, ଆମେ କେବେ ବି ଆମେ ଏଇଟା ଶୁଣିବିନୁ, ନା ଏ ପ୍ରୋସିଜରଟା ଠିକ କି ନାହିଁ, କୃଷ୍ଣ ଅଛନ୍ତି କି ନାହିଁ, ମେରେଜିନ ଚାଣ୍ଡି କରୁଛନ୍ତି, ବହୁ ବର୍ଷ ଜପ କଲା ପରେ ବି ଜଣେ ଭକ୍ତ ଚିନ୍ତା କରୁଛି ଭଗବାନ କ'ଣ ସତରେ ଅଛନ୍ତି, ଏ ପ୍ରୋସେସ କ'ଣ ପ୍ରକୃତରେ ଠିକ। ଦିଲ୍ଲୀରେ ଗୋଟେ ଛୁଆ ଯେମିତି କହିଲା, କହିଲେ ମହାରାଜ ଆପଣ ଯୋଉ କହୁଛନ୍ତି ଏଇଟା କ'ଣ ଏବେ ଆପ୍ଲିକେବୁଲ ହବ? ମୁଁ କହିଲି ଇଏ ତୁମ ପାଇଁ କ'ଣ ଅଲଗା ଗୋଟେ ଭାଗବତ ବାହାରିବେ, କଳିଯୁଗ ପାଇଁ ଅଲଗା ଗୋଟେ ଭାଗବତ ବାହାରିବେ କି? ମାନେ ଏତେ ଡିଗ୍ରେଡେଡ୍ କଣ୍ଡିସନ, ଡାଉଟଫୁଲ ନେଚର, ଶୁଦ୍ଧ ଭାବ ନାହିଁ ନା, ଅନ୍ତର ଶୁଦ୍ଧ ଭାବ ଆସୁନି ନା। ତେଣୁ ଜଣେ ଦାନ କରୁ ପୁଣ୍ୟ କରୁ, ବହୁତ ଗାଁର ଗ୍ରାମୀଣ ଲୋକମାନେ ସବୁ ଥିଲେ, ସେମାନେ ଦେଖିବେ ଭିକ୍ଷୁକମାନଙ୍କୁ ସବୁ ଖାଇବାକୁ ଦିଅନ୍ତି, ବୈଷ୍ଣବ ସାଧୁ ବୈଷ୍ଣବମାନଙ୍କୁ ସବୁବେଳେ ଦାନ ଦିଅନ୍ତି, ବହୁତ ଲୋକ ବୈଷ୍ଣବମାନଙ୍କୁ ଭଲ ପାଇକି ସେମାନେ ତରି ଯାଇଛି, ଭଜନ ତାଙ୍କର ଏଇଟା ଏଇଟା ବୈଷ୍ଣବମାନଙ୍କ ସେବା କରିବାଟାକୁ, ଆମର ଗୋଟେ ବୈଷ୍ଣବ ସେବା ନାହିଁ କି? ବୈଷ୍ଣବ ସେବା, ମହାପ୍ରଭୁ ଗୃହସ୍ଥଙ୍କୁ ଦୁଇଟା ଜିନିଷ କହିଲେ ନା, ବୈଷ୍ଣବ ସେବନ ଆର ନାମ ସଂକୀର୍ତ୍ତନ, ବୈଷ୍ଣବ ତୁମେ ସେବା କର, ଏଟା ତୁମର ଭଜନ। ଦେଖ ଆମରି କନସିୟସନେସ୍, ମୁଁ ସେଠ ମାନଙ୍କର କନସିୟସନେସ୍ ଡିଫରେଣ୍ଟ ମୁଁ ବହୁତ ଦେଖିଛି। ବ୍ରଜରେ ତୁମେ ଦେଖିବ କରୋଡ଼ପତି ମାନେ ବାବାଜୀ ମାନଙ୍କୁ ଆଣିକି ଘରେ ଦେଇ ଦେଇଯାଉଛନ୍ତି, ଲୋକମାନଙ୍କୁ ଖାଇବାକୁ ଦେଉଛନ୍ତି, ସେ ଜାଣିଛନ୍ତି ଅବଶ୍ୟ ତାଙ୍କର ଉଦ୍ଦେଶ୍ୟ ଅଲଗା ଥାଇପାରେ, ଧନ କିଛି ପାଇବା, କିନ୍ତୁ ସେ ଜାଣନ୍ତି ବୈଷ୍ଣବ ସେବାରେ ବି ସବୁ ମିଳିବ। ମୁଁ ଯଦି ବୈଷ୍ଣବ ମାନଙ୍କର ସେବା କରିବି ମତେ ସବୁ ମିଳିଯିବ, ଧନ ମିଳିଯିବ, ସବୁ ଭକ୍ତି ମିଳିବ, ସବୁ ମିଳିବ। ଗୋଟେ ଚେତନା ଥିଲା ନା, ଯିବେ ଦୟା ଦେଖ, ଯିବେ ଦୟା, ମାନବ ସେବା, ଏଗୁଡ଼ିକୁ ସାମାଜିକ ସ୍ତରରେ କେତେ ଇମ୍ପୋର୍ଟାନ୍ସ ଦିଆହଉଛି। ଆମର କୋଉ ବାବାଙ୍କର କଥା ପେପର ବାହାରୁଛି କହିଲ, ଆମେ ପ୍ରଚାର କରିକି ତଣ୍ଡି ଫାଟିଗଲେ ତୁମେ କେତେ ଲୋକଙ୍କୁ ମଦ ମାଂସ ଛଡ଼େଇଲେ ତୁମେ ବାହାରୁନି, ତୁମେ ଗୋଟେ ମେଡିକାଲରେ କାହାକୁ ହେଲ୍ପ କରିଦେ, ଦେଖ ମିଡ଼ିଆବାଲା ସବୁ ଯାଇକି ଠିଆ ହେଇଯାଉଛି ସେଠି। ସେ ଜୀବଦୟାଟାକୁ ଏତେ ସମାଜର ଉପକାର କଲ, ସମାଜ ଉପରେ ଏତେ ଗୁଡ଼ିଏ ଇନ୍ଫ୍ଲୁଏନ୍ସ ରହିଛି। ଶୁଦ୍ଧ ଭାବରେ ତୁମେ ଯାହା କର, ଦିନ ଦେଖ ତୁମେ ଭାବନି ଯେ ସବୁଗୁଡ଼ିକ ଫଲ୍ସ ମିଡ଼ିଆ ଯୋଉ ବାହାରୁଛି, ନାଇଁ ନାଇଁ, ଗୋଟେ ଲୋକ ଅଛନ୍ତି ବହୁତ ଶୁଦ୍ଧ ଭାବରେ କାମ କରୁଛନ୍ତି, ସେଥିପାଇଁ ଭଗବାନ ତୁମକୁ ଆଡ଼ଭର୍ଟାଇଜମେଣ୍ଟ କରିଦେଉଛନ୍ତି, ଦେଖ ଏ ଲୋକ ଏତେ ଶୁଦ୍ଧ। ତୁମେ ଜୀବ ଦୟା କର, ଦାନ କର, ଯାହା କର, କିନ୍ତୁ ଭାବରଟାକୁ ଶୁଦ୍ଧ ରଖିବାକୁ ପଡ଼ିବ। ଯଦି ଭାବ ଶୁଦ୍ଧ ନ ରଖିପାରିଲେ ଗୋଟେ ଅସୁବିଧା ଏଇଟା ହେଇଯିବ, ଭାବ ଶୁଦ୍ଧ ରହିକି ଯଦି ଭକ୍ତି ନ କରିପାରୁଛେ ପୂର୍ଣ୍ଣ ଭାବରେ, କିନ୍ତୁ ଚାନ୍ସ ମିଳିବ, ଦେଟ୍ ଇଜ୍ ଚାନ୍ସ। ତୁମେ ଭାବ ଶୁଦ୍ଧ କରିପାରୁନ, ସରି, ଭାବ ତୁମର ଶୁଦ୍ଧ ଅଛି, ବଟ୍ ୟୁ ଡୋଣ୍ଟ ହାଭ୍ ଚାନ୍ସ ଟୁ କଲ୍ଟିଭେଟ୍ ପିଓର ଡିଭୋସନ୍, ବଟ୍ ୟୁର ମୁଡ୍ ଇଜ୍ ଦେୟାର, ପରଫେକ୍ଟ ମୁଡ୍ ଇଜ୍ ଦେୟାର, କୃଷ୍ଣ ୱିଲ୍ ହେଲ୍ପ ୟୁ। କିନ୍ତୁ ତୁମର ମୁଡ୍ଟା ନାହିଁ, ତୋର ଗୋଟେ ଭାବଟା ଶୁଦ୍ଧ ନାହିଁ, ପିଓର ଡିଜାୟର ଗୋଟେ ନାହିଁ, ଯେତେବେଳେ ଡିଜାୟରଟା ପିଓର ନାହିଁ, ସୁଯୋଗଟା ତୁମର ଅନ୍ତରରେ ପରମାତ୍ମା ଅଛନ୍ତି ନା କୃଷ୍ଣ ଅଛନ୍ତି ନା, ସେ ଜାଣିଦେଉଛନ୍ତି ଏ ଲୋକଟା କ'ଣ ଚାହୁଁଛି ଏ ଜଗତରେ। ଦେଖ ସବୁ ସମୟ ଭିତରେ ସବୁ ପ୍ରକାର ଲୋକ ରହିବେ, ମୁଁ ଦିନେ ବସିକି ଚିନ୍ତା କରୁଥିଲି, ଏଇ ପରମ୍ପରାରେ ଯେକୌଣସି ପ୍ରକାର ମତଭେଦ ଆସେ ବା ଯେକୌଣସି ପ୍ରକାର ଡିସଏଗ୍ରିମେଣ୍ଟ ହୁଏ, ଏଇଟା କ'ଣ ନୂଆ କି? ପରିବାର ଭିତରେ ଏଇଟା ସବୁବେଳେ ରହିଛି, ଏ ପ୍ରିନ୍ସିପଲଟା ଚାଲିବ, କାରଣ ବିଭିନ୍ନ ବ୍ୟକ୍ତିମାନେ ଆସିବେ, ରାଜସିକ ବ୍ୟକ୍ତି ତାମସ। ଆଚ୍ଛା ପର୍ସନାଲ ଜିନିଷଟା, ମୋର ସ୍ୱଭାବଟା କ'ଣ, ମୁଁ କ'ଣ ଚାହୁଁଛି, ସେଇଟା କିଏ ଜାଣିଛନ୍ତି? ସେଇଟା ଭଗବାନ ଜାଣିଛନ୍ତି, ମୋର ଉଦ୍ଦେଶ୍ୟଟା କ'ଣ। ଯେମିତି ଆମେମାନେ ସାଧୁ ହେଇଛେ, ସ୍ପେଶାଲ ଆମେ ବ୍ରହ୍ମଚାରୀ, ଆମେ କାହିଁକି ସାଧୁ ହେଇଛେ, ବର୍ତ୍ତମାନ ଆମେ କ'ଣ ଚାହୁଁଛେ, କୃଷ୍ଣ ମହଁଛେ। ତେଣୁ ତୁମେ ଯେତେ ସାଧନ ବର୍ତ୍ତମାନ କରୁଛ, କୃଷ୍ଣ ତୁମର ଅନ୍ତରର ଭାବ ହିସାବରେ ହିଁ ସେଟାକୁ ଦେବେ, କୃଷ୍ଣର ତୁମ ଅନ୍ତର ଭାବ ହିସାବରେ ଦେବେ, ଅଲଗା କିଛି ଦେବେନି, କିଛି ଦେବେନି। ତେଣୁ ଏଇ ସାଧୁ ସଂଘର ଉଦ୍ଦେଶ୍ୟ ହେଉଛି, ଆମେ ଯୋଉ କଥା ଶୁଣୁଛେ ଏହାର ଗୋଟେ ଜ୍ଞାନ ନୁହେଁ, ଯେତେ ଯେଉଁ ସାଧୁ ସଂଘ ଆମର କରାଯାଏ ସେମାନେ ଆକ୍ଚୁଆଲି ବୁଝିବା ପାଇଁ ଏ ଜିନିଷଟାକୁ, ଗୋଟେ ଶୁଦ୍ଧ ଭାବକୁ ଆଣିବା ପାଇଁ, ଭାବଟା କେମିତି ମୋର ଶୁଦ୍ଧ ହବ, ଆଉ ଭାବଟା ଶୁଦ୍ଧ ମୋର ଅଛି କି ନାହିଁ। ଆମେ ଜଣେ ପ୍ରଶ୍ନ କରିବା, ଆମେ ଡିଫରେଣ୍ଟ ହିୟରର କତିରୁ କାହିଁକି ଶୁଣିବୁ, ଜଣେ ପ୍ରଶ୍ନ କରିବ ନା, ଆମେ ଜଣଙ୍କ କତିରୁ ଶୁଣିବୁ, ଆମେ ବିଭିନ୍ନ ଲୋକଙ୍କ କତିରୁ କାହିଁକି ଶୁଣିବୁ, କ'ଣ ତାର ଆନ୍ସର? ହଁ ନାଇଁ ନାଇଁ, ପ୍ରତ୍ୟେକ ବ୍ୟକ୍ତିଙ୍କର ଭକ୍ତିରେ ଭିନ୍ନ ଭିନ୍ନ ଅଭିଜ୍ଞତା ଅଛି, ସିଏ ତା ଲାଇଫରେ ଯୋଉ ଷ୍ଟ୍ରଗଲିଂ କରିଛନ୍ତି ସିଏ ସେଥିରେ ଭଗବାନଙ୍କର ସହାୟତା ଯୋଉଟା ପାଇଛନ୍ତି, ଦ୍ୟାଟ୍ ଇଜ୍ ଡିଫରେଣ୍ଟ। ଯେହେତୁ ମୁଁ ଜଣେ ବ୍ରହ୍ମଚାରୀ, ସେ ବି ଜଣେ ବ୍ରହ୍ମଚାରୀ, ଉପନ୍ଦେଶ ପ୍ରଭୁ ଜଣେ ବ୍ରହ୍ମଚାରୀ, ଆତ୍ମାନ ପ୍ରଭୁ ଜଣେ ବ୍ରହ୍ମଚାରୀ, ଆତ୍ମାନ ପ୍ରଭୁ ତାଙ୍କ ଜୀବନରେ ଯାହା ଫେସ୍ କରିଛନ୍ତି ପ୍ରୋବ୍ଲେମ୍ସ, ଆଉ ତାଙ୍କୁ ଗୁରୁକୃଷ୍ଣ ଯାହା ସହାୟ କରିଛନ୍ତି ସେଟା ତାଙ୍କର ଏକ୍ସପିରିଏନ୍ସ, ମୁଁ ଯାହା ଫେସ୍ କରିଛି ମୁଁ ମୋର ଏକ୍ସପିରିଏନ୍ସ। ତେଣୁ ଏଇ ଯେଉଁ ଉପଲବ୍ଧିଟା ରହେ, ରିଏଲାଇଜେସନ୍ଟା ରହେ, ଆମେ ରିଏଲାଇଜେସନ୍ ଦ୍ୱାରା ଆମର ଭାବଟାକୁ ଆମେ ଶୁଦ୍ଧ କରନ୍ତି, ଆରେ 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 ମୁଁ ଏଇଟା ଭାବୁଛି ଏମିତି, କିନ୍ତୁ ସେ ଭକ୍ତ ବି ଏଭଳିଆ ପ୍ରୋବ୍ଲେମ୍ ଫେସ୍ କରିଛି। ଆମେ କ'ଣ ବର୍ତ୍ତମାନ ଯିଏ ବ୍ରହ୍ମଚାରୀ ଯେ ସେ କ'ଣ ଭାବୁଛନ୍ତି, ଏ ମହାରାଜ ମାନେ ଦଣ୍ଡ ଧରି ବୁଝୁଛନ୍ତି, ଆଙ୍କର କିଛି ପ୍ରୋବ୍ଲେମ୍ ନାହିଁ, ଏମାନଙ୍କର କିଛି ଅସୁବିଧା ନାହିଁ। ନାଇଁ ଭାଇ, ତୁମ ସ୍ତରରେ ତୁମର ଚ୍ୟାଲେଞ୍ଜ ଅଛି, ଆମ ସ୍ତରରେ ଆମର ଚ୍ୟାଲେଞ୍ଜେସ୍ ଅଛି, କିନ୍ତୁ ଆମ ଚ୍ୟାଲେଞ୍ଜ ଯେତେବେଳେ ତୁମେ ଶୁଣିବ, ତୁମେ ସେଠି କସବସ ହବ, ଆରେ ଆରେ ଏମାନେ ବି ଏତିକି ଚ୍ୟାଲେଞ୍ଜେସ୍ ଫେସ୍ କରୁଛନ୍ତି। ତେଣୁ ପ୍ରତ୍ୟେକ ଭକ୍ତର ବିଭିନ୍ନ ବିଭିନ୍ନ ଅଭିଜ୍ଞତା ଥାଏ, ଆମେ ଡିଫରେଣ୍ଟ ହିୟର କତୁରୁ ଏଥିପାଇଁ ଶୁଣନ୍ତି, ବିଭିନ୍ନ ଶ୍ରୋତା କତୁରୁ ଏଥିପାଇଁ ଶୁଣାଯାଏ ଯେ ତୁମେ ସେଇ ଶ୍ରୋତା କତୁରୁ ଶ୍ରବଣ କରିକି ତୁମ ଭାବକୁ ତୁମେ ଶୁଦ୍ଧ କର। ନାରଦ ମୁନିଙ୍କ ଠାରୁ ବଡ଼ ଭକ୍ତିରେ ଶିକ୍ଷା ଦେବା ଲୋକ କେହି ନଥିଲେ, ତାଙ୍କର ଚେଲା ପାଣ୍ଡବ ମାନ ଥିଲେ, କିନ୍ତୁ ପିତାମହ ଭୀଷ୍ମ ଯେତେବେଳେ ପ୍ରବଚନ ଦେଉଥିଲେ, ନାରଦ ମୁନି ସେଠି ଠିଆ ହୋଇଥିଲେ, ନାରଦ ମୁନି ସେଠି ଉପସ୍ଥିତ ଥିଲେ, ସୁଖଦେବ ସେଠି ଉପସ୍ଥିତ ଥିଲେ, ଏଇ ଭାଗବତ ପ୍ରବକ୍ତା ସୁଖଦେବ ଥିଲେ, ସଶିଷ୍ୟ ଧୌମ ବ୍ୟାସ ଆଦୟ ସଶିଷ୍ୟ ବାଦରାୟଣ ସଶିଷ୍ୟ ରେଣୁକା ସୁତ ପରଶୁରାମ ଗୁରୁ ବି ଆସିଥିଲେ, ସବୁ ଚେଲାଙ୍କୁ ଧରିକି ଆସିଥିଲେ, ସବୁ ଶିଷ୍ୟଙ୍କର ତୁମେ ଚାଲ ଶୁଣିବ ତାଙ୍କ ପାଖରୁ, ଜ୍ଞାନ ପାଇଁ ଶୁଣାଯାଏ ନା ଆକ୍ଚୁଆଲି, ଜ୍ଞାନ ତ ଗୋଟେ ଆନୁଷଙ୍ଗିକ, ଶୁଣିଦେଲା ମାନେ ତ ଜ୍ଞାନ ଆସିଗଲା, କିନ୍ତୁ ସେଇ ଭକ୍ତର ଯେଉଁ ଅନୁଭବଟା ରହିଛି ମୋ ଭାବଟାକୁ ଶୁଦ୍ଧ କରିବ। କାହିଁକି ନା ବାହ୍ୟ ଆମେ ଯେତେ ଦିନ ଏ ଜଗତରେ ବଞ୍ଚିବା, ଭୌତିକ ଜଗତର ହଉ ପରମାର୍ଥ ଜଗତର ହଉ, ଆମକୁ ଚ୍ୟାଲେଞ୍ଜେସ୍ ଫେସ୍ କରିବାକୁ ପଡ଼ିବ, ଆଉ ଆମ ଚ୍ୟାଲେଞ୍ଜେସ୍ ଆମର ଯେଉଁ ଚ୍ୟାଲେଞ୍ଜେସ୍ ଆସିବ ତା ସହିତ ଆମର ଯେଉଁ ସ୍ୱଭାବଟା, ଏ ଦୁଇଟା ଯେତେବେଳେ ମିଶିଯାଉଛି ନା, ଆମକୁ ହଲଚଲ କରିଦେବ, କାରଣ ତୁମ ସ୍ୱଭାବଟା ତୁମକୁ ତ ସପୋର୍ଟ କରୁନି, ପୁଣି ଆଉଟସାଇଡ୍ ଚ୍ୟାଲେଞ୍ଜେସ୍ ରହିବ। ଏଇଟା ମେଟେରିଆଲ ଲାଇଫ୍ରେ ହବ, ସ୍ପିରିଚୁଆଲ ଲାଇଫ୍ରେ ହବ, ଏଇଟାକୁ ସିଓର ହେଇଯାଏ ଦରକାର। କିନ୍ତୁ ପ୍ରୋଟେକ୍ସନ କିଭଳି, ସ୍ପେଶାଲ ପ୍ରୋଟେକ୍ସନ, ତୁମକୁ ସୁରକ୍ଷା ମିଳିବ, ତୁମର ଭାବ ଯଦି ସୁରକ୍ଷା ରହିଛି, ତୁମର ଶୁଦ୍ଧ ଭାବ ରହିଛି, କୃଷ୍ଣ ଗୁରୁଦେବ ମୁଁ ଆପଣଙ୍କ ସେବା କରିବା ପାଇଁ ଚାହୁଁଛି, ଯେ ଦାନ ପୁଣ୍ୟର ଏତେ ବଡ଼ ଫଳ ରହିଛି, ତାର ଭକ୍ତିର କାହିଁ ଫଳ ନାହିଁ? ମହାରାଜ ମୃଗ ଦାନ କରିକି ଯଦି ଫଳ ପାଇବେ, ତାଙ୍କ ଭାବଟା ଶୁଦ୍ଧ ହେବ। ଆଉ ଭରତ ମହାରାଜ ଜୀବେ ଦୟା, ଏ ଯେମିତି ଆମର ଆଙ୍କର ଦେଖୁନା, ଦେଖ ଲାକୋନା ଇଂଲିଶରେ ଗୋଟେ କୁହନ୍ତି ଲାକୋନା, କ'ଣ କୁହାଯିବ, ଏ ଯେଉଁଟା ୱିକନେସ୍ ତ୍ରୁଟି ଗୁଡ଼ା ରୁହେ ରାଜା ରୋହଗଣଙ୍କର, ତ ବଡ଼ ବଡ଼ ଭାଗବତରେ ବଡ଼ ବଡ଼ ଲୋକମାନଙ୍କ ଚରିତ୍ର ଦେଖ, ବେଳେବେଳେ ଆମେ କ'ଣ ହେଉଛି, ଆମେ ଫେଡ଼ପ୍ ହେଇଯାଉଛି, ମୋ ସ୍ୱଭାବ ଏଇଟା, ମୁଁ କ'ଣ କରିବି, ମୁଁ ଭୋଜନ କରିବା ମୋ ପାଇଁ କଷ୍ଟ, ସେଇଟା ଭଲ, କିନ୍ତୁ ପେସିମିଜିମ୍ ଆସିବା ଉଚିତ ନୁହେଁ, ନିରୁତ୍ସାହ ଭାବନା ଆସିବା ଉଚିତ, ୱିକନେସ୍ ରହିବ, ସେଟା ବର୍ନ ନେଚର, ତୁମେ କ'ଣ କରିବ? ଭରତ ମହାରାଜଙ୍କର ନା ସରି ରାଜା ରୋହଗଣଙ୍କର ଚରିତ୍ର ଦେଖ, ରାଜା ରୋହଗଣ କାହା ପାଖକୁ ଯାଉଥିଲେ, ରାଜା ରୋହଗଣ କପିଳ ମୁନିଙ୍କ ଆଶ୍ରମ ଯାଉଥିଲେ ନା, ଦେଖ ଜଣେ ସାଧୁ ସଂଘ କରିବାର ପ୍ରବଣତା କେତେ ରହିଛି, ସ୍ୱଭାବ କ'ଣ ରହିଛି, ଦେଖ ଜଣେ କେତେ କଡ଼ୁଆ ସ୍ୱଭାବ, ରାଜା ସ୍ୱଭାବ ରଜଗୁଣୀ, କିନ୍ତୁ ଉଦ୍ଦେଶ୍ୟ କେତେ ମହାନ, ଫଳଟା କାହାର ଫଳ ମିଳିଲା, ତାଙ୍କୁ ଯେଉଁ ଫଳ ମିଳିଲା ସାଧୁ ସଂଘର ଫଳ ମିଳିଗଲା, ସ୍ୱଭାବର ଫଳ ମିଳିଲାନି, ସ୍ୱଭାବଟା ସେଭଳି ରହିବ। ଯଦି ଆମ ଭାଗ୍ୟରେ କେବେ ଏଭଳି ଉତ୍ତମ ସ୍ୱଭାବ ସବୁବେଳେ କାମନା କରୁଥିବା, ଭକ୍ତି ତ ହଉଛି ଏଇଟା, ଭକ୍ତିର ମହିମାଟା କ'ଣ, ସବୁବେଳେ ପ୍ୟୁର ଡିଜାୟାର କର। ଭାଗବତର ପ୍ରଥମ ଦେଖୁନ, ପ୍ରଥମ ବର୍ଷ କ'ଣ ଅଛନ୍ତି, ଭାଗବତ ଶୁଣିବା ପୂର୍ବରୁ କ'ଣ ଫଳ ତ ମିଳିଯିବ, ଶ୍ରବଣ କରିବା, ଶ୍ରବଣ କରିବା, ନା 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 ସେ ଶ୍ଳୋକ ପରମ ନିଶମ ଶରଣମ ସତାମ ବେଦ୍ୟମ ବାସ୍ତବ ସ୍ତୁଷିବଦମ ତାପତ୍ର ମିଳିଲମ, ନା ନା ସେ କଥା ମୁଁ କହୁନି, ଶ୍ରବଣ କ୍ୟା ଶୁଣା, ଏକ ଶବ୍ଦ ବୋଲିଦିଅ ନା, ସଦ୍ୟ ହୃଦୟ ଅବରୁଦ୍ଧ କୃତି ବିଶ୍ୱ, ଦେଖ ତାର ଟିକାଟା ଦେଖିଦେଲ, ତାର ଟିକାଟା ଦେଖ, ଚକ୍ରବତ କ'ଣ ଲେଖି, ପ୍ରଭୁପଦ କ'ଣ ଲେଖିଛନ୍ତି ଦେଖ, ଭାଗବତ ସେ ଶୁଣି ନାହିଁ, କିନ୍ତୁ ଭାଗବତ ଶୁଣିବା ପାଇଁ ଯେଉଁ ଶୁଦ୍ଧ କାମନା କରେ, ମୁଁ ଯିବି ଭାଗବତ ଶୁଣିବି, ସେତିକି କାମନା କରିବା ମାତ୍ରେ ଭଗବାନ ସେ ହୃଦୟରେ ଅବରୁଦ୍ଧ ହେଇଯାଉଛି। ଭକ୍ତି କେତେ ମହାନ ଆମେ ସିନା ବୁଝୁନେ, ଭକ୍ତିରେ ଶୁଦ୍ଧ ହେବାଟା ବହୁତ କଷ୍ଟ ନୁହେଁ, କିନ୍ତୁ ଆମେ ଆମ ସ୍ୱଭାବଟାକୁ ଜଡ଼େଇକି ଧରିଛେ, ସେଇଟା ହବନି, ସେଥିରେ ଭକ୍ତି ହବନି। ଶୁଣିବା ଶୁଶ୍ରୁଷୁ ବି ତତ୍କ୍ଷଣାତ୍ ତତ୍କ୍ଷଣାତ୍ ଲଗେଇଛନ୍ତି, ଯୋଉଟା ଖାଲି ଶୁଣିବା ପାଇଁ ଇଚ୍ଛା କରିବା ମାତ୍ରେ ଭଗବାନ ଆସି ତା ହୃଦୟରେ ବସିଯାଉଛୁ, ଭାଗବତ ଶୁଣିବି, ସେ ଶୁଣି ନାହାନ୍ତି, ଇତ ଗୋଟେ ମହାନ କଥା। ରାଜା ରୋହଗଣ କଥା ତୁମେ ଦେଖ, ରାଜା ରୋହଗଣ ଯଦି ଜଣେ ଇନୋସେଣ୍ଟ ଲୋକକୁ, ନିରୀହ ଲୋକକୁ ଏତିକି ଡାଣ୍ଡି ପାରୁଥିଲେ, କାହାକୁ? ଭରତ ମହାରାଜ। ପାଟି ସେ ପିଟୁ ନାହାନ୍ତି, ବିନା ପଇସା ତାକୁ ଆଣି ଖଟେଇଲ, କିନ୍ତୁ ତାଙ୍କର ଇଚ୍ଛା ଭିତରେ ସାଧୁସଙ୍ଗ କରିବା ପାଇଁ ସେ କପିଳମୁନିଙ୍କ ଆଶ୍ରମକୁ ଯାଉଛନ୍ତି। ଏ ସ୍ୱଭାବ ଦେଖ କେମିତି, କେତେ କଡ଼ୁଆ ସ୍ୱଭାବ। ସେ ଡାଣ୍ଟୁଛନ୍ତି ନା ତାକୁ, ତୁମେ କ'ଣ ମୋଟା କି, ତୁମେ କ'ଣ ପତଳା ହେଇଛ କି, ତୁମେ କ'ଣ ଦୁବଲା ପତଳା ହେଇଛ ନା କ'ଣ, ତୁମେ କ'ଣ ବଞ୍ଚିଛ ନା ମରିଛ? ଆରେ ଏ ଭାଷା କେହି ବି ଜଣେ ସାଧୁସଙ୍ଗ ଦିଆ ବ୍ୟକ୍ତି ଗୋଟେ ପବ୍ଲିକ ଲୋକ ଏମିତି କହିବ? ସ୍ୱଭାବ, ରାଜସିକ ସ୍ୱଭାବ। କିନ୍ତୁ ଫଳ କେମିତି ମିଳିଲା? ଫଳଟା ହଉଛି ତାଙ୍କ ସ୍ୱଭାବ ସିନା ସିଏ ଅଛି, କିନ୍ତୁ ସେ ଯାଉଛନ୍ତି ସାଧୁସଙ୍ଗ ଏଇଥିପାଇଁ, କିନ୍ତୁ ମୋ ସ୍ୱଭାବଟା ମୁଁ ପରିବର୍ତ୍ତନ କରିବି। ସେ କପିଳ ମୁନିଙ୍କ ଆଶ୍ରମ ଯାଉଥିଲେ ଏଇଥିପାଇଁ ହିଁ ଯାଉଥିଲେ, ମୋ ସ୍ୱଭାବକୁ କେମିତି ପରିବର୍ତ୍ତନ କରିବି, କେମିତି ଶାନ୍ତି ପାଇବି, କେମିତି ଭକ୍ତି ପାଇବି। କି ସେ ସ୍ୱଭାବ ଧରିକି ଯାଉଛନ୍ତି ବାଟରେ ମିଶିଗଲେ ରାଜା ଭରତ ମହାରାଜ ମିଶିଗଲେ। ସ୍ୱଭାବ ନେଇକି ଷ୍ଟ୍ରଗଲିଂ କରିବା କଥା, କିନ୍ତୁ ଭାବଟା ସ୍ୱଭାବ ବର୍ଣ୍ଣେଶ୍ୱର ସେମିତି ରହିବ, କେବଳ କୃପାର ପରିବର୍ତ୍ତନ ହବ। କିନ୍ତୁ ଆମେ ସାଧୁସଙ୍ଗ କରିକି ସ୍ୱଭାବଟାକୁ ବଦଳାଇବା ଦରକାର, ଏ ସରି ଶୁଦ୍ଧ ଭାବକୁ, ପିଓର ଡିଜାଇନ୍କୁ ଡେଭଲପ୍ କରିବା ଦରକାର। ଆମେ ନିରାଶା ଭବନି, ଯଦି ମନରେ ମନ ଭିତରେ ଆମେ ଶୁଦ୍ଧ ଭାବକୁ ନ ବଢ଼େଇ ପାରିଲେ, ଶୁଦ୍ଧ ଭାବନା ଆଡ଼କୁ ନ ବଢ଼େଇ ପାରିଲେ, ନିରାଶା ଆସିବ ହିଁ ଆସିବ। ଆମେ ଏଇଥିପାଇଁ ଶୁଣୁଛେ, ଡିଫରେଣ୍ଟ ହିୟରର କତିରୁ ଶୁଣୁଛେ, ଏ ଆଡ଼େପ୍ଟ କରାଏ ତ ବିଭିନ୍ନ। ତୁମେ ଦେଖ ଯୁଧିଷ୍ଠିର ମହାରାଜ କାହା କାହା କତିରୁ ଶୁଣିଥିଲେ? ଯୁଧିଷ୍ଠିର ମହାରାଜ ଯେତେବେଳେ ନାରଦ ମୁନି ଭାଗବତ ପ୍ରବଚନ ଦେଉଛନ୍ତି ସପ୍ତମ ସ୍କନ୍ଧରେ, ତା କ'ଣ କହିଲେ? ତୁମେ ରାମଚରିତ୍ର ତୁମେ କାହା କତିରୁ ଶୁଣିବ? ମାର୍କଣ୍ଡେୟ ମୁଖାତ୍। ଆରେ ସେ ଶୁଣିନାହାନ୍ତି, ସିଏ ରାମଚରିତ୍ରଟା ବନବାସ ହବ, ଇଏ ଯିବେ ରାମଚରିତ୍ର ଶୁଣି, ଯୁଧିଷ୍ଠିର ମହାରାଜ ଯିବେ ମାର୍କଣ୍ଡେୟ ଋଷିଙ୍କୁ ଭେଟିବେ, ବନବାସରେ ସରି ଯେତେବେଳେ ବନରେ ରହୁଥିବେ ସେତେବେଳେ ମାର୍କଣ୍ଡେୟଙ୍କ ପାଖରୁ ରାମାୟଣ ଶୁଣିବେ। କିନ୍ତୁ ଇଏ ପ୍ରେଡିକ୍ସନ୍ ଦେଇସାରିଲି, ମୁଁ ତୁମକୁ ରାମାୟଣ ଚରିତ୍ର କହିବିନି, ମୁଁ ବର୍ତ୍ତମାନ ଭାଗବତ କହିବି, ତୁମେ କେବଳ ଶୁଣ ରାଷ୍ଟ୍ରୀୟ ଯଜ୍ଞରେ ଯାହା ହେଇଥିଲା, କିନ୍ତୁ ରାମାୟଣ କଥାଟା ତୁମେ ତାଙ୍କ ମୁଖରୁ ଶୁଣିବ। ଭାଗବତରେ ତୁମେ ଦେଖ ବାରମ୍ବାର ଗୋଟେ ଷ୍ଟର୍ମ ଆସୁଛି, ପରିକୀତ ମହାରାଜ ସୁଶ୍ରୁମୁ ସୁଶ୍ରୁମୁ, ମୁଁ ଶୁଣିଛି ମୁଁ ଶୁଣିଛି ମୁଁ ଏଭଳି ମାନେ। ପରିକୀତ ମହାରାଜ ବି ରାଜା ଥିଲାବେଳେ ବିଭିନ୍ନ ମୁନିଋଷିଙ୍କ ପାଖରୁ ଶ୍ରବଣ କରୁଥିଲେ, ସେଥିପାଇଁ ସେ ଧରିବ ସାଙ୍ଗେ ସାଙ୍ଗେ। ଯେତେବେଳେ ସୁଖଦେବ ଗୋସ୍ୱାମୀ ଭେଟିଲେ ନା, ଇମିଡିଏଟଲି ତାଙ୍କୁ ଗୋଟେ ଚାନ୍ସ ମିଳିଲା ପୁରା ଏଲିଭେଟେଡ୍ ଷ୍ଟେଜ୍କୁ ଯିବା ପାଇଁ। ତେଣୁ ଜ୍ଞାନ ଗୋଟେ ଆମେ ଯେତେବେଳେ ଆସୋସିଏସନ୍ କରୁଛେ, କଥା ଶ୍ରବଣ କରୁଛେ, ଜ୍ଞାନଟା ଆନୁଷଙ୍ଗିକ ଫଳ, ଏଇଟା ଅଟୋମେଟିକ୍ ମିଳିଯିବ। କିନ୍ତୁ ଶ୍ରବଣ କରୁଛେ ଏଥିପାଇଁ ବିଭିନ୍ନ ବକ୍ତାଙ୍କ ନିକଟରୁ ତାଙ୍କର ହୃଦୟର ଭାବଟା ମୋତେ ମୋର ଶୁଦ୍ଧ ଭାବକୁ ଜାଗ୍ରତ କରିବାକୁ କେତେ ସକ୍ଷମ ହବ। ଦେଖ ଶ୍ରବଣର କେତେ ଅଙ୍ଗ ରହିଲା, ଆଉ ଗୋଟେ ଚୈତନ୍ୟ ଭାଗବତ ମୁଁ ଯାଉ, ଚୈତନ୍ୟ ଭାଗବତରେ ଦେଖ ତାଙ୍କର ପ୍ରସଙ୍ଗ, ଯେତେବେଳେ ଦେବାନନ୍ଦ ପଣ୍ଡିତ ଭାଗବତ ପଢୁଛନ୍ତି, ସେଠି କିଏ ଯାଇଥିଲେ? ଦେବାନନ୍ଦ ପଣ୍ଡିତଙ୍କର ଶିଷ୍ୟ, ସେ ବହୁତ ବଡ଼ ଭାଗବତ ପ୍ରବଚନ ଥିଲେ, ବହୁତ ସୁନ୍ଦର ପ୍ରବଚନ ଦିଅନ୍ତି, ଆଉ ତାଙ୍କୁ ବହୁତ ଲୋକ ଯାଆନ୍ତି। ଶ୍ରୀବାସ ପଣ୍ଡିତ ଯାଇଥିଲେ ସେଠି, ତେଣୁ ଶ୍ରୀବାସ ପଣ୍ଡିତ ଯେତେବେଳେ ଭାଗବତ ଶୁଣୁଛନ୍ତି ସେଠି ବୋବୋଇ କାମିଛନ୍ତି, ସେ ଯେତେବେଳେ ବୋବୋଇ କାମିଛନ୍ତି ଦେବାନନ୍ଦ ପଣ୍ଡିତ ତାଙ୍କ ଶିଷ୍ୟମାନଙ୍କୁ ଠାରି ଦେଇଛନ୍ତି, ଆମକୁ ଗୋଟେ ବାହାର କରିଦେବେ। ଗୋଟେ ପ୍ରେମିକ ଭକ୍ତର ଭାବଟା ତାଙ୍କୁ ବାଧା ଦେଉଛି, ତାଙ୍କୁ ଭଲ ଲାଗୁନି, ସେ ଭାବିଥିଲା ଗୋଟେ ସେଣ୍ଟିମେଣ୍ଟ, ତାଙ୍କୁ ବାହାର କରିଦେଇଛନ୍ତି ଚୈତନ୍ୟ ମହାପ୍ରଭୁ ଏଣେ ଜାଣିଦେଲେ। ଦେଖ ବକ୍ତା ଭାଗବତ ପ୍ରବଚନ ଦେଉଛନ୍ତି, ତାଙ୍କ ଅନ୍ତର କ'ଣ ଅଛି, କିନ୍ତୁ ଶ୍ରୋତା ସେ ଶୁଣିକି ସେ ପ୍ରେମରେ ତାଙ୍କର ଅନ୍ତର ଗଦଗଦ ହେଇଗଲା, ଏ ଭାବଶୁଦ୍ଧ ଅନ୍ତର। ଯଦି ଭାବଶୁଦ୍ଧଟା ଆମର ରହିଛି ନା, ଆମେ ଗୋଟେ ରାପିଡ୍ ପ୍ରୋଗ୍ରେସ୍ କରିପାରିବା। ଆଉ ଏ ଭାବଶୁଦ୍ଧ ପାଇଁ ସବୁଠୁ ସାହାଯ୍ୟ କରନ୍ତି ଆମର ସିମ୍ପ୍ଲିସିଟି, ସରଳତାଟା ଭାବଶୁଦ୍ଧର ବହୁତ ସହାୟକ। ଯିଏ ଏତେ ସରଳ ତାର ଅନ୍ତର ଭାବଟା ସେତେ ଶୀଘ୍ର ଶୁଦ୍ଧ ହୋଇପାରିବ, ସରଳତା ନହେଲେ ତ ଭାବଶୁଦ୍ଧ ହେବାଟା ବହୁତ କଷ୍ଟ ହେଇଯିବ। ସେଥିପାଇଁ ଆମର ସବୁବେଳେ ଏମ୍ଫାସିସ୍, ପୂର୍ବ ଆଚାର୍ଯ୍ୟମାନେ ଯଦି ତୁମେ ସିମ୍ପଲ୍ ହୁଅ, ତୁମେ ସରଳ ହୁଅ, ତୁମେ ସରଳ ହୁଅ, ସରଳ ନ ତୁମେ ଭାବଶୁଦ୍ଧ ହେବନି। ବହୁତ ଭଜନ କର, ବହୁତ ସାଧନ କର, ସବୁବେଳେ ଗୋଟେ ଷ୍ଟ୍ରଗଲିଂ ରହିବ, ସବୁବେଳେ ଏଇଟା ରହିବ। ସେ ତୁମେ ଭାବନି ଯେ ବୈଷ୍ଣବ ଇତିହାସରେ, ମୋତେ ମୋତେ କୁହନ୍ତୁ, ମାଧବେନ୍ଦ୍ର ପୁରୀ ଆସିଲେ କେବେ? ମାଧବେନ୍ଦ୍ର ପୁରୀଙ୍କ ପୂର୍ବରୁ ଶ୍ରୀନାଥ କେଉଁଠି ଥିଲେ? ବୃନ୍ଦାବନରେ ଥିଲେ, ମାଟି ତଳେ ଥିଲେ, ଥିଲେ କି ନାହିଁ? ତା ଭିତରେ କ'ଣ ମାଧବେନ୍ଦ୍ର ପୁରୀଙ୍କ ଭିତରେ ଅଲଗା ଅଲଗା ସାଧୁ ସନ୍ନ୍ୟାସୀମାନେ ନଥିଲେ କି? ଆଚ୍ଛା, ଅଦ୍ୱୈତ ଆଚାର୍ଯ୍ୟଙ୍କ ପରେ ମଦନ ଗୋପାଳ ଆସିଲେ କେଉଁଠି? ସନାତନ ଗୋସ୍ୱାମୀଙ୍କ ପାଖକୁ। ତା ଭିତରେ କ'ଣ ସାଧୁ ସନ୍ଥ ଏଲିଭେଟେଡ୍ ବୈଷ୍ଣବମାନେ ନଥିଲେ କି? କିଛି ବୈଷ୍ଣବମାନେ ଥିବେ କି ନାହିଁ? ତାର ବିଗ୍ରହ ମାନେ ଆତ୍ମପ୍ରକାଶ କାହିଁ କଲେନି? ଆମେ ଲୀଳା ଶୁଣୁଛେ ନା, ଏ ଯୋଉ ଗୋବିନ୍ଦ ଗୋପୀନାଥ ମଦନ ମନି କାହାର? ବଜ୍ରନାଥ, ବଜ୍ରନାଭଙ୍କର ସବୁ ବିଗ୍ରହ। ବଜ୍ରନାଭଙ୍କ ପରେ ସବୁ ଅପ୍ରକଟ ଅବସ୍ଥାରେ ରହିଥିଲେ। ଅପ୍ରକଟ ମାନେ ତାଙ୍କର ବିଗ୍ରହ ଲୀଳାକୁ ସାଙ୍ଗ କରିକି ରହିଥିଲେ, କିନ୍ତୁ ଥିଲେ ସେଇ ବିଗ୍ରହ ରହିଥିଲେ। ସେ ପୁଣି ପ୍ରକଟ ହେଲେ, ରୂପ ଗୋସ୍ୱାମୀ ଆସିଲେ ସେ ପ୍ରକଟ ହେଲେ, ସନାତନ ଆସିଲେ ସେ ପ୍ରକଟ ହେଲେ, ମଧୁପଣ୍ଡିତ ଆସିଲେ ସେ ପ୍ରକଟ ହେଲେ, ଗୋପୀନାଥ। ତାହେଲେ ୟା ମଝି ପିରିୟଡ଼ର ଭକ୍ତମାନେ ଥିଲେ କି ନାହିଁ? ବ୍ରଜରେ ଭଜନ କରିବା ଲୋକ ଥିଲେ କି ନାହିଁ? ଭଗବାନ ସେମାନଙ୍କୁ ନେଇ ଭାବଟାକୁ ଗ୍ରହଣ କରୁନଥିଲେ, ସେବା କାହିଁ ଗ୍ରହଣ କରୁନଥିଲେ? ରସିକ ଭକ୍ତ ସେତେବେଳେ ଭଜନ କରୁଥିଲେ ବି ତାଙ୍କର ସ୍ୱଭାବ, ଯୋଉ ସରଳ ସ୍ୱଭାବ, ଯୋଉ ଅମାୟିକ ସ୍ୱଭାବଟା ଭଗବାନଙ୍କୁ ଭଲ ଲାଗେ। ଭକ୍ତର ଯୋଉ ଭାବ ଗୁଡ଼ିକ, ବିଭିନ୍ନ ବିଭିନ୍ନ ଭାବର ଭକ୍ତମାନେ ଅଛନ୍ତି। ଆମେ ଅମାୟିକ ସ୍ୱଭାବ ନହେଲେ, ସରଳ ସ୍ୱଭାବ ନହେଲେ ଭଗବାନଙ୍କୁ କିଛି ଭଲ ଲାଗିବ। ତୁମେ ଦେଖ, ଗୋଟେ ଯେତେ କ୍ୱାଲିଫାଏଡ୍ ପର୍ସନ୍ ହଉ, ସେ ସରଳ ନୁହେଁ, ତୁମକୁ ଭଲ ଲାଗିବନି ତା ପାଖରେ ରହିବା ପାଇଁ। ପରୀକ୍ଷା କର ତୁମେ, ଆଉ ଗୋଟେ ବିଲକୁଲ ତାର କିଛି କ୍ୱାଲିଟି ନାହିଁ, ସେ ପିଲାଟା ସରଳ, ତୁ ତାକୁ ସବୁବେଳେ ପାଖରେ ରଖିବାକୁ ଇଚ୍ଛା ହବ। ସରଳ ଗୁଣ ଗୋଟେ ଏମିତିଆ ଗୁଣ, ଆଉ ତୁମର ପିଲାଟା ବି ଦେଇଛି ସେ କୁକେଡ୍ ନା, ତୁମ ପାଖରେ ରଖିବାକୁ ଇଚ୍ଛା ହବ। ତେଣୁ ଏ ଶୁଦ୍ଧ ଭାବଟା, ପିଓର ଡିଜାୟାର୍ଟା ପାଇଁ ସିମ୍ପ୍ଲିସିଟିଟା ବହୁତ ସାହାଯ୍ୟ କରେ, ବହୁତ ସହାୟକ। ଆଉ ମହାରାଜ ନୃଗଙ୍କର ସେ ଗୁଣ ଥିଲା, ଯଦି ଗୁଣ ନଥାନ୍ତା, ଯେତେବେଳେ ଏକ୍ସଚେଞ୍ଜ ହେଇଗଲା ଗାଭୀଟା, ପୂର୍ବରୁ ପଡ଼ିଛନ୍ତି ନା, ଗାଈଟା ଏକ୍ସଚେଞ୍ଜ ହେଇଗଲା, ସେ ଯାଇକି ସେ ବ୍ରାହ୍ମଣକୁ କହିଲେ ନା, କିଏ ବ୍ରାହ୍ମଣକୁ? ଆଚ୍ଛା, ମହାରାଜ ନୃଗ ସରଳ ନା ବ୍ରାହ୍ମଣ ଦିଅଣ ସରଳ ମତେ କହିଲେ? ସରଳ କିଏ? ଦି ଜଣ କିଏ ସରଳ ତାଙ୍କ ଭିତରେ? ମହାରାଜ ନୃଗ ସରଳ। ସେଥିପାଇଁ କୁହାଯାଏ, ସରଳ ଲୋକ ନର୍କକୁ ଗଲେ ବି ତାର ଉଦ୍ଧାର ଅଛି, କପଟୀ ଲୋକ ସ୍ୱର୍ଗକୁ ଗଲେ ବି ତାର ଉଦ୍ଧାର ନାହିଁ। ମହାରାଜ ସରଳ, ନୃଗ ସରଳ, କାରଣ ସେ ଜାଣନ୍ତି ନାହିଁ ନା, ଗାଭୀଟା ଜଣଙ୍କୁ ଦାନ ଦେଲେ, ତେଣୁ ଏପଟରେ ଗାଭୀ ରହୁଛନ୍ତି, ଏପଟରେ ବ୍ରାହ୍ମଣ ମାନେ ରହୁଛନ୍ତି, ଏପଟରେ ଯେଉଁ ଗାଈକୁ ଦାନ ଦିଆଯାଏନି ଲେଫ୍ଟ ସାଇଡ଼ରେ ରହୁଛି, ଆମକୁ ଦାନ ଦିଆଯାଉଛି ରାଇଟ୍ ସାଇଡ଼ରେ ରହୁଛି, ତେଣୁ ଏପଟରେ ଗୋଟେ ଗାଭୀ ଆଣୁଛନ୍ତି, ସେ ବ୍ରାହ୍ମଣକୁ ରାଇଟ୍ ସାଇଡ଼ରେ ଦେଇଦେଉଛନ୍ତି, କିନ୍ତୁ ସେଇ ଗାଭୀଟା ପୁଣି ପଳେଇଯାଇଛି, ଯାଇକି ଲେଫ୍ଟ ସାଇଡ଼ରେ ମିଶିଯାଇଛି, ସେଇଟା ଦାନ ଦିଆଯାଇଛି ନା, ସେ ଗାଈଟା ମିଶିଗଲା ଗୋଟେରେ, ଇଏ ସେଇଟାକୁ ସେକେଣ୍ଡ ଥର ଆଉ ଥରେ ଦେଇଦେଲେ, ଇଏ ଜାଣନ୍ତିନି ଦେଇଦେଲେ, ବହୁ ଲକ୍ଷ ଲକ୍ଷ ଗାଭୀ ଦେଉଛନ୍ତି ନା। ତାପରେ ସେ ଯେତେବେଳେ ବାଟର ନେଉଛନ୍ତି, ସେ ବ୍ରାହ୍ମଣ ତାଙ୍କୁ ଦେଖିଲେ, କହିଲେ ଏଇଟା ମତେ ଦେଇଛନ୍ତି ମହାରାଜ ମୃଗ, ସେ କହିଲେ ମତେ ଦେଇଛନ୍ତି, କାରଣ ଗାଭୀର ଲକ୍ଷଣ ସବୁ ଅଛି ନା, ସୁଲକ୍ଷଣ ଗାଭୀ ସବୁ ଅଛନ୍ତି। ସେ ଗୋଟିଏ ଗାଭୀକି ନେଇ ଦୁଇ ଜଣ କନଫ୍ଲିକ୍ଟ ଲାଗିଲେ, ମହାରାଜ ମୃଗଙ୍କ ପାଖକୁ ଆସିଲେ। ଆଚ୍ଛା, ମହାରାଜ ମୃଗ କହିଲେ, ଆଜ୍ଞା ମୁଁ ଜାଣିନି, ମୁଁ ଦୁଇ ଥର କ'ଣ କେଉଁଠୁ ବ୍ରାହ୍ମଣ ଠକେଇବି କି? ତେଣୁ ଦୁଇ ଜଣ ବ୍ରାହ୍ମଣଙ୍କୁ କହିଲେ, କହିନାହାନ୍ତି କି, ଆପଣ ଏ ଗାଭୀଟା ଦେଇଦିଅନ୍ତୁ, ମୁଁ ୟା ବଦଳରେ ଲକ୍ଷେ ଗାଭୀ ଦେବି, ବଟ୍ ଦେ ଆର୍ ନଟ୍ ସିମ୍ପଲ। ମହାରାଜ ମୃଗ ହଉଛନ୍ତି ସରଳ, ସେ ମାଗୁଛନ୍ତି କ୍ଷମା ମାଗୁଛନ୍ତି, ଆଜ୍ଞା ମୁଁ ଲକ୍ଷେ ଗାଭୀ ଦେବି, ମୁଁ ଜାଣିକି କରିନି, ମୋତେ ଗାଈଟା ଫେରେଇ ଦିଅନ୍ତୁ। ଆଚ୍ଛା, ମହାରାଜ ମୃଗଙ୍କର ଗୋଠରେ କ'ଣ ସେଇଭଳି ଆଉ ଗାଭୀ ନଥିବ କି? ସେ ଗୋଟି ଗାଭୀ ନେଇ ଦୁଇ ଜଣ ବ୍ରାହ୍ମଣଙ୍କର ମନୋଭାବ କେମିତି ରହିଲା ଦେଖ ନା, ମୁଁ ସମ୍ମାନ ପଳେ, ମୋତେ ମୋତେ ଆଗେ ଦେଇଛନ୍ତି, ସେ କାହିଁକି ନବ? ଦେଟ୍ ଇଜ୍ ନଟ୍ ସିମ୍ପଲ। କିନ୍ତୁ ଗୋଟିଏ ସରଳ ଲୋକ ଆଜି ବଳି ପଡ଼ିଲା ଦୁଇ ଜଣ ବ୍ରାହ୍ମଣଙ୍କ ପାଇଁ, ଗୋଟେ ଏତେ ମହାନ କାର୍ଯ୍ୟ କରିକି ଆଜି ବଳି ପଡ଼ିଗଲେ, କିନ୍ତୁ ତାର କ୍ଷତି କିଛି ହେଲା? ଏଇଟା ହେଉଛି ଗୋଟେ ପ୍ରକୃଷ୍ଟ ଉଦାହରଣ, ସରଳତାର ଗୋଟେ ପ୍ରକୃଷ୍ଟ ଉଦାହରଣ। ସେ କ୍ଷମା ମାଗିଛନ୍ତି, ଆଜ୍ଞା ମୋତେ ଛାଡ଼ି ଦିଅନ୍ତୁ, ମୁଁ ଜାଣିନି, ମୁଁ ଦେଇଦେଇଛି। ଶୁଣିଲେନି ଦୁଇ ବ୍ରାହ୍ମଣ, ଦୁଇ ଜଣ ବ୍ରାହ୍ମଣ ପୁଣି କ'ଣ କଲେ? ଭାଇ ଜଣେ ହେଲେ ସେ ଗାଈକି ନେଇକି ଯାଅ, ଦୁଇ ଜଣ ଯାକ ବ୍ରାହ୍ମଣ ସେ ଗାଭୀକି ଛାଡ଼ିକି ଚାଲିଗଲେ, କହିଲେ ଆମେ ନବୁ, କେହି ନେଲେନି ସେ ଗାଭୀ। ବ୍ରାହ୍ମଣ ଅସନ୍ତୁଷ୍ଟ ହେଇଗଲେ ବୋଲି ତାଙ୍କୁ ଆଜି ନର୍କକୁ ଯିବାକୁ ପଡ଼ିଲା, କିନ୍ତୁ ତାଙ୍କର କିଛି କ୍ଷତି ହେଲାନି, ବିକଜ ହି ୱାଜ୍ ମେଣ୍ଟେନିଂ ହିଜ୍ ସିମ୍ପ୍ଲିସିଟି। ତାଙ୍କ ସରଳତାକୁ ସେ ବଞ୍ଚେଇକି ରଖିଥିଲେ, ସେ ଚେଷ୍ଟା କରିଛନ୍ତି ନା, ସେ ତ ଅଜ୍ଞାତରେ କରିଛନ୍ତି, ସେଥିପାଇଁ ନର୍କପୁରକୁ ଗଲେ ଯମରାଜ। ଆଚ୍ଛା, ଯମରାଜ ତୁମେ କେବେ ଶୁଣିଛ କି କେତୋଟି ସ୍ପେଶାଲ କେସ୍ରେ, କାରଣ ଏସବୁ ଲକ୍ଷ୍ୟ କରିବାର ଅଛି, ପୁରାଣ ସହିତ ମିଶିବାର ଅଛି, ଆମର କୋର୍ଟରେ ସେ ସିଷ୍ଟମ୍ ଅଛି କି, ତୁମେ ଅଫିସର, ତୁମେ 50 ବର୍ଷ ସେ କମ୍ପାନୀ ପାଇଁ କାମ କରିଛ, ଆଗେ ତୁମେ ପେମେଣ୍ଟ ନବ, ପେନ୍ସନ୍ଟା ନବ ନା ଆଗେ ଜେଲ୍କୁ ଯିବ? ଇଣ୍ଡିଆନ୍ କୋର୍ଟରେ ଏମିତି ଅଛି, ତୁମେ ଭୁଲ କରିଛ ମାନେ, କରପ୍ସନ୍ କରିଛ ମାନେ ଆଗେ କୁଆଡ଼େ ଯିବ? ଜେଲ୍କୁ ଯିବ, ତୁମ ପେନ୍ସନ୍ ବନ୍ଦ ହବ। ତୁମକୁ କେବେ କୋର୍ଟ ପଚାରିବନି, ତୁମେ ଏତେ ଦିନ ଖଟିଛ, ତୁମକୁ ଜେଲ୍ରେ ପୁରେଇ ଦିଆଯିବ, ଚାକିରି ଚାଲିଯିବ, ତୁମ ସ୍ତ୍ରୀ ଛୁଆ ପିଲା କେମିତି ଚଳିବେ? ତେଣୁ ପେନ୍ସନ୍ଟା ଆମେ କାଇଁ ସାଙ୍କ୍ସନ୍ କରିଦଉଛୁ, ତାପରେ ତୁମେ ଜେଲ୍ ରହିବ? ଏ କୋର୍ଟ ନାହିଁ। କିନ୍ତୁ ଦେଖ, ତୁମେ କେତୋଟି ସ୍ପେଶାଲ ଭକ୍ତଙ୍କ ପାଖରେ ଏଇ ଚରିତ୍ର ତୁମେ ପାଇବ, ଯେଉଁଠି ଯମରାଜ କେବଳ ପଚାରନ୍ତି। ଏଇଟା ହେଉଛି କାରଣ, ତୁମେ ଯଦି ସରଳ ଲୋକ ଥିବ, ଯେତେ ପାପ କରିଥିବ, ତୁମ ପକ୍ଷରେ ସବୁବେଳେ ବୈଷ୍ଣବ ରହିବ। ତୁମେ କେବେ ଭାବନି ପ୍ରଭୁପାଦ ନାହାନ୍ତି, ତୁମେ କେବେ କେହି କେବେ ଭାବିବ ତୁମେ ମୋ ଗୁରୁ ନାହାନ୍ତି, ବୈଷ୍ଣବ ମାନେ ନାହାନ୍ତି। ଯିଏ ଏଇଟା ଭାବୁଛି ମାନେ ସିଏ ଗଲା ଭକ୍ତିରୁ। ଗୁରୁ ସବୁବେଳେ ଅଛନ୍ତି, ଗୁରୁ ତତ୍ତ୍ୱ ଯେମିତି କୃଷ୍ଣ ତତ୍ତ୍ୱ ନିତ୍ୟ, ଆଚାର୍ଯ୍ୟଙ୍କ ତତ୍ତ୍ୱ ହେଉଛି ନିତ୍ୟ। ତୁମ ପାଖରେ ସବୁବେଳେ ଗୁରୁ ରହିବେ। କି ତୁମେ ଏ ପ୍ରେଜେନ୍ସଟା କେତେବେଳେ ଫିଲ୍ କରିବ? ଯେତେବେଳେ ତୁମେ ସିମ୍ପ୍ଲିସିଟି ମେଣ୍ଟେନ୍ କରୁଛ, ତୁମେ ଗୋଟେ ପ୍ରେଜେନ୍ସ ଫିଲ୍ କରିବ, ମୋତେ କିଏ ଗୋଟେ ପ୍ରୋଟେକ୍ସନ୍ ଦେଉଛି, କିଏ ପ୍ରୋଟେକ୍ସନ୍ ଦେଉଛି ତୁମେ ଜାଣିପାରୁନଥିବ। ଥିବେ ଦେଖୁନ ତାଙ୍କର ପରିସ୍ଥିତି କ'ଣ ହେଲା। ଯମରାଜ ତୁମେ ଦେଖିଛ କି କେତେଟା ଷ୍ଟୋରି ପାଇବ ଯେଉଁଠି ଯମରାଜ ପଚାରନ୍ତି କାହାକୁ, ପାପୀକୁ, ତୁମେ ଆଗେ ପୁଣ୍ୟର ଫଳ ନବ ନା ପାପର, ଆଗେ ପଚାରନ୍ତି। ଏଇଟା ସବୁ ସ୍ପେଶାଲ କେସ୍। ଆଚ୍ଛା କାହାକୁ ପଚାରନ୍ତି? ଏଇଭଳିଆ ଭକ୍ତମାନଙ୍କୁ, ଯେଉଁମାନେ ଅତ୍ୟନ୍ତ ସରଳ ଉଦାର, କିନ୍ତୁ ଅଜ୍ଞାତ ବର୍ଷ ତାଙ୍କର କିଛି ଭୁଲ ହେଇଯାଇଛି। ଯେଉଁମାନେ ସରଳ ଆଉ ସେମାନେ ଶୁଦ୍ଧ ଭାବରେ କିଛି କରୁଛନ୍ତି, ଦାନ ପୁଣ୍ୟ ଯାହା ବି କରୁଛନ୍ତି, ତାଙ୍କର ଯାହା ତ୍ରୁଟି ହବ ଭଗବାନ କ୍ଷମା କରି, ପ୍ରଭୁ କ୍ଷମା କରି। ଚିତ୍ତର ଦୁର୍ବଳତାଟା ଭକ୍ତିଧାନ ସେଠାକୁ ପ୍ରଭୁପାଦ ମହାରାଜ କୁହନ୍ତି, ହୃଦୟରେ ଯେଉଁ ଦୁର୍ବଳତାଟା ୱିକନେସ୍ଟା ବେଶୀ ବଢି ବଢିକା ଯିବ ଆମର, ଆମର ଯେତେବେଳେ କୁକେଟନେସ୍ଟା ଆସିବ। ଆଉ କୁକେଟନେସ୍ ଗୋଟେ ଜିନିଷ, ସଂଶୟଟା ହି ବଢ଼େଇବ। ତୁମେ ଭାବନି ଯେ ଆଜି ତୁମର ଯେତିକି ସଂଶୟ ରହିଛି ସେଟା କମିବ, ବଢି ବଢିକା ଚାଲିବ, ଗୁରୁଙ୍କ ପ୍ରତି ବଢ଼ିବ, ଆଚାର୍ଯ୍ୟଙ୍କ ପ୍ରତି ବଢ଼ିବ, ନାମ ପ୍ରତି ବଢ଼ିବ। ଏ ଗୋଟିଏ ଜିନିଷ ଆମର ଜୀବନ ନଷ୍ଟ ହେଇଯାଉଛି ଆମ ସରଳତା ଯୋଗୁଁ। ଯେ ଆମେ ଗୁରୁ ବୈଷ୍ଣବ ଉପରେ ବିଶ୍ୱାସ ନ କରିପାରିଲେ ନା, ସମସ୍ତ ପ୍ରକାର ଅକଲ୍ୟାଣକୁ ଆମେ ଆମନ୍ତ୍ରଣ କରିବା, ସବୁବେଳେ ଡାଉଟ୍ ନେଚରଟା ଖାଲି ବଢି ବଢିକା ଚାଲିବ। ଆଉ ତୁମେ ଯେତେ କାମ କରିଥାଅ, ତୁମକୁ ଆମେ ଯଦି ସରଳତା ମେଣ୍ଟେନ୍ କରିକି ନର୍କକୁ ଯିବା ବି ଚାନ୍ସ ଅଛି। ଯମରାଜ ପଚାରିବେ, ତୁମେ ଆଗେ ସେବା କରିଥିଲ ନା, କେଉଁ ମନ୍ଦିର ଜନ୍ମ ହବ କୁହ, କେଉଁ ମନ୍ଦିର ଯିବ ନା କେଉଁ ଗ୍ରସ୍ତ ଘରକୁ ଯିବ, ପଚାରିବ ଭଗବାନ। ଯମରାଜ ବୈଷ୍ଣବ ନା, ସରଳତା ଗୋଟେ ବହୁତ ବଡ଼ ସମ୍ପତ୍ତି। ମହାରାଜ ମୃଗା ଯେତେବେଳେ ଡେସ୍କ୍ରାଇବ୍ କରୁଛନ୍ତି ଚରିତ୍ର, ତୁମେ ମାର୍କ କରି ତୁମେ ଦେଖ, ମହାରାଜ ଯମରାଜ ଯେତେବେଳେ ଭଗବାନ କୃଷ୍ଣଙ୍କ ଆଗରେ କହୁଛନ୍ତି, ସେ ଓପନ୍ ହାର୍ଟେଡ୍ କହୁଛନ୍ତି, ଆଜ୍ଞା ମୋର କିଛି ଦୋଷ ନାହିଁ, ମୁଁ ଏମିତି କହିଲି। ତାପରେ ଭଗବାନ ପୁତ୍ରମାନଙ୍କୁ କହିବେ, ବ୍ରାହ୍ମଣର ମହିମାଟା କହିବେ। କିନ୍ତୁ ଏଥିରୁ ଶିକ୍ଷଣୀୟ ବସ୍ତୁ ରହୁଛି ଏତିକି, ଯଦି ମୃଗରାଜ ଅକୁଣ୍ଠିତ ଚିତ୍ତରେ ଭଗବାନଙ୍କୁ ଦାନ କରିଥିଲେ, ଶୁଦ୍ଧ ଭକ୍ତ ଭକ୍ତି ସ୍ତରକୁ ଯାଇପାରୁନଥିଲେ, କିନ୍ତୁ ତାଙ୍କର ବ୍ରାହ୍ମଣ୍ୟତା, ବ୍ରାହ୍ମଣତା ଗୁଣ ଯୋଗୁଁ ଆଜି ଭଗବାନଙ୍କ ଦର୍ଶନ ତାଙ୍କୁ ମିଳିଲେ। ଏଣୁ ଏସବୁ ଏକ୍ସକ୍ଲୁସିଭ ଗୁଣ, ମାନେ କ'ଣ କୁହାଯିବ, ସ୍ୱତନ୍ତ୍ର ଗୁଣ। ଯେମିତି ମହାରାଜ ବଳି, ବଳି ମହାରାଜ କ'ଣ, ବଳି ମହାରାଜ କ'ଣ କୁହାଯାଏ, ବାହାର ଲୋକ କ'ଣ କୁହନ୍ତି, ଦାନୀ। ଦାନୀ ଭିତରେ ତିନି ଜଣ ସଂସାରରେ ମହାନ ଅଛନ୍ତି, କିଏ କିଏ, ବଳି, କର୍ଣ୍ଣ, ହରିଶ୍ଚନ୍ଦ୍ର, ତିନି ଜଣ ହେଉଛନ୍ତି ଇଣ୍ଡିଆନ ହିଷ୍ଟ୍ରିରେ, ଭାରତ ଇତିହାସରେ ତିନି ଜଣ ସବୁଠୁ ବଡ଼ ଦାନୀ, କିଏ, ହରିଶ୍ଚନ୍ଦ୍ର, ବଳି, ଆଉ କିଏ, କର୍ଣ୍ଣ। କିନ୍ତୁ ଦୁଇ ଜଣଙ୍କୁ ଆମ ବୈଷ୍ଣବୀ ଜୀବିରେ ଆମେ ଦୁଇ ଜଣଙ୍କୁ ଆଡ୍ କରୁନୁ, ଆମେ ସେମାନଙ୍କୁ, ହରିଶ୍ଚନ୍ଦ୍ରଙ୍କ ଚରିତ୍ର ଅଛି କେଉଁଠି ନମସ୍କନ୍ଦରେ, କି ଶୁଦ୍ଧ ଭକ୍ତି ସ୍ତରରେ ଆମେ ବଳିଙ୍କୁ ବାହାର କରି ନେଇଆଇବୁ। କର୍ଣ୍ଣର ମହିମାଟା କ'ଣ ସେମିତି ଦିଆ ହେଇଛି ଆମର କେଉଁଠି ଶାସ୍ତ୍ରରେ, କର୍ଣ୍ଣ ଶୁଦ୍ଧ ଭକ୍ତି କରୁଛନ୍ତି, ଦାନ କରିଛନ୍ତି, ମହାନ ବଡ଼ ଦାନୀ, ଦାନୀ ବୀର ହରିଶ୍ଚନ୍ଦ୍ର। କିନ୍ତୁ ଆମେ ବଳିକୁ ନେଇ ଆସିଲୁ, କାହିଁକି ନା ସେ ଦାନ କରୁଥିଲେ, ବଳି କ'ଣ ଦାନ କରୁନଥିଲେ ସମସ୍ତିକି, ବଳି ବ୍ରାହ୍ମଣ ଦାନ କରୁଥିଲେ, ମୃଗ ବି ବଳି ଦାନ କରୁଥିଲେ, ଡିଫରେନ୍ସ କ'ଣ ରହିଲା ମୋତେ କୁହ। ବଳି ସିନା ଭଗବାନଙ୍କୁ ଦାନ କଲେ, ସେ କ'ଣ ବ୍ରାହ୍ମଣଙ୍କୁ ଦାନ କରୁନାହାନ୍ତି କି? ମହାରାଜ ମୃଗ ଜୀବନ ସାରା ଦାନ କଲେ, କିନ୍ତୁ କାହିଁକି ଭଗବାନଙ୍କୁ ଭେଟିପାରିଲେନି? ବେରେଜ ବଳି ମହାରାଜ ସିଏ ସେଭଳି ବ୍ରାହ୍ମଣମାନଙ୍କୁ ଦେଉଥିଲେ ନା, ସିଏ ଗୋଟେ ନଭୁକ୍ତ ନଥିଲେ କି? ଅସୁର କୂଳରେ ହେ ଜନ୍ମ ହେଇକି ବି ବ୍ରାହ୍ମଣମାନେ ତାଙ୍କ ପାଖରୁ ଦାନ ନେବା ପାଇଁ ଆସୁଥିଲେ, କାହିଁକି ନା ସେ ଅକୁଣ୍ଠି ଚିତ୍ତରେ ଦେଉଥିଲେ, ନହେଲେ ସେ କେମିତି ବାମନଦେବ କରେ? ତିନି ପାଦ କ'ଣ ମାଗୁଛ? ମାଗିବା ଲୋକ କଷ୍ଟ ପାଉନି, ଦବା ଲୋକ କଷ୍ଟ ପାଉଛି, ମାନେ ଏତେ ତାଙ୍କ ହୃଦୟ ପୀଡ଼ା ହଉଥିଲା। ତିନି ପାଦ ଏ ବ୍ରାହ୍ମଣ କ'ଣ କରିବ? ସଂସାରରେ କିଏ ଏମିତି ନାହାନ୍ତି। ଆଚ୍ଛା, ନୃଗ ମହାରାଜ ନିଜ ଜନକୁ ପଳାଇଗଲେ, ଶୁଦ୍ଧ ହେଇପାରିଲେ, କିନ୍ତୁ ହୁଆରାଜ ବଳିମାରେ ଦାନ କରୁଥିଲେ, ସେ କେମିତି ଭଗବାନ ପାଇଲେ କୁହ? ହଁ, ତାଙ୍କର ଗୁରୁ କାହାର ସଙ୍ଗ କରିଥିଲେ ସିଏ? ଚକ୍ରପା ତାଙ୍କ କମେଣ୍ଟରେ ଲେଖୁଛନ୍ତି, ନାଇଁ ଭକ୍ତି ବିଜଟାକୁ ଅଙ୍କୁର ତାଙ୍କୁ କରିଦେଇଥିଲେ ତାଙ୍କର ଗୁରୁ କିଏ? ପ୍ରହ୍ଲାଦ ମହାରାଜ। ଏଇ ସେଇଟା ଭକ୍ତିର ବିଜଟା ଥିଲା, ଇଏ କ'ଣ କେବଳ ଦାନ କରୁଥିଲେ? ସେଥିପାଇଁ ଚକ୍ରପାତ ଲେଖିଲେ, ଦୟା କରିବା ଭଲ ଗୁଣ, କ୍ଷମା କରିବା ଭଲ ଗୁଣ, ଦାନ କରିବା ଭଲ ଗୁଣ, କିନ୍ତୁ ସବୁ ଭକ୍ତିଯୁକ୍ତ ହେବା ଦରକାର। ଯଦି ଭକ୍ତିଯୁକ୍ତ ନହେଲା, ଏହାର ଫଳ ସବୁ ଉଲଟା ହେଇଯିବ। ଦୁଇଜଣ ଦାନୀ, କର୍ଣ୍ଣ, କର୍ଣ୍ଣ ଦେବତାଙ୍କୁ ଦାନ ବି କରିଛି ନା, ମହାନ ଦାନୀ। ଦେଖ ଭକ୍ତିର ବୀଜ ରହିଲାନି, ଦୋଷ ଭକ୍ତିର ବୀଜ ନଷ୍ଟ ହେଇଗଲା। ଆଉ କର୍ଣ୍ଣର ଭକ୍ତିର ବୀଜକୁ ରୋପଣ କରିବା ପାଇଁ କେତେଜଣ ପ୍ରୟାସ କଲେ? ଭଗବାନ ଡାଇରେକ୍ଟ ଚାହିଁଥିଲେ, କର୍ଣ୍ଣ ତୁମେ ଆଜି ପଳେଇ ଆସ। ମହାଭାରତ ଯୁଦ୍ଧରୁ ଭଗବାନ ବି ଚାହିଁଥିଲେ, ହେଇପାରିଲା? ଏଇ ତାଙ୍କ ସରଳତା ନଷ୍ଟ କରିଛନ୍ତି କାହା ସାଙ୍ଗରେ ମିଶିକି? ଦୁର୍ଯ୍ୟୋଧନ ସାଙ୍ଗରେ। ତୁମେ ସରଳତା ନଷ୍ଟ ହେଇଗଲା, ବରଂ ନର୍ଗକୁ ପ୍ରଭୁ ମୁଁ ଯାଏ, କିନ୍ତୁ ମୋ ଅନ୍ତରରେ ଯେମିତି ଲୋକମାନେ କହୁନା ସେ ଏମିତି କରୁଛି ମୁଁ ସେମିତି କରିବି, ଡିବୋଟି ମାନେ ସେମିତି କୁହନ୍ତି ସେ ଏମିତି କରୁ, ଭାଇ ସେଟା କରନି, ବରଂ ମୋର ଭକ୍ତି ନ ହଉ, କିନ୍ତୁ ମୁଁ କେବେ କୁଟଳଟା ଆଶ୍ରୟ କରିବିନି। କାହିଁକି? କୁଟଳତା ଗୋଟେ ଏଭଳି ଭଳି ଜିନିଷ ଆମ ଜୀବନଟା ପୁରା ନଷ୍ଟ କରିଦେବ। ଦେଖ କର୍ଣ୍ଣର ଏତେ ବଡ଼ ମହାନ ଗୁଣ, ଭଗବାନ କାନ୍ଦିଥିଲେ, ପୁରାଣ ହିସାବରେ ଭଗବାନ ସେଦିନ କାନ୍ଦିଥିଲେ, ଅଭିମାନ ମଧ୍ୟ ଦିନେ ଭଗବାନ କାନ୍ଦିନାହାନ୍ତି, କିନ୍ତୁ କର୍ଣ୍ଣ ମଧ୍ୟ ଦିନେ କାନ୍ଦିଥିଲେ, କାରଣ ଦାନ କରିବା ଗୋଟେ ସହଜ ଜିନିଷ ନୁହେଁ, ଦାନ କରିବା ଗୋଟେ ମହାନ ଗୁଣ। କିନ୍ତୁ ଏତେ ବଡ଼ ଦାନୀ, କିନ୍ତୁ ମୁଁ ତାଙ୍କୁ କେତେ କୋସିସ କଲି ଗୋଟେ ଭକ୍ତି ଦେଇପାରିଲି, ସେଥିରେ ଆସୋସିଏସନ କଣ୍ଟାମିନେଟେଡ଼ ହେଇଯାଇଥିଲା, ଆଉ କେବେ ଭଗବାନଙ୍କର କଥା ଗ୍ରହଣ କରିପାରିଲାନି। ଆଉ ପାଣ୍ଡବମାନେ ବୈଷ୍ଣବ ପଳିଆ ଭଗବାନ କହିଲେ ବି ମାନିଲା, ସିଏ ବି ଦାନୀ। ହରିଶ୍ଚନ୍ଦ୍ର ଲାଇଫ୍ ହିଷ୍ଟ୍ରି ଦେଖ, ହରିଶ୍ଚନ୍ଦ୍ର କୁଆଡ଼େ ଗଲେ? ଦେବତାମାନେ ଆସିଲେ ତାଙ୍କୁ ସ୍ୱର୍ଗକୁ ନେଇଗଲେ ନା? ଆଉ ଏ ଯୋଉ ଶ୍ମଶାନରେ ଜଗୁଥିଲେ ସେ କିଏ କିଏ? ସବୁ ଇନ୍ଦିରା ଦେବତାମାନେ ନା? ଆଉ ସେମାନେ ହେଭେନ୍କୁ ଗଲେ, ସ୍ୱର୍ଗକୁ ଗଲେ, କିନ୍ତୁ ଭଗବାନଙ୍କୁ ପାଇପାରିଲେ। ହରେଜ ବଳି ମହାରାଜ କିନ୍ତୁ ଭଗବାନଙ୍କୁ ପାଇଲେ, ବଳି ମହାରାଜ କିନ୍ତୁ ଭଗବାନଙ୍କୁ ପାଇଲେ ନାଇଁ। ଭକ୍ତିର ବିଜୟଟା ଦାନ କରିବା ତାଙ୍କର ପ୍ରବୃତ୍ତି ଥିଲା, ଏ ତାଙ୍କୁ ଶିଖେଇ ଦେଇଥିଲେ ପ୍ରହ୍ଲାଦ ମହାରାଜ। ପ୍ରହ୍ଲାଦ ମହାରାଜ ତମ ଦିଦି, ତେଣୁ ଜୀବନରେ ଆମେ ଯେତେ ମହାନ ଗୁଣ ଆମେ ଦେଖିବା, କାହାର ଦାନ କରିବାର ଗୁଣ ଅଛି, କାହାର ଯାହା ଗୁଣ ରହିଛି, ସେଗୁଡ଼ିକ ସବୁ ଭଗବାନଙ୍କ ସେବାରେ ଲାଗିବା ଦରକାର, ବୈଷ୍ଣବ ସେବାରେ ଲାଗିବା ଦରକାର। ଆଉ ସବୁଠୁ ଗୋଟେ ଇମ୍ପୋର୍ଟାଣ୍ଟ ଜିନିଷ ରହିଲା, ଆମର ଯାହା ଯାହା ସଂସ୍କାର ରହିଛି, ସ୍ୱଭାବ ରହିଛି, ସେଇଟା ସବୁବେଳେ ରହିବ। କାହିଁକି ଆମେ ଶୁଦ୍ଧ ଭକ୍ତି ନକଲେ, ଆମେ ଭାବସ୍ତରକୁ ନଗଲା ପର୍ଯ୍ୟନ୍ତ ସବୁଗୁଡ଼ିକ ବିଦୂରିତ ହେବନି, ସେଥିପାଇଁ କେହି ଚିନ୍ତା କରିବା ଉଚିତ ନାହିଁ। ଯେମିତି ଆଜି ମୁଁ ପଢ଼ୁଥିଲି ସେ ଟୀକାରେ ସେମିତି ଲେଖୁଛନ୍ତି, ବିଦୁର ଗଲାବେଳେ ସମ୍ପୂର୍ଣ୍ଣ ବିଦୁର ନୀତିଟାକୁ ତାଙ୍କ ଭାଇକି ଶୁଣେଇଛନ୍ତି। କାହାକୁ? ଧୃତରାଷ୍ଟ୍ର। ବିଦୁର ନୀତି ସ୍ୱତନ୍ତ୍ର ଅଛି ନା ମହାଭାରତରେ? ବିଦୁର ନୀତି ପୁରା ନୀତି ସବୁ କହିଛନ୍ତି, ଆଉ ସେଇଟା ଭାଗବତର ପ୍ରଥମ ସ୍କନ୍ଧରେ ଅଛି। ତାଙ୍କୁ ଯେତେବେଳେ କୁକୁର ବୋଲି କହିଦେଲେ, କାରଣ ଇଏ ସିଧା ସିଧା କଥା କହୁଥିଲେ, କିଏ ଦେଖ ତାଙ୍କ ସ୍ୱଭାବ, ସେ ପଳାଇଗଲେ ଛାଡ଼ିକି, କିଏ ବିଦ୍ରୋହ ପଳାଇଗଲେ, କିନ୍ତୁ କ୍ଷତି କ'ଣ ହେଲା ତାଙ୍କର? ସିଏ କହିଲେ ମୁଁ କୁସଙ୍ଗ କରିବିନି, ଦୁଷଙ୍ଗ କରିବିନି, ପଳାଇଗଲେ। ପିତାମ ଭୀଷ୍ମ ଦୁଷଙ୍ଗରେ ରହିଲେ, ଦେଖ ଦୁଇ ଜଣଙ୍କ ନେଚର କେମିତିକା, କିନ୍ତୁ ଦୁଇ ଜଣଙ୍କ ଉଦ୍ଦେଶ୍ୟ ଗୋଟେ, ବୁଝିପାରୁଛନ୍ତି ନା? କିନ୍ତୁ ତାଙ୍କର ଏକ୍ସପିରିଏନ୍ସ ଅଲଗା ଅଲଗା ରହିଲା। ଦୁଇ ଜଣଙ୍କର ଉଦ୍ଦେଶ୍ୟ କ'ଣ ଥିଲା? ବିଦ୍ରୋହଙ୍କର ଉଦ୍ଦେଶ୍ୟ କ'ଣ ଥିଲା? ଯୁଧିଷ୍ଠିର ମହାରାଜ ରାଜା ହୁଅନ୍ତୁ। ପିତାମ ଭୀଷ୍ମଙ୍କର ଉଦ୍ଦେଶ୍ୟ କ'ଣ ଥିଲା? ଯୁଧିଷ୍ଠିର ମହାରାଜ ରାଜା ହୁଅନ୍ତୁ, କାରଣ ଇଏ ଭଗବାନଙ୍କର ଭକ୍ତ। ଏ ଦୁଇ ଜଣଙ୍କ ସ୍ୱଭାବ ଅଲଗା ଥିଲା, କାରଣ ଦୁଇ ଜଣ ହ୍ୟାଣ୍ଡେଲ କରିପାରୁନଥିଲେ କାହାକୁ? ଦୁର୍ଯ୍ୟୋଧନକୁ। ଇଏ ଚାହୁଁଥିଲେ ମୁଁ ଡାଇରେକ୍ଟ କରିବି, କରେକ୍ସନ୍ କରିବି। ପିତାମ ଭୀଷ୍ମ କହୁଥିଲେ ନା, ମୁଁ ଭଗବାନଙ୍କୁ ପ୍ରାର୍ଥନା କରିବି, ଅପେକ୍ଷା କରି ରହିବି, କେତେବେଳେ ସେ ଦିନ ଆସିବ, କାରଣ ସେ ଜାଣିଥିଲେ ଆକୁ ମାନେ କ'ଣ କରିବା, ବଦଳିବା କେବେ ସମ୍ଭବ ନୁହେଁ। ଇଏ ପ୍ରାର୍ଥନା ପଥରେ ଥିଲେ, ଇଏ କରେକ୍ସନ୍ ପଥରେ ଥିଲେ। ଆଉ ପିତାମ ଭୀଷ୍ମ ଏଇଥିପାଇଁ ମହାଜନ, ତାଙ୍କ ଲାଇଫ୍ର ସବୁ ଜିନିଷଟାକୁ ସେ କେବଳ କୃଷ୍ଣଙ୍କୁ ଦେଇଦେଲେ, କାହିଁକି ସେ ସବୁବେଳେ ଚକ୍ରବାଦ ଲେଖିଛନ୍ତି ପ୍ରଥମରୁ ତାଙ୍କ ଜୀବନ ଚରିତ୍ରକୁ ସେ ଆଲୋଚନା କରୁଥିଲେ, ମୁଁ ଗଙ୍ଗାର ପୁତ୍ର ଥିଲି, ମାନେ ଗଙ୍ଗାର ପୁତ୍ର ଆଜି ଆସି କାହା ପାଖରେ ରହିଛି, ଆଜି କାହା ପାଖରେ ରହିଛି, ସବୁ ଜୀବନର ସବୁ ଜିନିଷଟାକୁ ଭଗବାନଙ୍କୁ ଦେଇ ଦେଇଥିଲେ। ଏଇଟା ବେଷ୍ଟ ମେଥଡ, ଏଇଟା ବେଷ୍ଟ ମେଥଡ। ଏଥିରେ ଆମକୁ ଏବେ ବେଶୀ ଚ୍ୟାଲେଞ୍ଜେସ୍ ଫେସ୍ କରିବାକୁ ପଡ଼ିବନି, କିନ୍ତୁ କରିବାଟା କଷ୍ଟ ଟିକେ। ସବୁ ଜିନିଷରେ ପ୍ରଭୁ ଆପଣ ଯାହା କରିବେ, ମୁଁ ୱେଟ୍ କରିକି ରହିଛି, ଆପଣଙ୍କ ଆରେଞ୍ଜମେଣ୍ଟ କ'ଣ ଆସିବ। ଆଉ ଯଦି ଇଏ ବିଦୁର କ'ଣ ଡାଇରେକ୍ଟ ଚାହୁଁଥିଲେ କରେକ୍ସନ୍ କରିବା ପାଇଁ, କିନ୍ତୁ ପଳାଇଗଲେ ଛାଡ଼ି। କିନ୍ତୁ ଦୁଇ ଜଣଙ୍କର ଭାବ ଡିଫରେଣ୍ଟ ଥିଲେ ବି ଉଦ୍ଦେଶ୍ୟ ଏକ ଥିଲା, କିନ୍ତୁ ଦୁଇ ଜଣଙ୍କୁ ଭିନ୍ନ ଭିନ୍ନ ରାସ୍ତାର ସହାୟତା ମିଳିଲା। ବିଦୁର ତାହେଲେ ଛାଡ଼ିକି ପଳାଇଗଲେ, କାହାର ସଙ୍ଗ ମିଳିଲା? ମୈତ୍ର ଋଷିଙ୍କ ସଙ୍ଗ। ମୈତ୍ର ଋଷି କାହା ସଙ୍ଗ କରିକି ଆସିଥିଲେ? ପୁରା ଡାଇରେକ୍ଟ ଭଗବାନଙ୍କ ସଙ୍ଗ କରିକି ଆସିଥିଲେ। ତେଣୁ ମୈତ୍ର ଋଷି ତାଙ୍କ କୃପାଟାକୁ ଢାଳିଦେଲେ କାହା ଉପରେ? ବିଦୁରଙ୍କ ଉପରେ। ଏଇଟା ପିତାମହ ଭୀଷ୍ମମାନେ କ'ଣ କରିଛନ୍ତି ଦେଖ, ତାଙ୍କର 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 କୃପା ପାଇଗଲା ପରେ ତାଙ୍କ ସ୍ୱଭାବ କେମିତି ହେଇଗଲା? କାହାର? ବିଦୁରଙ୍କର। ଯାହାର ପୁଅ ଦୁର୍ଯ୍ୟୋଧନ ଏଭଳି ବ୍ୟବହାର କରିଛି, ଯେଉଁ ଭାଇକୁ ସିଏ ଏତେ ଅନ୍ଧ ଭାବରେ ଗାଳି ଦେଇଛନ୍ତି, କେତେ କଥା କହିଛନ୍ତି, ସେ ଭାଇକୁ ଉଦ୍ଧାର କରିବା ପାଇଁ କାହିଁକି ଆସିଲେ ମୋତେ କୁହ? ଭାଇ କଥା ଚିନ୍ତା କାହିଁକି ଆସିଲା? ସେ ତ ସନ୍ନ୍ୟାସୀ ନେଇ ଯାଇଛନ୍ତି, ମାନବସ୍ତ ଧର୍ମରେ ଅଛନ୍ତି, ରାଜଦୌରକୁ ଆସିବେନି, କାହିଁକି ଆସିଲେ? କାରଣ ମୈତ୍ରଙ୍କର କୃପା ମିଳିଗଲା। ସ୍ୱଭାବ ସେଭଳି ରାସ୍ତାରେ ରହିବ, ଆମକୁ ଗୁରୁ କୃଷ୍ଣଙ୍କର କୃପାଟା କେମିତି ପାଇବାକୁ ପଡ଼ିବ? ସରଳ ଚିତ୍ତ ତାଙ୍କ ସେବା କରିକି ପାଇବାକୁ ପଡ଼ିବ, ତାଙ୍କ କୃପାରେ ହିଁ ସ୍ୱଭାବ ବଦଳିବ। ସେ ଆସିଲେ ଧୃତରାଷ୍ଟ୍ରଙ୍କୁ ଉଦ୍ଧାର କରି ନେବା ପାଇଁ। ଏପଟରେ ପିତାମହ ଭୀଷ୍ମଙ୍କ ସ୍ୱଭାବ ଦେଖନ୍ତୁ, ସେ କେବଳ ସହ୍ୟ କରି ଗୋଟେ ଦିନକୁ ଅପେକ୍ଷା କରି ରହିଛନ୍ତି, ତାଙ୍କୁ କେତେ ଲାଇଫରେ ଚ୍ୟାଲେଞ୍ଜ ନେବାକୁ ପଡ଼ିଲା, କେତେ ମହାଭାରତ ଯୁଦ୍ଧ ବି ତାଙ୍କୁ କହିଲେ ନା ନାହିଁ, ଭୀଷ୍ମ ତୁମେ ଛାଡ଼, ସେନାପତି ପଦ ଛାଡ଼। ଭୀଷ୍ମ କ'ଣ ଲାଗୁଥିଲା? ଭୀଷ୍ମ ସମ୍ମାନ କଥା ଚିନ୍ତା କରୁନଥିଲେ, ଏଇଟା କୁରୁବଂଶର ସମ୍ମାନ ଚାଲିଯିବ, କୁରୁବଂଶର ମୁଁ ସେନାପତି ହେଇକି ମୋତେ ଓହ୍ଲେଇ ଦିଆଯାଉଛି, ଆଉ ସିଏ ହେଉଛି ଦାସୀ, କ'ଣ କାହା ପୁତ୍ର? ସୁତପୁତ୍ର, ସିଏ ଆସିକି ସେନାପତି ହେବ, ଏଇଟା ଆମ ବଂଶ ମର୍ଯ୍ୟାଦା ପଳେଇବ। କେତେ ସହିଛନ୍ତି ସିଏ, କେତେ ସହିଛନ୍ତି ତାଙ୍କ ଲାଇଫରେ, ତାଙ୍କର ଅଭିଜ୍ଞତା ଅଲଗା, ବିଦ୍ରୋହଙ୍କର ଅଭିଜ୍ଞତା ଅଲଗା। ତେଣୁ ଏଥିରେ ସୂଚନା ମିଳୁଛି ବିଭିନ୍ନ ଭକ୍ତଙ୍କର ବିଭିନ୍ନ ସ୍ୱଭାବ ରହିବ। ଆମେ ଗୀତା ପଢ଼ଦେଇ କହିବାନି ଅମାନିତ୍ୱ ମାନ ଅଦମତ୍ୱ ମୋର ସବୁ ହେଇଯିବ ଏକା ଦିନରେ, ଏଇଟା ହବନି। ଏଇଟା କେବଳ ସମ୍ଭବ ହବ କୃପାରେ। କିନ୍ତୁ ଆମକୁ ଗୋଟିଏ ଜିନିଷ ସବୁବେଳେ ମନେ ରଖିବାକୁ ପଡ଼ିବ, ମୁଁ କେମିତି ଗୋଟେ ଶୁଦ୍ଧ ଭାବଟାକୁ ଜାଗ୍ରତ କରିବି, ମୁଁ ଯାହା ହେଲେ ବି ଭଗବାନଙ୍କ ସେବା ଛାଡ଼ିବିନି, ଗୁରୁଙ୍କର ସେବା ଛାଡ଼ିବିନି, ପ୍ରଭୁପାଦଙ୍କର ସେବା ଛାଡ଼ିବିନି, ମୋର ଯେତେ ଦୋଷ ଦୁର୍ବଳତା ଥିଲେ ବି ମୋତେ ଭଗବାନ ନିଶ୍ଚିତ ଦିନା ଦିନ ଉଦ୍ଧାର କରିବି। ଏଇ ଭାବଟାକୁ ଆମେ ରଖିବାକୁ ପଡ଼ିବ, ତାହେଲେ ଆରେଞ୍ଜମେଣ୍ଟ ଆସିବ। ନା କେଉଁ ଭାବରେ ଆସିବ? ପିତାମ ଭୀଷ୍ମ ପାଖକୁ କେମିତି ଆସିଲା ଦେଖ, ବିଦୁରଙ୍କ ପାଖକୁ କେମିତି ଆସିଲା ଦେଖ, ଆମେ କହିପାରିବାନି। ମହାରାଜ ନୃଗଙ୍କର ଆରେଞ୍ଜମେଣ୍ଟ ଦେଖ, ବଳି ମହାରାଜଙ୍କର ଆରେଞ୍ଜମେଣ୍ଟ ଦେଖ, ଦୁଇ ଜଣ ନାନୀ କାହାକୁ କେଉଁ ରାସ୍ତାରେ ଭଗବାନ ନେବେ ସେଟା ପ୍ରଭୁ ଜାଣନ୍ତି। କିନ୍ତୁ ଆଟଲିଷ୍ଟ ଏଥିରୁ ଭଲ ଭାବରେ ବୁଝିବାକୁ ପଡ଼ିବ, ମହାରାଜ ନୃଗଙ୍କର ଭାବ ଶୁଦ୍ଧ ଥିଲା, ଯଦିଓ ବିଶୁଦ୍ଧ ଭକ୍ତି କରୁନଥିଲେ, ଦାନ କରିବାର ତାଙ୍କର ଭଲ ପ୍ରବୃତ୍ତି ରହିଥିଲା, ଆଉ ସରଳତା ତାଙ୍କର ଥିଲା, ସେଥିପାଇଁ ସେ ଆଜି ଭଗବାନଙ୍କର ଦ୍ୱାରକରେ ଆସିଲେ, ଭଗବାନଙ୍କୁ ସାକ୍ଷାତ କରିପାରିଲେ। ତାପରେ ସେ ଡିସ୍କ୍ରାଇବ୍ କରିବେ, କଲା ପରେ ହିଁ ଭଗବାନ ବ୍ରାହ୍ମଣ ମହିମା ସବୁ କହିବେ। ଦାନ ଚାରିଟା ଗୁଣ ଅଛି ନା, ଚତୁଆରେ ସହଜ ଗୁଣ, ଚାରିଟା ହେଉଛି ମଣିଷର ସହଜ ଗୁଣ, ଏଇଟା ହୁଏନି, ଚାଣକ୍ୟ ମନା କରିଦେଲେ, ଅଭ୍ୟାସ ଲଭ୍ୟନ୍ତେ ଚତୁଆର, ଏଇଟା ଗୋଟେ ସ୍ୱାଭାବିକ ଗୁଣ। କ'ଣ କ'ଣ ମନେ ରଖିବ ସେ ଶ୍ଳୋକ, ଏଇଟା ମନେ ରଖିବ, ଇମ୍ପୋର୍ଟାଣ୍ଟ ଶ୍ଳୋକ ଭାରି, ଆରମ୍ଭଟା ମନେ ମନେ ସୁନ୍ଦର କଥା କହିବା, ଦାନ ଦବା, ଆରମ୍ଭ ଗୋଟେ ଶ୍ଳୋକ ଅକ୍ଷରଟା ମନେ ପଡ଼ିଗଲେ ମୋର ମନେ ପଡ଼ିଯିବ। ଚତୁଆରେ ସହଜ ଅଭ୍ୟାସ ଲଭ୍ୟନ୍ତି ଚତୁଆରେ ସହଜ ଗୁଣା, ଉଚିତ ପ୍ରଜ୍ଞା, ଠିକ ସମୟରେ କେଉଁ କାର୍ଯ୍ୟଟା କରିବା, ଏଇ ସମୟରେ ବର୍ତ୍ତମାନ କ'ଣ କରିବା, ପ୍ରେଜେଣ୍ଟ ପ୍ରେଜେନ୍ସ ମାଇଣ୍ଡ କୁହନ୍ତି ନି, ପ୍ରେଜେନ୍ସ ମାଇଣ୍ଡ, ଏଇଟା ସମ୍ପତି ନଥା, ଏଇଟା ସହଜ ଗୁଣ, ପ୍ରେଜେନ୍ସ ମାଇଣ୍ଡ ଯେଉଁଟା, ଏଇଟା ଗୋଟେ ସହଜ ଗୁଣ। ଏଇ ପରିସ୍ଥିତିରେ ଆମେ କ'ଣ ହ୍ୟାଣ୍ଡ କେମିତି କରିବା, ମିଥ୍ୟା ସରି ଆରମ୍ଭଟା କ'ଣ, ହଁ ହଁ ଦାତୃ ପ୍ରିୟ ବକ୍ତୃତ୍ୱ দাতৃত্বম প্রিয় বক্তৃত্বম তারপরে হ্যাঁ ধীরত্ব উচিত প্রজ্ঞা চত্বারে ন লভ্যন্তে অভ্যাস লভ্যন্তে চত্বার সহজ গুণ দাতৃত্ব দবা গোটে সহজ গুণ সমস্ত দেইপারি যে ভগবান দান দৌঁচ মানে প্রকৃতরে মহান এটা ছোট কথা নুহে লক্ষ লক্ষ টাকা দেওয়া এটা ছোট কথা নুহে সে যে দৃষ্টিরে দিও আমি তাকে সেই দৃষ্টিরে দেখা পড়ব দেখ তুমি সি লক্ষ টাকা দিয়ে দেখ তুমি কাহ পকেটু 10 টাকা কাটি দেল তোমার পকেটু 10 টাকা কাটি দেল তোমাকে কষ্ট লাগে দেখ দাতৃত্ব প্রিয় বক্তৃত্ব এই নৃগ মহারাজ চরিত বড় মহারাজ চরিত মানে ছোট চরিত্র নেওয়া উচিত নুহে দান করি গোটা বহু মহারণ কর্ণ ভরত কাঁদুলে প্রিয় বক্তৃত্ব গোটে মধুর কথা কহা এটা গোটে সহজ গুণ মধুর বিনয় বচন কহি তুষি বদন মন পয়সা কিছু পড়ুনি গোটে লোকটা এত কী সব গোটে খারখার খারখার এই কথা আশা করা তা ভালো নাই না এই চারিটা ভগবান গোটে মানে দান যদি আমার এটা না মুখ বন্ধ করে দেওয়া দরকার প্রার্থনা করা দরকার কারণ সমাজের গোটে আত্মসন্তোষ শুনেছে না আত্মসন্তোষ এই চারিটা গুণর যার গোটে গুণ আছে সে আত্মসন্তোষ পাইব ভক্তি তো ছাড় ভক্তি তো অলগা দাতৃত্ব যে দৌছি না তাকে তার সব খুশি লাগে দবাটা গোটে এমনিকা কাহ খুঁদেলে কাহু দেলে মনে খুশি লাগে আত্মসন্তোষ প্রভুকে দেলে দাতৃত্ব প্রিয় বক্তৃত্ব মধুর কথা কে প্রিয় কথা কে বাবা তো কেমন অছু ভালো অছু না নাই কন এটা গোটে ভালো বহু বড় গুণ সমস্তে কহিপারে কি দাতৃত্ব প্রিয় বক্তৃত্ব ধীরত্ব ধীর হওয়া সব কার্যের হটবট 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 হয়ে যা ফটাফট গোটে ডিসিশন নিয়ে যা এটা গোটে করতে সঙ্গে সঙ্গে ধীর হ ধীর চিন্তা কর স ধৈর্য ধরি রুহ জীবন গোটে দিনরে সরি যাওনি সবুড়ে সে কথা কুহে গোটিয়ে দিনরে সম্পূর্ণ যা করেছে নষ্ট হয়ে যাব যদি গোটিয়ে দিন স্থির রহবানি কাহ সাথে ঝগড়া হয়ে গলা সাং সাং পথ ছাড় দেওয়া কত জন্ম পরে আসলে গোটিয়ে দিনর পলাইবা আই গোটিয়ে দিনকে সহ দেওয়া ভগবান মুখ দেখিয়া লাইফরে এমনি গোটে গোটে দিন আসে যে দিন আপনার মন কহব মু ভক্তি করবি মু কাহ মুহ দেখবি মু এই বৈষ্ণব সাংে রহবি সে গোটিয়ে দিন আমি টার্মিনেট করে পারি নি সবুদিন ভগবান মুহর ভগবান পাখর দূরেই যা আর সে গোটিয়ে দিন সহ কর নেওয়া প্রভুকে পাই যা সমস্ত জীবন এই দিন আসব তুমি ভাবনি আসবনি বলে আমি যেত গুরুদেব চালিগলে আমার সব যেভাবে লাইফ স্টাইল আসছিল আমি খালি গুরু বৈষ্ণব অটকে রাখি আমার সেবা তুমি কিছু ভালো লাগবেনি কিছু ভালো লাগবেনি সে গোটিয়ে দিন অপেক্ষা করি পড়ে সে গোটিয়ে দিন অপেক্ষা করলে জীবন সুখ আসবে ধীরত্ব ধীর হওয়া পড়ব আর উচিত প্রজ্ঞা এ প্রেজেন্স মাইন্ড এই সময় কম করা দরকার এই সময় কম করা দরকার চত্বর ন লভন্তে অভ্যাস লভন্তে চত্বর সহজ গুণ অভ্যাস করি এই চারটা হয়ে পড়বে দান দেওয়া মধুর কথা কহা ধীর হওয়া প্রেজেন্স মাইন্ড খরচ করা আর অভ্যাস হুয়ে এসব কৃষ্ণকর ব্লেসিংস কৃপা যদি আমার এগুলা না চক্রবাদ কোথায় গোটে টিকারে আমি তো ভাগ শুনে যা মন দুঃখ হয়ে যাচ্ছে মোর এই গুণ না মোর এই গুণ না মতো সাধুসঙ্গ মিলুনি সে কোথায় তুমি আসপিয়ার কর কোণ কুয়া হব কামনা কর প্রভু মোর এই গুণ না কম সে কম মতো টিকি দিও যদি আপনার খুশি হবে কারণ আমি তো কামর ইচ্ছা না আমি গোটে দানি হওয়া কিন্তু যেটা আমার মাইনস জিনিস রয়েছে আমি সেটা ভগবান প্রার্থনা করে প্রভু গোটে অকাত্ত চিত্রে বৈষ্ণব মানুষ ভোজন টিকি দিয়ে পারি বৈষ্ণব টিকি সেবা করে পারুন চক্রপাত কোথায় তুমি সঙ্গ মিলুনি আজ গুরু না আমি গুরুঙ্কর গুরুদেবঙ্কর সঙ্গ মিলুনি গুরুঙ্কর কথা মিলুনি তুমি আশা কর সবুলে প্রার্থনা কর গুরু প্রভু মতো গোটে সঙ্গ দিও এই কামনার তুমি সঙ্গ মিলবে দেখ আমি সঙ্গ মিলুনি কিন্তু আমি কামনা বি করছি কি সঙ্গ তো মিলুনি গুরু গুরুদেব চালিগলে বা উন্নত বৈষ্ণব সঙ্গ মিলুনি কামনা বি করুনি মতো সঙ্গ মিলুনি না তুমি কামনা কর তা ফল তুমি মিলিযোগ কারণ ভগবান সবু জীব অন্তর অছেন সে তুম ভাবটা শুদ্ধ বলে জাণিকি যোগ্য ব্যবস্থা করি সবুলে মনে রক্ষা দরকার জগতরে জীব কর্মফলরে বন্ধা কিন্তু আমি জনক অধীন রয়েছে ভগবান কৃষ্ণ অধীন রয়েছে সে কর্মফলরে বন্ধা নুহতি সে সবু কিছু সম্ভব করে দিয়ে পারে সমস্ত বিপরীত কূল ভিতরে সে তুমি গাড়িকে নিয়ে যাইবে এটা পর্সোনাল জিনিস তুম ভাবকে তুমি শুদ্ধ কর চালিব এখন তো স্বভাব রহব শুভ যার যে শুভ সেটা রহব তাকে আমি কম করে পার কিন্তু যদি তোমার ভাব শুদ্ধ রয়েছে পিওর ডিজায়ার রয়েছে তুমি যেকোন ভাবে ভগবান পাইব ডাইরেক্টলি হোক মহারাজ নৃগ ইনডাইরেক্টলি পাইলে ଦାନରୁ ସେ ପାଇଗଲେ, ଦେବତା ସେବା କରିକି ମୁସୁକୁନ୍ଦ ପାଇଗଲେ, ଭଗବାନ ପ୍ରଭୁ ମିଳିବେ। କିନ୍ତୁ ଆମକୁ ତ ପୁରା ଡାଇରେକ୍ଟ ଦିଆଯାଇଛି, ପୁରା ଡାଇରେକ୍ଟ ସେବା ଆମର ଇଏ ପୁରା ଭଗବାନଙ୍କର ସେବା କରୁଛୁ। ତୁମେ ଯାହାର ଯେଉଁ ସେବା, ଯାହାଙ୍କୁ ଗୁରୁଦେବ ସିଓ ସିଓ ଗୁରୁବର୍ଗମାନେ ଯାହାକୁ ଯେଉଁ ଉପଦେଶ ଦେଇଛନ୍ତି, ସେଇଟାକୁ ତାଙ୍କର ସର୍ବସ୍ୱ କରିବେ, ଆଉ ସବୁବେଳେ ସରଳ ଚିତ୍ତରେ ନିଜର ଭଜନ ଉପରେ ନଜର ରଖିବେ। କାହିଁକି ଆମକୁ ଗୋଟେ ଦିନ ବଞ୍ଚିବାକୁ ପଡ଼ିବ ନା, ଆମକୁ ଜୀବନ ସାରା ବଞ୍ଚିବାକୁ ପଡ଼ିବ ଭକ୍ତି ପଥରେ। ଆଉ ଭକ୍ତି ପଥରେ ଚ୍ୟାଲେଞ୍ଜେସ୍ ବେଶୀ ନଥାଇପାରେ, ଭକ୍ତି ପଥରେ ଯେଉଁ ଚ୍ୟାଲେଞ୍ଜେସ୍ ଯେଉଁ ଅନର୍ଥ ସେଇଟା କନଷ୍ଟାଣ୍ଟ, କିନ୍ତୁ ମେଟେରିଆଲ ଚ୍ୟାଲେଞ୍ଜେସ୍ ଗୁଡ଼ିକ ଆମେ ଜଗତ ରହିବା ନା, ଜଗତର ଚ୍ୟାଲେଞ୍ଜ ଗୁଡ଼ା ଦିନକୁ ଦିନ ବଦଳୁଛି, ସେତେବେଳେ କ'ଣ ହବ? ଆମ ପାଇଁ ଭଗବାନ ଆମ ପାଇଁ ବ୍ୟବସ୍ଥା କରିବେ, କିନ୍ତୁ ଆମର ଭାବ ଶୁଦ୍ଧ ଥିବ। ଠିକ ଅଛି, ସମୟ ହେଇଗଲାଣି, ଯଦି କାହାର ପ୍ରଶ୍ନ କିଛି ଅଛନ୍ତି କରିପାରନ୍ତି। ସ୍ୱଭାବ ପରିବର୍ତ୍ତନ ହେଉଛି ଆମକୁ, ଆମେ ପ୍ରାର୍ଥନା ଚେଷ୍ଟା ସାଧ୍ୟ ନୁହେଁ, ପ୍ରାର୍ଥନା ନା। ଭକ୍ତିମୟ ଠାକୁର ଗୋପୀନାଥ ଭଜନରେ କ'ଣ ଲେଖୁଛନ୍ତି? ଗୋପୀନାଥ ଆମେ ତ କାମେର ଦାସ, ସେ କ'ଣ କାମର ଦାସ? ଜୀବ ଭାବରେ ଲେଖୁଛନ୍ତି ଆମକୁ, ଏମିତି ପ୍ରାର୍ଥନା କରିବାକୁ। ଆମେ ଜାଣୁଛେ ନା ଆମ ସ୍ୱଭାବ ଆମକୁ କେତେ କଷ୍ଟ ଦେଉଛି, କାହାକୁ ଜଣେଇବା? ଆମ ଦ୍ୱାରା ତ ହବନି, ଜୀବ ସାଧ୍ୟ ନୁହେଁ। ଯେମିତି ଗୋଟେ ଲୋକ ରାଗିଯିବ, ରାଗିଗଲା ପରେ ତାକୁ ଭଲ ଲାଗିବ, କାହିଁକି ରାଗି, ତାପରେ କାନ୍ଦୁଛି, କିନ୍ତୁ ସେ ରାଗିଗଲ ନା ସେ ସମୟରେ, ସେ କେତେଥର କାନ୍ଦିବ, ପୁଣି ରାଗି ଆସିଲା ମାନେ ଷ୍ଟ୍ରେଟ୍ କହିଦେଉଥିବ। କିନ୍ତୁ ତାକୁ ଏଇଟା ଭଲ, ଭଗବାନଙ୍କୁ କେବଳ ପ୍ରାର୍ଥନା କରିବା ଦରକାର। ହଁ, ଦୁଇଟା ରହିବ, ସାତ୍ତ୍ୱିକ ବୃତ୍ତି ଯେତେବେଳେ ଆସୁଛି, ସଂସାର ପ୍ରତି ଆସକ୍ତି ରହୁଛି, ଏଇ ଦୁଇଟା ଜିନିଷ କାହିଁକି ହେଉଛି? ଚକ୍ରପାତ ନାଇଁ, କେଉଁଠି ପଡ଼ିଥିଲି ସେଟା, ଯେମିତି ଆପଣଙ୍କର ଘର, ଆପଣଙ୍କ ଘର ଘରକୁ ଡେଲି ସଫା କରିଦେବେ, ବା କପଡ଼ାଟାକୁ ଡେଲି ଧୋଇଦେବେ, ଡେଲି ଧୋଇଦେଲେ କ'ଣ ହବ? ସଫା ହେଇଗଲା। କିନ୍ତୁ ଆପଣ ଡେଲି ନ ଧୋଇଲେ ଆପଣ ଭାବନ୍ତୁନି କପଡ଼ାଟା ସଫା ଦେଖାଯାଉଛି ମାନେ ମଳି ନାହିଁ ବୋଲି, ଆମକୁ ବେଳେ ବେଳେ ଲାଗେନି କପଡ଼ାଟା ସଫା, ମା କ'ଣ କହୁଛୁ ମଳି, ତୁମେ ସର୍ଫ ପକେଇ ଦିଅ, ତାପରେ ତୁମେ ଜାଣିପାରିବ ମଳି ଅଛି କି ନାହିଁ, ତା ପୂର୍ବରୁ ଜାଣିପାରିବ। କିନ୍ତୁ ଆମେ ହଉଛେ କପଡ଼ାରେ ମଳି ନାହିଁ, କିନ୍ତୁ ଆମେ ବହୁତ କିଛି ଦିନ ଭଜନ କଲା ପରେ ଆମେ ଭାବନ୍ତି ମୁଁ ଏକୁଟା ରହିଲେ ମୁଁ ଭଜନ କରିଦେବି, ମୋର ଆଉ କିଛି ଆବଶ୍ୟକ ନାହିଁ। କିନ୍ତୁ କ'ଣ ହେଉଛି, ତା ଭିତରେ କିଛି ପଶି ଆସିବନି ସୂକ୍ଷ୍ମ ଭାବରେ। ସେଥିପାଇଁ ସାଧୁସଙ୍ଗଠ ନିତ୍ୟ ଭାଗବତ ସେବା, ସାଧୁସଙ୍ଗ ଭାଗବତ ଏସବୁ କାହିଁ ଦିଆଯାଇଛି ନା, ଡେଲି ଯେମିତି ଆମେ କାମ କଲେ ଡେଲି ଦେହରେ କିଛି ଧୂଳି ଲାଗିବ, ଡେଲି ସ୍ନାନ କରିଦେଲେ କାମ ସରିଲା, ସେଭଳି ଡେଲି ଯଦି ଆମେ ସାଧୁସଙ୍ଗ ନ କଲେ, ଭାଗବତ ନ ପଢ଼ିଲେ, ପ୍ରଭୁପାଦ ଗ୍ରନ୍ଥ ନ ପଢ଼ିଲେ ନା, ଡେଲି କିଛି ନା କିଛି ଚାଲି ଆସିବ। ଜଣେ କେବଳ ବିଷୟ ଭୋଗ ନ କରୁ, ବୁଝିପାରୁଛନ୍ତି ନା, ଆପଣ ଯେମିତି ଆପଣ ଓଲ୍ଡ ଏଜ୍ ହେଇଗଲା, ଆପଣ ଜାଣୁଛନ୍ତି ସଂସାର କ'ଣ, ଗୋଟେ ଭୌତିକ ଡିଜାୟର୍ସ କିଛି ନାହିଁ, କିନ୍ତୁ ଅନ୍ନେସେସରି ଥଟ୍ସ ଗୁଡ଼ା ଖାଲି ମୁଣ୍ଡରେ ଆସିକି ପହଞ୍ଚିବ। ପିଲା ଛୁଆ ତାଙ୍କ କାମ କରୁଛନ୍ତି, ସଂସାର ତାଙ୍କ ରାସ୍ତାରେ ଚାଲିଛି, ଏ ଅନ୍ନେସେସରି ଥଟ୍ସ ଗୁଡ଼ା କୁଆଡ଼େ ଆସୁଛି, ଯେଉଁଟାକୁ ଆପଣ ଡିଜାୟର୍ କେବେ କରୁନାହାନ୍ତି, କେଉଁଠି ଆସୁଛି? ସେଇଟା ଗୁରୁଦେବ କୁହନ୍ତି, ତୁମେ ଏକାକୀ ରହିପାର, କିନ୍ତୁ ବହୁ ଜନ୍ମର ଯେଉଁ ଦୁଃସଙ୍ଗ ଗୁଡ଼ାକ ଅଛି ନା, ସେଇଟା ମନ ଭିତରୁ ଚାଲି ଆସିବ, ଏଇଟା ବହୁ ଜନ୍ମର କଥାଟା ବା, ମାଇଣ୍ଡ ଗୁଡ଼ା ରିଫ୍ଲେକ୍ଟ କରିଦେବ। ସେଥିପାଇଁ ଡେଲି ଆମେ ଶୁଣିକି ସେଇଟା ସବୁ ୱାଇପ୍ ଆଉଟ୍ ଫୋପାଡ଼ିବା ବାହାର, ଯଦି ଡେଲି ଯିଏ ସତ୍ସଙ୍ଗକୁ ଆସିପାରୁନି, ଘରେ ଭାଗବତ ପଢ଼ିବ, ଗୁରୁଙ୍କର କଥା ଶୁଣିବ, ପ୍ରଭୁପାଦଙ୍କର କଥା ଶୁଣିବ, ବୋଲେ ଜଗତଟା ତ ଦିନକୁ ଦିନ ଆହୁରି କଳି ବଢି ବଢିକି ଚାଲୁଛନ୍ତି ନା, ଆଉ ଡେଲି ଆମକୁ ଜିନିଷ ଲାଗିବାକୁ ପଡ଼ିବ, ନହେଲେ ହବନି। ହଁ, ଗୁରୁ ପ୍ରଭୁପାଦ ମହାରାଜ ସେଟା ଲେଖିଛନ୍ତି ତାଙ୍କ ଭାବାର୍ଥରେ, ସେଥିପାଇଁ ଗୁରୁ ଶିଷ୍ୟଙ୍କର ଯୋଉ ସମ୍ପର୍କଟା କାହିଁକି ରୁହେ, ଆଜିକାଲି କ'ଣ, ଆଜିକାଲି ପ୍ରାକ୍ଟିକାଲଟା ଯେଉଁଟା, ଏଇଟା ଫିଲୋସଫି କହିଲା ପରେ ପ୍ରାକ୍ଟିକାଲ ଯେଉଁଟା କହିବି, ଫିଲୋସଫି ହେଲା ଗୁରୁ ଶିଷ୍ୟଙ୍କ ଭିତରେ କାହିଁକି ସମ୍ପର୍କଟା ରୁହେ। ଗୁରୁ ଦୀକ୍ଷା ନେବା ପୂର୍ବରୁ ଯେଉଁ ଗୁରୁ ପାଦାଶ୍ରୟ ଯେଉଁ ବର୍ଷେ ହରିଭକ୍ତି ବେଳା ହିସାବରେ ଅଛି, ସେ ଶ୍ଳୋକ ଯେଉଁ ଦିଆହେଇଛି, ଏଇଥିପାଇଁ ଦିଆହେଇଛି, ଗୁରୁ ଦେଖିବେ ଶିଷ୍ୟର ସ୍ୱଭାବଟା କ'ଣ, ସେଇଟା ମନ୍ଦ ସ୍ୱଭାବ କି, ସେ ଲେଜି ସ୍ୱଭାବ କି, ସେ ମନଧର୍ମୀ କି, ତାକୁ ଦେଖିବେ, ତାପରେ ତାକୁ କରେକ୍ସନ୍ କରି ମନ୍ତ୍ର ଦେବେ, ମନ୍ତ୍ର ଦେଲା ପରେ ପୁଣି ପାଖରେ ରଖିଲେ, ତା ଏନ୍ଗେଜମେଣ୍ଟଟା କ'ଣ, ସେ ଯଦି ସାତ୍ତ୍ୱିକ ପିଲା ହେଇଥିବ ତାକୁ ଆମେ ରାଜସିକ ସେବାଟା ଦେବା, ଯିଏ ପୂଜାରେ କାମ କରୁଛି ତାକୁ ମୁଁ ପଠେଇବି, ତୁ ବିଷ୍ଣୁ କହିବି ତୁ ପୂଜା କାମ କର, ବିଷ୍ଣୁ କହିବି ତୁ ମଙ୍ଗଳାରତୀ କତିରୁ ଆରମ୍ଭ କରିକି ଅର୍ଚ୍ଚନା କରିବୁ, ବିଷ୍ଣୁ ଏଇଟା ସ୍ୱଭାବ ନୁହେଁ ନା, କ'ଣ ହବ କି ନା, ବିଷ୍ଣୁ କୁହାଯିବ ବିଷ୍ଣୁ ଟିକେ ଚାଲ ଯିବା ପୁରୀ ଯିବା, ସେଠି ପ୍ରସାଦ ପତ୍ର ଆଣିବ, ସେ କ'ଣ ସାଙ୍ଗେ ସାଙ୍ଗେ ଗାଡ଼ି ଷ୍ଟାର୍ଟ କରିବ, ତା ସ୍ୱଭାବଟା ହେଲା ସେଇଟା, ଆମେ ତାର ତାର ସେ ତାର ସେ ସ୍ୱଭାବ ଦ୍ୱାରା ତାର କ'ଣ ଗୋଟେ ଆତ୍ମସନ୍ତୋଷ ମିଳିବ, ଆଉ ସେ ସେବାଟାକୁ ସେ ଯେତେବେଳେ କରିବ ସେ ଗୋଟେ ଫୋକସ୍ ଦେଇ କରିପାରେ, କାରଣ ତା ସେ କ୍ୱାଲିଟିଟା ଅଛି ନା। ତେଣୁ ଗୁରୁ କ'ଣ କରିବେ, ଶିଷ୍ୟକୁ ଦେଖିବେ ଏ ସ୍ୱଭାବଟା କ'ଣ, ଏ ରାଜସିକ ଭାବଟା ରହୁଛି, ଭଗବାନଙ୍କ ସେବା କଲେ ତାହେଲେ ସେ ରାଜସୀ ଭାବଟା ସାତ୍ୟ ଭାବକୁ ପଳେଇ ଆସିବ, ଭଗବାନ ଗ୍ରହଣ କରିନେବି, କିନ୍ତୁ ଅର୍ଜୁନଙ୍କର ସେ ଭାବଟା ଥିଲା। କିନ୍ତୁ ପ୍ରାକ୍ଟିକାଲ ସିଚୁଏସନ୍ ଯେଉଁ ବର୍ତ୍ତମାନ ଆମେ ଆମ ସୋସାଇଟିରେ ବର୍ତ୍ତମାନ ଯେମିତି ଆମେ ଗୋଟେ ସମାଜରେ କରୁଛେ, ଯେମିତି ଭଗବାନଙ୍କ କାମ ବିଷ୍ଣୁ ବର୍ତ୍ତମାନ କରିବା କଥା ନୁହେଁ, କିନ୍ତୁ ଲକଡାଉନ ଲାଗି ଘଣ୍ଟି ହଲଉଥିଲା ମୁଁ ଦେଖିଛି, କାହିଁକି ସେଟା ଏମର୍ଜେନ୍ସି କାମ କରିବା ତାକୁ କରିବାକୁ ପଡ଼ିବ। ସେତେବେଳେ କ'ଣ କରିବା, ପ୍ରଭୁପାଦ କହିଛନ୍ତି ତୁମେ ସେତେବେଳେ କୋପରେଟ୍ କରିବ, ତୁମ ସ୍ୱଭାବ ନୁହେଁ, କିନ୍ତୁ ଆମର ଏଇଟା ଗୋଟେ ସୋସାଇଟି ସମାଜ ନା, ଭଗବାନଙ୍କ ସେବା ଅଛି ନା, ତୁମେ ଜାଣୁଛ ଏଇଟା ମୋର ସ୍ୱଭାବ ନୁହେଁ, ଗୁରୁଦେବ କହିଛନ୍ତି ମୋତେ ଏଇ ସେବାଟା କରିବା ପାଇଁ, କିନ୍ତୁ ଇମର୍ଜେନ୍ସି ମୋତେ ଅଥରିଟି ଏଇଟା ଚାହୁଁଛି, ତେଣୁ ମୁଁ କିଛି ଦିନ ପାଇଁ ଏଇଟା କରିକି ସହଯୋଗ କରିବି। କାରଣ ଆମର ମନ୍ଦିରରେ କେତେ ସେବା ରହିଛି ଯେଉଁଠିକି ଆମେ କେବେ ଚେଞ୍ଜେସ୍ କରିପାରିବା, ନିଷ୍କର ମନ୍ଦିର ଯେମିତି ଠାକୁରଙ୍କ ସହିତ ଆମେ କେବେ କମ୍ପ୍ରମାଇଜ୍ କରିପାରିବା ନାହିଁ। ପ୍ରଭୁପାଦ ଭାରି ଷ୍ଟିକ୍ ଅପ୍ ଥିଲେ, ସେତିକି ଭୋଗ ଲଗେଇବ ସେୟା କରିବ, ସେମିତି ଆରତି କରିବ, ଚାରିଟା ମନ୍ଦିର ଆରତି ହବ, ସେତିକି କୋପରେଟ୍ କରିବାକୁ ପଡ଼ିବ। ତେଣୁ ଗୁରୁ ବି ସେମିତି ଶିଷ୍ୟକୁ ପାଖରେ ରଖିକି ଦେଖନ୍ତି ୟା ସ୍ୱଭାବଟା କ'ଣ। ଆଉ ଗୋଟେ ଗୋଟେ ଗୁରୁଙ୍କ ପାଇଁ ଚ୍ୟାଲେଞ୍ଜ ହେଇଯାଏ, ଶିଷ୍ୟର ଭେରିଏସନ୍ ଆସେ, ତାର ସ୍ୱଭାବଟା ସେ ବେଳେବେଳେ ଚେଞ୍ଜେସ୍ କରେ। ଆଜି କହୁଥିବ ଆଜ୍ଞା ମୁଁ ମୋତେ କୀର୍ତ୍ତନ ଭଲ ଲାଗୁଛି ମୁଁ କରିବି, ତାପରେ କେତେ ଦିନ ଗଲା ପରେ କହିବି ଆଜ୍ଞା ମୋତେ ଏଇଟା ଭଲ ଲାଗୁ, ମୁଁ ଏ ସେବାଟା କରିବିନି, ତା ସାଙ୍ଗରେ ମୋର ପଡ଼ୁନି, ପୁଣି ତାକୁ ଗୁରୁ କ'ଣ କରିବେ, ଆଉ ଠିକ୍ ଅଛି ତାକୁ ଜଜ୍ କରିବେ, ଆଚ୍ଛା ଇଏ ବି ଚଞ୍ଚଳ ହେଉଛି, ତାକୁ କେଉଁ ସେବାଟା ଦେଲେ ସେ ସାଇଡ୍ ହେଇକି ରହିକି ତା କାମଟା କରିପାରିବ, ଭୋଜନ କରିପାରିବ, ଏଥିପାଇଁ ରହୁଥିଲେ। କିନ୍ତୁ ବର୍ତ୍ତମାନ କ'ଣ ହେବାକୁ ପଡ଼ିବ, ବର୍ତ୍ତମାନ ଯଦି ଓପନ୍ଲି ମୁଁ କହିବି, ମାନେ ଗୋଟେ ଉଦାର ଚିନ୍ତାରେ ମୁଁ କହୁଛି, ପ୍ରକୃତରେ ଆମେ ଦେଖିବା କେତେ ଜଣ ଗୁରୁ ବୁଝିବ ଚାରୁ ଘରେ ଚାଲିଗଲେ। ମହାରାଜ ମୋତେ ଗୋଟେ କଥା କହିଥିଲେ, ମୁଁ ମହାରାଜ ଯୁକ୍ତି କରୁଥିଲି ମୋତେ ଗୁରୁ ନେଇ, ମୁଁ କହିଲି ମୁଁ ଗୁରୁ ହେବିନି, ମହାରାଜ ମୋତେ ଗୋଟେ କଥା କହିଥିଲେ, କହିଲେ ଆକ୍ଚୁଆଲି ଜଣେ ଗୁରୁ ମ୍ୟାକ୍ସିମମ୍ ହି କ୍ୟାନ୍ ଟେକ୍ କେୟାର, ମହାରାଜ କହିଛନ୍ତି ହି କ୍ୟାନ୍ ଟେକ୍ କେୟାର 50 ଡିସାଇପଲ୍ସ, ତୁକାରାମ ଯିଏ ଥାଏ ଉଦ୍ଧାର, ଜଣେ ଗୁରୁ 50 ଜଣ ଶିଷ୍ୟଙ୍କର ଠିକ୍ ଭାବେ ଯତ୍ନ ନେଇପାରିବେ, ମହାରାଜ ସେଇଟା କହିଥିଲେ, କାରଣ ସେମାନେ ଗୁରୁ ହେଇକି ଆଣୁଛନ୍ତି, କାରଣ ଗୋଟେ କେୟାର କରିବା, କାରଣ ଗୋଟେ ବଡ଼ ଅସୁବିଧା ହେଉଛି ବର୍ତ୍ତମାନ ଯେଉଁ ଡିସେବଲ୍ ଅଛନ୍ତି ନା, ତାଙ୍କ ନେଚର ଗୁଡ଼ା ଭାରି ଭେରିଏସନ୍, ଆଉ ସେମାନେ ସବୁବେଳେ ଚାହୁଁଛନ୍ତି ଆମେ ଡାଇରେକ୍ଟ ଗୁରୁଙ୍କ କତିରୁ କିଛି କନଫର୍ମେସନ୍, ସେମାନେ ଶୁଣି କିଛି ମାନେ ନିଜକୁ ଯେ ପ୍ରସ୍ତୁତ କରିପାରୁନାହାନ୍ତି ଶୁଣିକି, କିନ୍ତୁ ଆମ ସମୟରେ ଆମେ ଗୁରୁଙ୍କ କତି କିଛି ଯାଉନା, ମେଟେରିଆଲ ଭଜନ କୌଣସି କଥା ପାଇଁ ଗୁରୁଙ୍କ କତି ଯାଉନା, ଗୁରୁ ପୁରା ଫ୍ରି ତାଙ୍କର ଭଜନ କରିବା ପାଇଁ, ଆମେ କେବଳ ଶୁଣିବୁ କ୍ଲାସ ଶୁଣିକି ଆମେ ନିଜେ ପ୍ରିପେୟାର ହେବୁ, ନା କେଉଁ ଇମେଲ ନା କିଛି ନାହିଁ ଏଗୁଡ଼ା ଆମର ନଥିବ, କିନ୍ତୁ ବର୍ତ୍ତମାନ ସେଇଟା ହବନି, କାରଣ ସେମାନେ ତ ସେଇଭଳିଆ ଗୋଟେ ଲାଇଫ୍ରୁ ଆସୁଛନ୍ତି ନା, ତାଙ୍କୁ ଆମକୁ ମଦତ କରିବାକୁ ପଡ଼ିବ। ମହାରାଜ ସେଠି ଗୋଟେ କଥା ମୋତେ କହିଥିଲେ, ମୁଁ କହୁଥିଲି ମହାରାଜ ମୁଁ ପାରିବିନି ସେ ଜିନିଷ, ଆଉ ଏଇଟା ମହାରାଜ ସେଠି କହିଥିଲେ, ଦେଖ ଜଣେ ଗୁରୁ ମ୍ୟାକ୍ସିମମ୍ 50 ଡିସାଇପଲ୍ସ ସେ କେୟାର କରିପାରିବ, କିନ୍ତୁ ଆମେ ଆଜି କାହିଁ କରୁଛୁ ନା, ଆମେ ପ୍ରଭୁପାଦଙ୍କର ପଦାଙ୍ଗ ଅନୁସରଣ କରୁଛୁ, ଏତେ ଜୀବମାନେ ଆସୁଛନ୍ତି, ସେ ଯାହା ହେଲେ ଏଇ ଭକ୍ତ ରୁହନ୍ତୁ, ଦିନ ନା ଦିନ ସେମାନେ ଇସ୍କନରୁ କିଛି କେୟାର ପାଇବେ, ତାହେଲେ ଇସ୍କନରୁ କେୟାର ମାନେ କାହାର ସେଟା କେୟାର, ଆମ ଡିପୁଟି ମାନଙ୍କର ନା। ତେଣୁ ଗୁରୁ ଥାଆନ୍ତୁ ବା ନଥାନ୍ତୁ, ପ୍ରାକ୍ଟିକାଲି ଆଜିକାଲି ଏଇଟା ଯେହେତୁ ଏଇଟା ଗୋଟେ ସୋସାଇଟି ସମାଜ ହେଇଗଲାଣି, ବହୁତ ଭକ୍ତ ରହିଗଲେ, ବହୁତ ଭକ୍ତ ବିଭିନ୍ନ ସ୍ଥାନରେ ରହୁଛନ୍ତି, ତେଣୁ ଶିଷ୍ୟର ବର୍ତ୍ତମାନ ଡ୍ୟୁଟି ରହୁଛି ସେ ଗୁରୁଙ୍କର ମୁଡ୍କୁ ଜାଣି ସଙ୍ଗ ସହିତ କେମିତି ଆମେ କୋପରେସନ୍ କରିବା, କାହିଁକି ଆମେ ସଙ୍ଗ ଭିତରେ ରହିବାକୁ ପଡ଼ିବ, ଆମ ସ୍ୱଭାବ ଅଲଗା। ଆଉ ଯେତେବେଳେ ତୁମେ ଦେଖୁଛ ଏଇଟା ତୁମର ଗୋଟେ ଚେଞ୍ଜେସ୍ ଆସୁଛି, ମୋ ସ୍ୱଭାବ ଅଲଗା, କିନ୍ତୁ ମୋତେ ଅଥରିଟି ଏ ସେବାଟା ଦେଉଛି, ସେଠି ଗୋଟିଏ ଭରସା ଅଛି, ତୁମେ ଗୁରୁଙ୍କୁ ପ୍ରାର୍ଥନା କର, କୃଷ୍ଣଙ୍କୁ ପ୍ରାର୍ଥନା କର, ତୁମ ବ୍ୟବସ୍ଥା ଆସିବ। କାହିଁକି ମୁଁ କହୁଛି, ମୋର ଛୋଟ ଟାଇମ୍ ହେଇଗଲା, ମୁଁ ଛୋଟ କଥା କହୁଛି, ମୋତେ ମଦନ ପ୍ରଭୁ ନବ, ମୁଁ ମୋ ବାହାରକୁ ଯାଇ ଭଲ ପାଏନି, କାରଣ ମୋତେ ଲାଜ ଲାଗୁ, ମୋତେ ମୁଁ ବହୁତ ଲାଜୁଆ ଥିଲି, ଏବେ ସିନା ରହୁଛନ୍ତି ହେଉଛି, ମୁଁ ଯେତେବେଳେ ନୂଆ ଆସିଥିଲି ମୋତେ ଇସ୍କନ ସବୁ ଭଲ ଲାଗେ, ଯେ କୀର୍ତ୍ତନ କରି ବାହାରକୁ ବୁଲିବା ନା ମୋତେ ଲାଜ ଲାଗେ, ବର୍ତ୍ତମାନ କିଛି ନାହିଁ, ନୂଆ ଆସିଥିଲି ଏଠି ପହଞ୍ଚୁ ଲଣ୍ଡା କରିଦେବେ, ଆରେ ଲଣ୍ଡା ଟିକେ ଡେରିରେ କର, ସେତେବେଳେ ଆମେ ଜାଣିନୁ ଆସୁ ଆସୁ କହିବେ ଲଣ୍ଡା ଏପଟେ, ସେ ନିରଞ୍ଜନଙ୍କୁ ଡାକି ଆଣିବେ, ସେ ନିରଞ୍ଜନ ତାର ମାଟି ବସିକି ତା ଲଣ୍ଡା କରିଦେବ, ଆମର ସବୁ କଲେଜରେ ପଢିକି ଆସିଥିଲୁ ନା, ଆମକୁ ଟିକେ ଲାଜ ଲାଗେ, ଧୋତି ପିନ୍ଧିବା ଫାଷ୍ଟ, ଲଣ୍ଡା ହବା ଫାଷ୍ଟ, ତିଲ କରିବା ଫାଷ୍ଟ, ତାପରେ କ'ଣ କହିବି ଏ ମଦନ ପ୍ରଭୁ ଧ୍ରୁବ ମହାରାଜ ଏମାନେ କିଛି ବୁଝିବେନି, କହି ଚାଲ କୀର୍ତ୍ତନକୁ, ଆରେ ଏଇଠି କିଏ ଗାଁ ଲୋକ ଥିବ ଦେଖିଦେବ, ଆମେ ଆବାଜ ହେଇଛୁ ନା, ମୋର ମନ ଅଛି ପାଣି ଟାଙ୍କି ନାହିଁ ନା, ପାଣି ଟାଙ୍କି ତଳେ ମୁଁ ଲୁଚେ, ରବିବାର ହେଲା ମାନେ ମୁଁ ପାଣି ଟାଙ୍କି ତଳକୁ ପଡ଼ିବି, ଆଉ ମଦନ ପ୍ରଭୁ ଖୋଜିକି ପାଇବେନି, ଧ୍ରୁବ ମହାରାଜ ଭଲ ଲାଗେନି, ତାପରେ କିଛି ଦିନ ତ ରହିଲି, ମୋତେ ମୁଁ ଚାହେଁ ମନ୍ଦିର ଭିତରେ ସେବା କରି ରହିବି, ମୁଁ ବାହାରକୁ ଯିବିନି, କାରଣ ମୁଭିଂ କରିବା ମୋ ପାଇଁ ଭଲ ଲାଗେନି, ଏବେ ବି ଭଲ ଲାଗୁନି, କିନ୍ତୁ କରିବା କ'ଣ, ଟ୍ରାଭେଲିଂ ମୋ ପାଇଁ ବହୁତ ବଡ଼ ଡିଫିକଲ୍ଟ। ଯେତେବେଳେ ସଂକୀର୍ତ୍ତନ ହେଲା ମଦନପୁର ନେଇ ଚାଲିବ, ସେ ତାର ତ କାନ୍ଧରେ ନଦେବ ବହି, ଆମେ କେଉଁ କଲେଜ ପଢା ପିଲାକୁ କାନ୍ଧରେ ବହି ବୋହିକି ଯାଇପାରିବୁ, ମୁଁ ଖାଲି ଗୁରୁଦେବଙ୍କୁ ଡାକେ, ଆଉ ସେ ଛାଡ଼ିବନି, ଆଉ ଆମର ସହିତ ଗୁରୁ କହିପାରିବନି, ଗୁରୁଦେବଙ୍କୁ କହିପାରିବନି ଯେ ଆଜ୍ଞା ମୁଁ ସେବା କରିବିନି, ପ୍ରେସିଡେଣ୍ଟ କହିପାରିବୁନି ସେବା କରିବିନି, ମୁଁ ଆମ ଦେହ ସବୁବେଳେ ଖରାପ, ମୁଁ ଭଗବାନଙ୍କୁ ସବୁବେଳେ ଗୁରୁଦେବଙ୍କୁ ଡାକେ, ପ୍ରଭୁପାଦ ଡାକେ, ଏଇଟା ପାରିବିନି ପ୍ରଭୁପାଦ, କିନ୍ତୁ କ'ଣ କରି ଦେହ ଗୋଟେ ପାରୁନି, ଏଇଟା ଖାଲି ସବୁବେଳେ ଭଗବାନ ଡାକେ। ସେ ସବୁ ଯୋଉ ଲୋକ ମୋତେ ଛାଡ଼ୁ ନଥିଲା ସେ ଲୋକ କହିଲା ତୁମେ ଦ୍ୱାରା ହବନି, ତୁମେ ଏଠି ସବୁବେଳେ ରୋଗ ହଉଛି, ତମେ ପଳାଅ ମନ୍ଦିରକୁ ପଳାଅ। ତାପରେ ମୁଁ ଆସିଲି ଆଦରଙ୍କର ଲାଇଫ୍ ନମ୍ବର ଡିପାର୍ଟମେଣ୍ଟ ରହିଲି, ପୁଣି ଲାଇଫ୍ ନମ୍ବର ଡିପାର୍ଟମେଣ୍ଟ ରହିଲି, ସେଥିରେ ଝାଡୁ ପାଡ଼ୁ ମାରିକି ମୁଁ ସେ ସେବା କରି ରହିଲି। ଏବେ ବି ମୋ ଲାଇଫ୍ରେ ମୁଁ ଦେଖିଛି, ମୁଁ ମୋ ବଡ଼ ସାଧକ ନୁହେଁ, କିନ୍ତୁ ମୁଁ ଦେଖିଛି ତୁମେ ଯଦି ଶୁଦ୍ଧ ଭାବରେ ଗୁରୁକୃଷ୍ଣଙ୍କୁ ପ୍ରାର୍ଥନା କରୁଛନ୍ତି, ସେ ସେବାଟା ତୁମକୁ ଭଲ ଲାଗୁନି, ସେ ଚେଞ୍ଜେସ୍ କରିଦେବେ, କାରଣ ସେ ଅଥରିଟି ହୃଦୟରେ ଭଗବାନ ଅଛନ୍ତି କି ନାହିଁ। ତେଣୁ ଏଥିରେ ଗୁରୁଙ୍କର ଯେତିକି ରେସ୍ପନ୍ସିବିଲିଟି ରହିଛି, ଶିଷ୍ୟର ବି ସେତିକି ରେସ୍ପନ୍ସିବିଲିଟି। ସେ ଗୁରୁଙ୍କୁ ବିଶ୍ୱାସ କରିକି ପ୍ରାର୍ଥନା କରିବା ଦରକାର, ମୋ ଗୁରୁଙ୍କ କୃପାରେ ମୁଁ ବଞ୍ଚିକି ରହିଛି, ସିଏ ମୁଁ ପ୍ରାର୍ଥନା କଲେ ସିଏ ମୋ ପାଇଁ କିଛି ବ୍ୟବସ୍ଥା କରି। ଏଇଟାକୁ ସବୁବେଳେ ଏଇ ମୁଡ଼ଟାକୁ ଯଦି ଆମେ କ୍ୟାରି ନ କରିପାରିବା, ଆମେ ଲାଇଫ୍ରେ କେତେ ଚ୍ୟାଲେଞ୍ଜ, ଏଇଟା ଗୋଟେ ସୁସମାଜ, ଏଥିରେ କେତେ ପ୍ରକାର ଭକ୍ତ ଆସିବେ, କେତେ ଅଥରିଟି ଚେଞ୍ଜେସ୍ ହେବେ, ଆମର ସେବା ଆଜି ପରିବର୍ତ୍ତନ ବି ହେଇପାରେ। ଆମେ ଯଦି ଗୁରୁଙ୍କ ଉପରେ ବିଶ୍ୱାସ କରିଥିବା, ଗୁରୁମାନେ ଆଚାର୍ଯ୍ୟ ସିଷ୍ଟମ, ସେ ତ ସେଇ ପରମ୍ପରା ଆସିଛନ୍ତି ନା, ସେ ଆମ ପାଇଁ କିଛି ବ୍ୟବସ୍ଥା କରିବେ। ସେଇଟା କେମିତି ଯେମିତି ବିଦୁର ପାଇଁ ଡିଫରେଣ୍ଟ ଆରେଞ୍ଜମେଣ୍ଟ ଆସିଲା, ସେଇଟା ଅଲଗା ପାଇଁ, କିନ୍ତୁ ଆସିବ, ଏଥିରେ ବି ସିଓର, କିନ୍ତୁ ନିଜ ଭାବଟାକୁ ତୁମେ ନେଇ ବଞ୍ଚିବାକୁ ପଡ଼ିବ। ତେଣୁ ଭାବନି ବ୍ୟବସ୍ଥା ଆସିବନି ବୋଲି, ଆସିବ, ପରୀକ୍ଷା କରି ତୁମେ ଦେଖ ସବୁବେଳେ, ସେଇଟା ହିଁ ଆମ ଜୀବନର ସଫଳତା। ହଁ ହଁ, ମ୍ୟାକ୍ସିମମ୍ ଅଜାମ୍ବିଳି ଚରିତ ପୂର୍ବରୁ ଆଉ ଗୋଟେ ସେ ପୁରୁଣା ସେ ଯୋଉ ଅଛି ତୁଳସୀ ଗଛ ଧରିଥିଲା ମୁଁ ପାପିଟା, ତାକୁ ଯମରାଜ ଯମଦୂତ ଡାକି, ସେ କେବେ କୃଷ୍ଣ ନାମ କରିନି, ଥରେ ନାମ କରିଦେଇଛି, ତାର ଜୀବନ ସାରା ପାପ କରିଛି। ଯେତେବେଳେ ଯାଉଛି ଦେଖିଦେଲା କି ଜମ ଲୋକ ନଉଛୁ, ସେ ତୁଳସୀ ଧରିଦେଲା, ତୁଳସୀ ଧରିଲା, ଯମରାଜ ଆସିନି, ତୋର ଯମରାଜ ଆସିଲେ ସେ ଯୋଉ ଲୀଳା ରହିଛି, ତାକୁ ସେ ପଚାରେ ତୁ କ'ଣ ଆଗେ ନବୁ କହ। ସେ କହିଲା ଆଜ୍ଞା ମୋତେ ଆଗେ ପୁଣ୍ୟଟା ଦିଅନ୍ତୁ। ସେତେବେଳେ ପୁଣ୍ୟ ଦେଇଦେଲେ, ଇଏ କହିଲା ଆଗେ ତୁଳସୀକି ଧରିକି ଯମରାଜ ଡରିକି ପଳେଇଲେଣି ମୋତେ ପୁଣ୍ୟ ଦେଉଛନ୍ତି। ତେଣୁ ସେ ତାର ଗଲା ତୁଳସୀ ବଗିଚାକୁ, ସିଧା ଯେତେବେଳେ ପୁଣ୍ୟ ପାଇଲା, କହିଲା ମୋତେ ନନ୍ଦନକାନନ ନା କେଉଁ ସ୍ୱର୍ଗ ନା କ'ଣ କହିଲା, ଗୋଟେ ବନ ଭିତରେ ମୋତେ ମୋତେ ଛାଡ଼ି ଦିଅନ୍ତୁ, ମୁଁ ସେଇଠି ରହିବି। ତ ସେ କ'ଣ କଲା, ଖାଲି ତୁଳସୀ ଗୁଡ଼ା ତୋଳିଲା, ବିଷ୍ଣୁଙ୍କୁ ଅର୍ପଣ କଲା, କହିଲା ଗୋଟିଏ ତୁଳସୀ ଖାଲି ଧରିକି ମୋତେ ଯମରାଜ ଛାଡ଼ିଦେଲେଣି। ସେ ଏତେ ତୁଳସୀ ବିଷ୍ଣୁ ନବ ତୁଳସୀ ଦେଲା, ଯମରାଜ କହିଲା ଆଜ୍ଞା ତ ଏତିକି ତୁଳସୀ ଦେଇକି ବିଷ୍ଣୁ ଡାକିଲାଣି, ସିଧା ସେଇଠୁ ବୈକୁଣ୍ଠ କଲା। ମ୍ୟାକ୍ସିମମ୍ ଚାନ୍ସ ଏଇ ଯୋଉ ପିଓର ଇଣ୍ଟେଲିଜେଣ୍ଟ ଆସିଯାଏ ନା, ମୁଁ ଆଗେ ପୁଣ୍ୟ ଭୋଗ କରିବି, କାରଣ ସେମାନେ ଜାଣନ୍ତି ପାପର ତ ନିଶ୍ଚିତ ମୋତେ ଭୋଗ କରିବାକୁ ପଡ଼ିବ, କାରଣ ପାପ ଭୋଗ କଲା ପରେ ଏଇ ଟାଇମ୍ ପିରିୟଡ୍ ଭିତରେ ମୋର କାଳେ କନସିୟସନେସ୍ କିଛି ନେଗେଟିଭ୍ ଆସିଥିବ କି, ପୁଣ୍ୟଟା ଭୋଗ କରିବା ଭିତରେ ମୋର ନିଶ୍ଚିତ କିଛି, କାରଣ ଯେସୁ ଅନ୍ତର୍ଗତ ପାପ ଜନାନ ପୁଣ୍ୟ କର୍ମଣା, ପାପଟା ପଳେଇଲେ ପୁଣ୍ୟ ଆସେ। ଯମରାଜ ପଚାରୁଛନ୍ତି ପୁଣ୍ୟକର୍ମ ବ୍ୟକ୍ତିରେ ତାକୁ ଭଗବାନ କିଛି ବୁଦ୍ଧି ଦେଇଦିଏ, ସେ ଗୋଟେ ଇଣ୍ଟେଲିଜେଣ୍ଟ ପାଇଯିବ, କିମ୍ବା ତା ଭିତରେ ଯେମିତି ଇଏ ପୁଣ୍ୟ ଯଦି ଭୋଗିଲେ ବୋଲି ତ ବର୍ତ୍ତମାନ ଚାଲିଲେ ନା। ମୋଷ୍ଟଲି ପୁରାଣମାନଙ୍କର ମୁଁ ଦେଖିଛି ଯେତେବେଳେ ଯମରାଜ ପଚାରନ୍ତି, ଲୋକ ଆଗେ କୁହନ୍ତି, ଯେମିତି ତୁମକୁ ବି ପୋଲିସ ଧରିନବ, ଆଗେ କହ ତୁମେ ତୁମର 20 ବର୍ଷ ଜେଲ୍ ଅଛି, ମନେକର କହ 20 ବର୍ଷ ତୁମର ଜେଲ୍ ଅଛି ଆଉ ଫ୍ରି ଅଛି 1 ବର୍ଷ, ତୁମେ ଆଗେ କ'ଣ କହିବ, ଆରେ 1 ବର୍ଷ ମୁଁ ଆଜି ମଜା କରିନି, ତାପରେ ଦେଖିବା ବଞ୍ଚି 20 ବର୍ଷ ଜେଲ୍ ଭିତରେ ଲାଗିଲେ ବଞ୍ଚିକି ମୋର ଏଠି ଠିକଣା ନାହିଁ, ଆଗେ 1 ବର୍ଷ ପଳେଇବ। ସମସ୍ତେ ଆଗେ ଚାହାନ୍ତି, ଏଇଟା ମୋଷ୍ଟଲି ଏଇଟା ଚାହାନ୍ତି ସମସ୍ତେ। କୋଉଟା କ'ଣ କୋଉଟା, ହଁ ମୃଗ ମହାରାଜ କହିଛନ୍ତି ନା, ମୁଁ ଅଶୁଭଟା ଏଠି କହିଲା ପୂର୍ବମ ଦେବା ଅଶୁଭମ ଭୁଞ୍ଜମ ଇତି ପ୍ରାହ, କାରଣ ମୃଗ ମହାରାଜ ଯେହେତୁ ବ୍ରାହ୍ମଣଙ୍କର ଏସବୁ ପ୍ରାୟ ମ୍ୟାକ୍ସିମମ୍ ସମସ୍ତେ ପୁଣ୍ୟ କହିଛନ୍ତି, ମୃଗ ମହାରାଜ କେବଳ ଅଶୁଭ କହିଛନ୍ତି, ଆଉ ବି ଗୋଟେ ଦୁଇଟା ସେମିତି ଅଛି, କାରଣ ସେ ଜାଣିଥିଲେ ମୁଁ ଯେଉଁ ଅଶୁଭଟା ଯେଉଁ କରିଛି ଏଇଟା ଅନ୍ୱିଙ୍ଗଲି କରିଛି, ମୋତେ ଅଳ୍ପ ଅଳ୍ପ ସେ ଜାଣିଛନ୍ତି ନା, ଏଠି ଦଣ୍ଡଟା ମିଳିଗଲେ ମୁଁ ଶୁଦ୍ଧ ହେଇଯିବି ସାଙ୍ଗସାଙ୍ଗ, ମୁଁ ଶୁଦ୍ଧ ହେଇଯିବି। କେତେଟା ଜାଗାରେ ଏମିତି ଅଛି, କେତେ ସେ କହୁଛନ୍ତି ମ୍ୟାକ୍ସିମମ୍ କୁହନ୍ତି ମୋତେ ଆଜ୍ଞା ଦିଅନ୍ତୁ ପୁଣ୍ୟ, ଆଗେ ପୁଣ୍ୟ ଫଳ ଦିଅନ୍ତୁ। ହଁ ସେ ସାଙ୍ଗେ ସାଙ୍ଗେ କହିଥିଲେ ମୋତେ ଦୋଷ ଯାହା ଅଛି ମୁଁ ଭୋଗିଦେବି, ଆଗେ ମୁଁ ଶୁଦ୍ଧ ହେଇଯିବି। ତେଣୁ ବିଭିନ୍ନ ଭକ୍ତଙ୍କର ମ୍ୟାକ୍ସିମମ୍ ପୁରାଣ ହିସାବରେ ଷ୍ଟୋରି ଗୁଡ଼ାକ ଆଗେ ମାଗି ଦିଅନ୍ତୁ, ପୁଣ୍ୟ ଦେଇଦିଅନ୍ତୁ, ପୁଣ୍ୟର ଫଳ ଦେଇଦିଅନ୍ତୁ, ମୋଷ୍ଟଲି ଏଇଟା ଦେଇଦିଅନ୍ତୁ, ମାଗନ୍ତୁ। ଆଉ ଇଏ ତ ସବୁ ଲୀଳାକ୍ରମ, ଏ ଲୀଳା ଗୁଡ଼ିକ ସବୁ ନିତ୍ୟ ନା? ଆମେ ସିନା ଆଲୋଚନା ଫିଲୋସଫି ଆଲୋଚନା ଆମେ ଶିକ୍ଷାଟା ନେଉଛେ, କିନ୍ତୁ ମୃଗ ମହାରାଜଙ୍କ ଲୀଳା ବି ନିତ୍ୟ ନା? ସେ ପାର୍ଶ୍ୱଦ ନା, ଦ୍ୱାରକା ପାର୍ଶ୍ୱଦ ହେଇଥିବେ ନା, ନହେଲେ ଭଗବାନ ସହିତ ଲୀଳା କେମିତି କରିବେ? ସ୍ୱର୍ଗର କ୍ୟାଣ୍ଡିଡେଟ୍ ସବୁ ପାଆନ୍ତିନି, ସ୍ୱର୍ଗର କ୍ୟାଣ୍ଡିଡେଟ୍ ପାଆନ୍ତିନି ଦୁର୍ଯ୍ୟୋଧନ ଆଦି, ସେମାନେ ଦ୍ୱାରକା ପାର୍ଶ୍ୱଦ ନା, ଦ୍ୱାରକାର ଶକୁନି ସହିତ ସମସ୍ତେ ଗାନ୍ଧାରୀ ଦ୍ୱାରକା ପାର୍ଶ୍ୱଦ ନା, ନହେଲେ ଲୀଳା କେମିତି କରିବେ? ଭଗବାନଙ୍କର ଏସବୁ ଲୀଳା ପ୍ରସଙ୍ଗ, ତେଣୁ ଆମକୁ ଶିକ୍ଷା ହେଲା ଏଇଟା, ସରଳ ଚିନ୍ତା ରହିଲେ ଆମେ ଯେତେ ଯେଉଁଠି ଗଲେ ଭଗବାନ ଆମକୁ, ସେଥିପାଇଁ ଭାବଟାକୁ ଶୁଦ୍ଧ କରିବାକୁ ପଡ଼ିବ, ଆଉ ନିଜର ଭାବ ଶୁଦ୍ଧ ପାଇଁ ନିଜର ଅନ୍ତରରେ ସବୁବେଳେ ପ୍ରାର୍ଥନା କରନ୍ତୁ। ଗୁରୁ ବୈଷ୍ଣବ ମାନେ ସର୍ବଦା ଅଛନ୍ତି, ସେବା ଦୃଷ୍ଟିରେ ପ୍ରାର୍ଥନା ଭାବନାରେ ଆମେ ସବୁବେଳେ ପ୍ରାର୍ଥନା କରିବା, ଆମ ପାଇଁ ନିଶ୍ଚିତ ବ୍ୟବସ୍ଥା ଆସିବ। ସମୟ ହେଇଗଲାଣି, ପ୍ରସାଦ ନେବେ। ହରେ କୃଷ୍ଣ। ଗ୍ରନ୍ଥରାଜ ଶ୍ରୀମଦ୍ ଭାଗବତମ୍ କି ଜୟ। ଶ୍ରୀଲ ପ୍ରଭୁପାଦଜୀ ମହାରାଜ କି ଜୟ। ଶ୍ରୀଲ ଗୁରୁଦେବ କି ଜୟ। ସମବେତ ବୈଷ୍ଣବ ଭକ୍ତବୃନ୍ଦ କି ଜୟ। ନିତାୟ ଗୌର ତମାନ୍ଦେ। ହରେ କୃଷ୍ଣ।